ସର୍ବପ୍ରଥମେ ଆମର ଶିକ୍ଷା କରୁ, ସେଠା ଦୀକ୍ଷା କରୁ ଏବଂ ମନ୍ଦିରର ଆମର ଅନୁଷ୍ଠାନର ଇସ୍କନର ଆଚାର୍ଯ୍ୟ ଶ୍ରୀମଦ ଏସି ଭକ୍ତି ବେଦାନ ସ୍ୱୟଂ ପ୍ରଭୁପାଦ ମହାରାଜ ତଥା ଗୁରୁ ପରମ୍ପରାରେ ଆସୁଥିବା ସମସ୍ତ ବୈଷ୍ଣବ ସାଧୁ ଗୁରୁ ବୈଷ୍ଣବମାନଙ୍କୁ ମୋର ପ୍ରଣାମ ନିବେଦନ କରି ଉପସ୍ଥିତ ଭକ୍ତ ସ୍ୱଜନବୃନ୍ଦ ଏବଂ ମାତୃବୃନ୍ଦକୁ ମୋର ପ୍ରଣାମ ନିବେଦନ କରି ଏବଂ ମନ୍ଦିରର କର୍ମକର୍ତ୍ତା ବୃନ୍ଦକୁ ମୋର ପ୍ରଣାମ ନିବେଦନ କରି ଆଜିର ପଞ୍ଚମ ଦିବସର କଥା ଆମେ ଆରମ୍ଭ କରିବା। ନୀଳକଣ୍ଠେଶ୍ୱରଙ୍କର ଅପାର କୃପାରୁ ଆମେ ଆଜି ରାଧାକୃଷ୍ଣଜୀଉ ମଙ୍ଗଳାମାଳା ଏବଂ ହନୁମାନଜୀଉଙ୍କର ଅପାର କୃପାରୁ ଆମେ ଆଜି ପଞ୍ଚମ ଦିବସରେ କଥା ପରିବେଷଣ କରିବା ଏବଂ ଆପଣମାନେ ମଧ୍ୟ ଶ୍ରବଣ କରିବେ। ତେଣୁ ଆମେ ସମ୍ୟକ ସୂଚନା ଦେବା, ଏ ଯେଉଁ ଭାଗବତମର ଅଷ୍ଟମ ସ୍କନ୍ଧ ହେଉଛି ମନ୍ୱନ୍ତର ବିଭାଗ କଥା କୁହାଯାଉଛି। ଏ ଷଷ୍ଠ ମନ୍ୱନ୍ତରଙ୍କ ବିଷୟରେ କୁହାଯାଉଛି। ଷଷ୍ଠ ମନ୍ୱନ୍ତରରେ ଯେଉଁ ସମୁଦ୍ର ମନ୍ଥନ ଲୀଳାଟି ହୋଇଥିଲା ସେ ବିଷୟରେ ଯଦି ପରୀକ୍ଷିତ ମହାରାଜ ବିସ୍ତାର ଭାବରେ ଶୁଣିବା ପାଇଁ ଚାହିଁଲେ, ସେଥିପାଇଁ ସୁଖଦେବ ଗୋସ୍ୱାମୀ ଏହି ଲୀଳାଟିକୁ ପଞ୍ଚମ ଅଧ୍ୟାୟରୁ ବାର ଅଧ୍ୟାୟ ଏହି ଆଠଟି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ଆମେ ପାଞ୍ଚରୁ ଆଠ ଏଇଟା ପାଞ୍ଚଟି ଅଧ୍ୟାୟ ଶ୍ରବଣ କରିସାରିଛେ ଗତ ଆଜି ପାଞ୍ଚ ସାତ ଆଠ ଚାରିଟି ଅଧ୍ୟାୟ ଗତ ଚାରି ଦିନରେ ଆଲୋଚନା କରିଛେ। ତେଣୁ ଏଇ ସମୁଦ୍ର ମନ୍ଥନରୁ ଏପର୍ଯ୍ୟନ୍ତ ଯେଉଁ ଯେତେ 14 ରତ୍ନ ବାହାରିବେ ଆମେ କହିବା, ସବୁ ବିଷୟରେ ବର୍ଣ୍ଣନା କରାଯାଇନି ଭାଗବତମରେ, ଅନ୍ୟାନ୍ୟ ଶାସ୍ତ୍ରମାନଙ୍କୁ ସବୁ ବର୍ଣ୍ଣନା କରାଯାଇଛି, ଆଚାର୍ଯ୍ୟମାନେ ତାକୁ ଟିକା ଦେଇଛନ୍ତି। ତେଣୁ ଆମେ କହିବା ସେ 14 ଜଣ ରତ୍ନଙ୍କ ବିଷୟରେ କହିବା, 14 ରତ୍ନ। ତେଣୁ ଆମେ କାଲି ଗତକାଲି ଶୁଣିଥିଲେ ଲକ୍ଷ୍ମୀ ଦେବୀ ଯେଉଁ ବାହାରିଥିଲେ ସମୁଦ୍ର ମନ୍ଥନରୁ, ସେ ଅନ୍ତିମରେ କହିଲେ ପ୍ରକୃତରେ ଭଗବାନ ବିଷ୍ଣୁଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, କିମ୍ବା ତାଙ୍କଠାରୁ ଆଉ ଉର୍ଦ୍ଧ୍ୱ କଥା କ'ଣ କୁହାଯିବ। ତେଣୁ ଲକ୍ଷ୍ମୀ ଦେବୀ ତାଙ୍କୁ ବରଣ କଲେ, ସ୍ୱୟଂବରରେ ତାଙ୍କ ମାଳା ତାଙ୍କର ଗଳାରେ ବେଷ୍ଟନ ଦେଲେ, ଅର୍ପଣ କଲେ। ତାପରେ ଲକ୍ଷ୍ମୀ ଦେବୀ ଭଗବାନ ନାରାୟଣଙ୍କର ବକ୍ଷ ଦେଶରେ ରହିଛନ୍ତି। ଭଗବାନ ତାଙ୍କୁ କେତେ ଆଦର କରନ୍ତି, କେତେ ପ୍ରେମ କରନ୍ତି, ଏଥିରୁ ଆମେ ଜାଣିବା। ସେ ତାଙ୍କର ବକ୍ଷ ଦେଶରେ ତାଙ୍କୁ ସ୍ଥାନ ଦେଇଛନ୍ତି ଲକ୍ଷ୍ମୀ ଦେବୀଙ୍କୁ। ତେଣୁ ଯେତେବେଳେ ଭକ୍ତମାନେ ଭଗବାନ ପ୍ରଣାମ କରନ୍ତି, ଲକ୍ଷ୍ମୀ ଦେବୀ ମଧ୍ୟ ଭଗବାନଙ୍କ ବକ୍ଷସ୍ଥଳେ ରହି ସେ ଆଶୀର୍ବାଦ ପ୍ରଦାନ କରନ୍ତି। ଯେଉଁଥିପାଇଁ କି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭକ୍ତମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଏବଂ ଭକ୍ତମାନଙ୍କର ଯାହାର ଆବଶ୍ୟକତା ଯାହା ରହିଛି ଭଗବାନ ଲକ୍ଷ୍ମୀ ଦେବୀ ତାଙ୍କ ଶିଶୁ ପୂରଣ କରନ୍ତି। ଯେମିତି ଉଦାହରଣ ସ୍ୱରୂପ ଧ୍ରୁବ ମହାରାଜ ଏବଂ ଏହିଭଳି ଅନେକ ଭକ୍ତ ଅଛନ୍ତି ଯେଉଁମାନେ ବହୁତ ପ୍ରଚୁର ଧନ ସମ୍ପଦ ପ୍ରାପ୍ତ ହୋଇଛନ୍ତି, ଲକ୍ଷ୍ମୀ ଦେବୀଙ୍କ କୃପା ସେମାନେ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କର ପାଦପଦ୍ମରେ ମସ୍ତକ ନୁଆଉନାହାନ୍ତି, ସେମାନେ ତ ଲକ୍ଷ୍ମୀ ଦେବୀଙ୍କ କୃପା ପ୍ରାପ୍ତ ହୋଇପାରିବେ ନାହିଁ। କିନ୍ତୁ ଯମରାଜଙ୍କ ଦୂତମାନେ ଜଗିକି ରହିଛନ୍ତି, ଯମରାଜଙ୍କ ଦୂତମାନେ କହିଛନ୍ତି, ଭାଗବତ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସେହିମାନଙ୍କୁ ମୋ ପାଖକୁ ଆଣିବ। ଜୁହା ନବର୍ତ୍ତି ହରିନାମ ଗୁଣ ଧ୍ୟେୟଂ ଚେତସ୍ତନ ସ୍ମରତି ତଚରଣାର ବିନ୍ଦମ କୃଷ୍ଣ ନ ନମନ୍ତି ଶିର ଏକଦାପି ତାନ୍ ଆନନ୍ଦମ ଅସତୋ ବିଷ୍ଣୁ କୃତାନ୍। ସେମାନଙ୍କୁ ମୋ ପାଖକୁ ଆଣିବ ଯାହାଙ୍କ ଜୁହାରେ ଭଗବାନଙ୍କର ନାମ ଉଚ୍ଚାରଣ ହେଉନାହିଁ। ଜୁହା ନବର୍ତ୍ତି ହରିନାମ ଗୁଣ ଧ୍ୟେୟଂ ଚେତସ୍ତନ ସ୍ମରତି ତଚରଣାର ବିନ୍ଦମ, ତାଙ୍କର ଯାହାର ଜୁହାମାନଙ୍କର ନାହିଁ, କଥା କହିପାରୁନାହାନ୍ତି, ଅନ୍ତତ ପକ୍ଷରେ ତାଙ୍କର ମନରେ ବା ଚେତନାରେ ସେମାନେ ମୋର ଭଗବାନଙ୍କର ଯଦି ସ୍ମରଣ କରୁନାହାନ୍ତି ତାହେଲେ ସେମାନେ ମୋ ପାଖକୁ ଆଣିବ। କୃଷ୍ଣ ନ ନମନ୍ତି ଯିର କଦାପି, ଭଗବାନ ପାଦପଦ୍ମରେ ଯାହାର ମସ୍ତକ ନତ ହେଉନାହିଁ ସେମାନଙ୍କୁ ମୋ ପାଖକୁ ଆଣିବ, ଏସବୁ ଲିଷ୍ଟ ଦେଇଛନ୍ତି। ତେଣୁ ଭଗବାନ ପାଖରେ ଯିଏ ପ୍ରଣାମ କରୁନାହାନ୍ତି ସେମାନେ ଲକ୍ଷ୍ମୀଙ୍କର କୃପା ନ ପାଇକି ସେମାନେ ପାଇବେ ଯମରାଜଙ୍କ କୃପା ପାଇବେ, ନର୍କୁ ଯିବା ପାଇଁ ସେ କୃପା ପ୍ରାପ୍ତ ହେବେ। ତେଣୁ ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ କହି ତାପରେ ଲକ୍ଷ୍ମୀ ଦେବୀଙ୍କର ସ୍ୱୟଂବର ପରେ ବର୍ତ୍ତମାନ ପୁଣି ସମୁଦ୍ର ମନ୍ଥନ ଏଇଟା ଆରମ୍ଭ ହୋଇଛି। ତେଣୁ ବର୍ତ୍ତମାନ ଏ ଯେଉଁ ଏଥିରେ ଯେଉଁ ବିବାହ ଉତ୍ସବ ଗତକାଲି ପାଳନ କଲେ, ସେଥିରେ ମଧ୍ୟ ବ୍ରହ୍ମା ଶିବଜୀ ଅଙ୍ଗିରା ଏମାନେ ସମସ୍ତେ ପୁଷ୍ପବୃଷ୍ଟି କରୁଥିଲେ। ବ୍ରହ୍ମା ରୁଦ୍ରାଙ୍ଗୀ ବ୍ରହ୍ମା ରୁଦ୍ର ଅଙ୍ଗିର ମୁଖ୍ୟ ସର୍ବେ ବିଶ୍ୱ ସୁଜ ବିଭୁମ ଏଡ଼ିରେ ଅବିତେ ମନ୍ତ୍ରୀ ତଲିଙ୍ଗୀ ପୁଷ୍ପବର୍ଷିଣ ଏମାନେ ସମସ୍ତେ ବ୍ରହ୍ମା ଶିବଜୀ ଅଙ୍ଗିରା ଇତ୍ୟାଦି ମୁନି ଋଷିମାନେ ମାନେ ଦେବତାମାନେ ସମସ୍ତେ ବିଭିନ୍ନ ପ୍ରକାର ସ୍ତୁତି କରୁଥିଲେ ସେଇ ଭଗବାନଙ୍କ ବିବାହ ଉତ୍ସବରେ ଯୋଗଦାନରେ ଏବଂ ବିଭିନ୍ନ ପ୍ରକାର ପୁଷ୍ପ ଅର୍ପଣ କରୁଥିଲେ ପୁଷ୍ପରେ ଅଭିଷେକ କରୁଥିଲେ ଭଗବାନଙ୍କୁ। ତାପରେ ପୁଣି ଯେତେବେଳେ ସମୁଦ୍ର ମନ୍ଥନ ଆରମ୍ଭ ହେଲା ସେତେବେଳେ ପୁଣି ଆଉ ଗୋଟିଏ ରତ୍ନ ବାହାରିଲେ ସେ ହେଉଛନ୍ତି ଅଥା ସେ ବାରୁଣୀ ଦେବୀ କନ୍ୟା କମଳ ଲୋଚନା ଅସୁରା ଜଗୁସ୍ତୁଆଂ ବାଇ ବାଇ ହରେ ଅନୁମୋଦିନ ବାଇ ଭଗବାନଙ୍କର ଅନୁମୋଦନରେ ତାପରେ ବାହାରିଲେ ଯେତେବେଳେ ବାହାରିଲେ ବାରୁଣୀ ମଦିରା ବାହାରିଲେ କନ୍ୟା ରୂପରେ ବାହାରିଥିଲେ ତେଣୁ ଅସୁରମାନେ ତାଙ୍କୁ ଦେଖି ବହୁତ ପ୍ରୀତ ହୋଇଗଲେ ସେମାନେ ନେବା ପାଇଁ ଚାହିଁଲେ ତେଣୁ ଭଗବାନ ଅନୁମୋଦନ କଲେ। ତେଣୁ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଏଇ ମଦ୍ୟପାନ କରିବେ। ତେଣୁ ଆମର ଇସ୍କନରେ ଯେଉଁ ରହିଛି ଚାରୋଟି ନିୟମ ତାଦେହରେ ଗୋଟିଏ ନିୟମ ହେଉଛି ଯେଉଁ ନିଶାପାନକୁ ନିଷେଧ କରାଯାଇଛି ଦିଉତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା ଏ ଚାରି ପ୍ରକାର ପାପର ସ୍ଥାନ ଦିଉତ କ୍ରୀଡ଼ା ଦିଉତଂ ପାନଂ ଯେତେ ପ୍ରକାର ନିଶା ଦ୍ରବ୍ୟ ରହିଛି ମଦଠୁ ଆରମ୍ଭ କରି ଚାହା ପାନ ଅଞ୍ଜି ବିଡ଼ି ଇତ୍ୟାଦି ସମସ୍ତେ ଏସବୁ ସବୁଗୁଡ଼ାକ ନିଶାପାନରେ ଯାଉଛି ଏବଂ ଅବୈଧ ସ୍ତ୍ରୀ ସଂଘ ତାପରେ ଜୀବ ହତ୍ୟା ଏ ଚାରୋଟି ହେଉଛି ପାପର ସ୍ଥାନ। ଏଇ ଚାରୋଟି ଆମେ ଆଲୋଚନା କରିଥିଲେ ଲକ୍ଷ୍ମୀଦେବୀ କହୁଥିଲେ ସେ କି ଧାର୍ମିକ ସେ ଧର୍ମ ନ ଯତ୍ ଭୂତ ସୌଦ ଯଦି ଅନ୍ୟ ଜୀବମାନଙ୍କ ପ୍ରତି ଦୟା ନାହିଁ ତାହେଲେ ସେ କି ଧାର୍ମିକ ହୋଇପାରିବେ। ତେଣୁ ଏ ଯେଉଁ ବିଭିନ୍ନ ପ୍ରକାର ଆମିଷ ସେବନ କରାଯାଉଛି ଏ ଜୀବ ହତ୍ୟା କରାଯାଉଛି ତେଣୁ ଇଏ ଗୋଟେ ପାପର ମଧ୍ୟ ସ୍ଥାନ ତେଣୁ ଏଥିରୁ ନିଷେଧ ରହି ଜଣେ ଭଗବାନଙ୍କର ଧର୍ମ ଆଚରଣ କରିବା କଥା। ତେଣୁ ଅସୁରମାନେ ସେ ବାରୁଣୀ ମଦିରା ପ୍ରାପ୍ତ ହେଲେ ସେଥିରେ ସେମାନେ ବହୁତ ଆନନ୍ଦିତ ହେଉଛନ୍ତି। ତାପରେ ବର୍ତ୍ତମାନ ଗୋଟିଏ ରତ୍ନ ଆସିବେ ଅନ୍ତିମ ରତ୍ନ ସେ ହେଉଛନ୍ତି ଅମୃତ ଭଗବାନ ସ୍ୱୟଂ ଭଗବାନଙ୍କର ଜଣେ ଅବତାର ସେ ହେଉଛନ୍ତି ଧନ୍ୱନ୍ତରୀ ସେ ଏ ଅମୃତ କଳସ ଧରି ସେଇ ସମୁଦ୍ରରୁ ଉତ୍ଥିତ ହେବେ। ସବୈ ଭଗବତ ସାକ୍ଷାତ ବିଷ୍ଣୁ ରଂସାଂଶ ସମ୍ଭବ ଧନ୍ୱନ୍ତରୀ ଇତି ଖ୍ୟାତ ଆୟୁର୍ବେଦିକ ଇଜ୍ୟଭାଗ ସେ ହେଉଛନ୍ତି ଧନ୍ୱନ୍ତରୀ। କେବଳ ଯଦି ଆପଣ ଧନ୍ୱନ୍ତରୀ ନାମ ନିଅନ୍ତି ତାହେଲେ ମଧ୍ୟ ଆପଣଙ୍କ ରୋଗ ଭଲ ହୋଇଯିବ। ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଆମେ ଯେଉଁ ଔଷଧ ଖାଉଛେ ଏ ଔଷଧ ଯଦି ଭଗବାନଙ୍କର ଆଶୀର୍ବାଦ ନଥିବ ତାହେଲେ ସେ ଔଷଧରେ ରୋଗ ଭଲ ହେବ ନାହିଁ। ଭାଗବତମ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ବାଳସ୍ୟ ନିହ ଶରଣଂ ପିତରୁ ନୃସିଂହ ନାଟସ୍ୟ ତ୍ୟାଗଦମ ଉଦନ୍ନତି ମଧ୍ୟତ ନଉ ନାଟସ୍ୟ ତ୍ୟାଗଦମ ଜଣେ ରୋଗରେ ପଡ଼ିଛି ପୀଡ଼ିତ ହେଇଛି ସେ ଔଷଧ ଖାଇଦେଲେ ଯେ ଭଲ ହେଇଯିବ ତା ନୁହଁ। ଆଉ ଶ୍ରୀ ଶ୍ରୀମଦ ରାଧା ମୋହନ ସ୍ୱାମୀ ଥରେ କହୁଥିଲେ ଜଣେ ଡାକ୍ତରଙ୍କ ସହ ଦେଖା ହେଲା ସେ ଡାକ୍ତର ଯେ ଟିକେ ନାସ୍ତିକ ବ୍ୟକ୍ତି ଥିଲେ ତେଣୁ ମହାରାଜଙ୍କ ସହିତ କଥାବାର୍ତ୍ତାରେ ସେ କହୁଥିଲେ ଆମେ ଏତେ ରୋଗୀ ଆସୁଛନ୍ତି ତାକୁ ଜୀବନ ଦାନ କରୁଛୁ ସେମାନେ ମୃତ୍ୟୁମୁଖରେ ପଡ଼ିଥିଲେ ତାଙ୍କୁ ଆମେ ଜୀବନ ଦାନ କରୁଛୁ ତେଣୁ ଭଗବାନ କ'ଣ ଜୀବନ ଦାନ କରୁଛନ୍ତି। ତେଣୁ ମହାରାଜ ତାଙ୍କୁ କହିଲେ ଆପଣ ଯେଉଁମାନଙ୍କୁ ଜୀବନ ଦାନ କରୁଛନ୍ତି ଠିକ୍ ଅଛି ଆଉ ଯେଉଁମାନଙ୍କୁ ମାରିଦେଉଛନ୍ତି ଆମେ ମାରୁନି ତ କାହାକୁ ନା ଆପଣଙ୍କର ହସ୍ପିଟାଲକୁ ଯେଉଁମାନେ ଆସୁଛନ୍ତି ସମସ୍ତେ ବଞ୍ଚିକି ଯାଉଛନ୍ତି କେହି ମୃତ୍ୟୁବରଣ କରୁନାହାନ୍ତି ନା କେତେ ଦିନ ମୃତ୍ୟୁବରଣ କରୁଛନ୍ତି ଆଉ ତାଙ୍କୁ କିଏ ମାରୁଛି। ଆପଣ ଯଦି ଜୀବନ ଦାନ କରୁଛନ୍ତି ତାହେଲେ ମୃତ୍ୟୁ କିଏ ଦେଉଛନ୍ତି। ତେଣୁ ଆମେ ଯେଉଁ ଔଷଧ ଖାଉଛେ ଭଗବାନଙ୍କ କୃପା ନହେଲେ ସେ ଔଷଧରେ ଜଣେ ରୋଗ ଭଲ ହୋଇପାରିବ ନାହିଁ। ଏ ଧନ୍ୱନ୍ତରୀ ହେଉଛନ୍ତି ସେ ଆୟୁର୍ବେଦିକ ବୋଲି କୁହାଯାଉଛି। ସବୈ ଭଗବତ ସାକ୍ଷାତ ବିଷ୍ଣୁର ଅଂଶ ସମ୍ଭବ ଭଗବାନ ହଂସଙ୍କର ଅଂଶ ହେଉଛନ୍ତି ଏଇ ଧନ୍ୱନ୍ତରୀ ଭଗବାନ ତେଣୁ ଧନ୍ୱନ୍ତରୀ ଖ୍ୟାତ ଆୟୁର୍ବେଦ ସେ ହେଉଛନ୍ତି ଆୟୁର୍ବେଦ ଆମର ଯେଉଁ ଆୟୁର୍ବେଦ ରହିଛି, ବିଭିନ୍ନ ପ୍ରକାର ବେଦ ଯେଉଁ ରହିଛି, ତା ଦେହରୁ ଆୟୁର୍ବେଦ ଗୋଟିଏ ବେଦ ରହିଛି, ଯେଉଁଥିରେ କି ଆମର ଯେଉଁ ରହିଛି ଶରୀର ରହିଛି, ଏ ଶରୀରଟି ତିନୋଟି ଧାତୁରେ ତିଆରି। ଆୟୁର୍ବେଦର ଯେଉଁ ରହିଛି ବିଜ୍ଞାନ ହେଉଛି ଏଇଭଳି ଭାବରେ ଆମ ଶରୀର ତିନୋଟି ଧାତୁରେ ତିଆରି। କ'ଣ କ'ଣ ନା କଫ, ବାତ ଏବଂ ପିତ, ତିନୋଟି ଧାତୁରେ ତିଆରି। ତେଣୁ ଏଇ ତିନୋଟି ଧାତୁ ଯଦି ଠିକ୍ ପରିମାଣରେ ରହିବ ତାହେଲେ ଆମର ଶରୀର ସୁସ୍ଥ ରହିବ। ତେଣୁ ଆୟୁର୍ବେଦରେ ସେଇ ବ୍ୟବସ୍ଥା କରାଯାଏ, ସେ ଯେଉଁ ଔଷଧ ଦିଆଯାଏ, ଯଦି କିଛି କଫ ଅଧିକ ହେଇଗଲା ତାହେଲେ ଆମକୁ ଥଣ୍ଡା ଧରିଲା ବା କଫ ଧରିଲା, ବାତ ଅଧିକ ହେଇଗଲେ ଆମର ବିଭିନ୍ନ ପ୍ରକାର ବାତ ରୋଗ ଆସୁଛି, ପିତ ଅଧିକ ହେଇଗଲେ ପିତା ଅଧିକ ଯେଉଁ ରହିଛି ଜଣ୍ଡିସ ଇତ୍ୟାଦି ରୋଗ ହେଉଛି। ତେଣୁ ଏହି ତିନୋଟି ଧାତୁକୁ ଯଦି ଠିକ୍ ଭାବେ ରଖାଯିବ ତାହେଲେ ଆମ ଶରୀର ଠିକ୍ ରହିବ। ତେଣୁ ଆୟୁର୍ବେଦରେ ସେଇଭଳି ଭାବରେ ବ୍ୟବସ୍ଥା କରାଯାଇ ସବୁ ରୋଗର ଔଷଧ ବ୍ୟବସ୍ଥା କରାଯାଇଛି। ଆମର ଇସ୍କନ ପ୍ରତିଷ୍ଠା ଆଚାର୍ଯ୍ୟ ଶ୍ରୀମଦ୍ ଏସି ଭକ୍ତିବେଦାନ ସ୍ୱାମୀ ପ୍ରଭୁପାଦ ମହାରାଜ, ତାଙ୍କର ଯେଉଁ ରୋଗ ହେଲେ ସେ କେବଳ ଆୟୁର୍ବେଦିକ ଔଷଧ ନିଅନ୍ତି, ଗ୍ରହଣ କରନ୍ତି। ତେଣୁ ଯେତେବେଳେ ଜଣେ ଔଷଧ ଗ୍ରହଣ କରିବେ, ଆମେ ଦେଖିଛୁ ଆମର ଗୁରୁଦେବ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ସେତେବେଳେ ଔଷଧ ଗ୍ରହଣ କରନ୍ତି, ସେ ଆୟୁର୍ବେଦିକ ଔଷଧ ଗ୍ରହଣ କରନ୍ତି, ଶ୍ରୀ ବିଷ୍ଣୁ ଶ୍ରୀ ବିଷ୍ଣୁ ଶ୍ରୀ ବିଷ୍ଣୁ କହିକରି ସେ ଔଷଧ ଗ୍ରହଣ କରନ୍ତି। ତେଣୁ ଭଗବାନଙ୍କ ନାମ ହିଁ ପ୍ରକୃତରେ ଔଷଧ, ସବୁ ରୋଗର ଔଷଧ। ତେଣୁ ଆମେ ଯେତେବେଳେ ଔଷଧ ନେବା, ଏଇ ଭଗବାନଙ୍କର ନାମ ସ୍ମରଣ କରିବା, ତାହେଲେ ସେଇ ନାମ ହିଁ ଏଇ ଔଷଧ ପରି କାର୍ଯ୍ୟ କରିବ। ତେଣୁ ବର୍ତ୍ତମାନ ଯେତେବେଳେ ଅସୁରମାନେ ଏଇ ଯେଉଁ ସନ୍ଧି ପ୍ରସ୍ତାବରେ ରାଜି ହେଇଥିଲେ, ତାଙ୍କର ମନର ଚିନ୍ତାଧାରା ଥିଲା ଯେ ଏମାନେ ଦେବତାମାନେ ଏମାନେ ତ ବହୁତ ଦୁର୍ବଳ, ତେଣୁ ଯେତେବେଳେ ଆମର ଅମୃତ ବାହାରିବ ସେତେବେଳେ ଆମେ ତାଙ୍କଠାରୁ ନେଇଯିବା, ଅମୃତ ନେଇ ପଳାଇବା, ତାଙ୍କୁ ଆମେ ଅମୃତ ଦେବାନି, ଏଇଭଳି ଭାବେ ଚିନ୍ତା କରିଥିଲେ ସେମାନେ। ତେଣୁ ବର୍ତ୍ତମାନ ଯେତେବେଳେ ଦେଖୁଛନ୍ତି ଯେ ଭଗବାନ, ସେ ତ ଜାଣିନାହାନ୍ତି ଭଗବାନ ବୋଲି, ଜଣେ ବ୍ୟକ୍ତି ଆସୁଛନ୍ତି ଅମୃତ କଳସ ଧରି, ଅମୃତମ ଲେଖା ହେଇଛି ସେଥିରେ। ତେଣୁ ତମାଲୋକ୍ୟ ସୁରା ସର୍ବେ କଳସଂ ଚାମୃତାଭୃତମ ଲିପ୍ସନ୍ତମ ସର୍ବବସ୍ତୁନି କଳସଂ ତରସାହରମ। ତାଙ୍କର ସବୁ ବସ୍ତୁ ପ୍ରତି ତାଙ୍କର ଲୋଭ ଥିଲା। ଅସୁରମାନେ ଚାହୁଁଥିଲେ, ଦୈତ୍ୟମାନେ ସବୁକିଛି ସେ ନେଇଯାଇଥାନ୍ତେ, ଦେବତାମାନଙ୍କୁ ବା ଭଗବାନଙ୍କୁ ବା ଅନ୍ୟ ଯେଉଁ ମୁନିଋଷିମାନଙ୍କୁ ଯେଉଁ ଦିଆଯାଇଛି କିଛି କାହାକୁ ଦେଇନଥାନ୍ତେ, ସବୁ ସେ ନେଇଥାନ୍ତେ। ଷୋଡ଼ଶ ଅଧ୍ୟାୟରେ ଭଗବତ ଗୀତାରେ ସବୁ ଅସୁର ସ୍ୱଭାବ ସମ୍ପନ୍ନ ବିଷୟରେ ବର୍ଣ୍ଣନା କରାଯାଇଛି। ଅସୁର ସ୍ୱଭାବ ସବୁ ଇଦମ୍ ଅଧ୍ୟ ମୟା ଲବ୍ଧ ଇଦମ୍ ପ୍ରାପ୍ସେ ମନୋରଥମ ଇଦମ୍ ଅସ୍ତି ଇଦମ୍ ପିମେ ଭବିଷ୍ୟତି ପୁନର୍ଧନମ ଅସୌ ମୟା ହତ ଶତ୍ରୁ ହନିଷ୍ୟେ ଚା ପରାନ ଅପି ଈଶ୍ୱରମ୍ ଅହମ୍ ଭୋଗୀ ସିଦ୍ଧମ୍ ବଳବାନ ସୁଖୀ। ଏଇଭଳି ଭାବରେ ତାଙ୍କ ଧାରଣା, ନିଜେ କେବଳ ଉପଭୋଗ କରିବେ, ଅନ୍ୟକୁ କାହାକୁ ଦେବେନି। ସେସବୁ ଯିଏ ତାଙ୍କର ବାଧା ଆସିଲା ତାକୁ ହତ୍ୟା କରିଦେବେ, ଆଜି ଏତିକି ଧନ ପ୍ରାପ୍ତ ହେଇଛନ୍ତି କାଲିକି ଏତେ ଆହୁରି ଅଧିକ ପାଇବେ, ତାପରେ ଦିନ ଆହୁରି ଅଧିକ ପାଇବେ, ଏଇଭଳି ଭାବରେ ତାଙ୍କର ଚିନ୍ତା। ଆସାମ ଅପରିମେୟମ ପ୍ରଣୟାନ୍ତମ ଉପାଶ୍ରିତ କାମଭୋଗ ପରମା ଏତାବତ୍ତେ ନିଶ୍ଚିନ୍ତା। ଇଏ ହେଉଛି ତାଙ୍କର ଧର୍ମ, କାମ କେମିତି ଅଧିକରୁ ଅଧିକ ଉପଭୋଗ କରିବେ ମୃତ୍ୟୁ ସମୟ ପର୍ଯ୍ୟନ୍ତ ପ୍ରଣୟାନ୍ତମ ଉପସ୍ଥିତ। ତେଣୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ଏଠି ବର୍ଣ୍ଣନା କରାଯାଉଛି। ତେଣୁ ଯେତେବେଳେ ଦେଖିଲେ ଏ ଆସୁଛନ୍ତି ଅମୃତ କଳସ ଧରି, ତମାଲୋକ୍ୟ ସୁରା ସର୍ବେ ଅସୁରା ଯେତେ ଯାଉଛନ୍ତି, ଦେଖିଦେଲେ ଯେତେବେଳେ କଳସଂ ଚାହୁଁ ତାହାବୃତମ କଳସ ଧାରଣ କରିଛନ୍ତି, ଯେଉଁଥିରେ ଅମୃତମ ଲେଖା ହେଇଛି, ଲିପ୍ସନ୍ତମ ସର୍ବବସ୍ତୁନି, ସେ ତ ସବୁକିଛି ଚାହୁଁଥିଲେ ନେବା ପାଇଁ, ଭଗବାନ ବ୍ୟବସ୍ଥା କରିକିରି କିଛି କିଛି ଦେବତାମାନଙ୍କୁ ଦେଇଛନ୍ତି, ସେ ବି କିଛି ଗ୍ରହଣ କରିଛନ୍ତି, ମୁନି ଋଷିମାନଙ୍କୁ କିଛି ଦେଇଛନ୍ତି। ତେଣୁ ବର୍ତ୍ତମାନ ଆଉ ସେ ରହିପାରିଲେନି, ସେମାନେ ଲିପ୍ସନ୍ତମ ସର୍ବବସ୍ତୁନି କଳସଂ ତରସା ହରନ୍, ଯାଇକି ଜୋର ମାନେ ଦୌଡ଼ିକି ଯାଇ ସେ ଯେଉଁ ରହିଛନ୍ତି ଭଗବାନ ଧନ୍ୱନ୍ତରୀ, ତାଙ୍କର ହସ୍ତରୁ କଳସଟାକୁ ଜବରଦସ୍ତି କରି ଟାଣି ନେଇ ପଳାଇଯାଇଛନ୍ତି, ଦୌଡ଼ୁଛନ୍ତି। ତେଣୁ ବର୍ତ୍ତମାନ ଯେଉଁ ଏତେ ଦିନ ଧରି ଯେଉଁ କରି ଚାଲିଥିଲା ପରିଶ୍ରମ ଚାଲିଥିଲା, ଦେବତାମାନେ ପୁରା ହତାଶ ହେଇଗଲେ, କହିଲେ ଏଇ ଯେଉଁ ଅମୃତ ପାଇଁ ଭଗବାନ ନିଜେ ଆଶ୍ୱାସନ ଦେଇଥିଲେ ତମେ ଅମୃତ ପ୍ରାପ୍ତ ହେବ, ଅସୁରମାନେ କ୍ଲେଶ କେବଳ ପ୍ରାପ୍ତ ହେବେ, ସେମାନେ କେବଳ କଷ୍ଟ ପ୍ରାପ୍ତ ହେବେ, କିନ୍ତୁ ଭଗବାନ କଥା ଓଲଟା ହେଇଗଲା, ଏ ଅମୃତ ଯଦିଓ ଆସିଲା କିନ୍ତୁ ଅସୁରମାନେ ତ ନେଇଗଲେ ଆଉ ଆମେ କ'ଣ ପାଇବା, ତେଣୁ ସବୁ ହତାଶ ହେଇଗଲେ। ତେଣୁ ନିୟମାନି ସୁରୈତସ୍ମିନ୍ ପରସେ ଅମୃତ ଭାଗନି ବିଷନ୍ନ ମନସା ଦେବା ହରିଂ ଶରଣ ମହାଜଦୁ। ତେଣୁ ତାଙ୍କର ଗୋଟିଏ କେବଳ ଏକମାତ୍ର ଉପାୟ ହେଉଛି ଭଗବାନଙ୍କ ଶରଣରେ ଯାଉଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଇତି ଦୈନିମ ଆଲୋକ୍ୟ ଭଗବାନ ଭୃତ୍ୟ କାମକୁ ଭଗବାନ ଦେଖିଲେ, ଭଗବାନ ଏଭଳି ଭାବେ ବ୍ୟବସ୍ଥା କରୁଛନ୍ତି, ସବୁ ପ୍ରକାର ବିଘ୍ନ ଆଣୁଛନ୍ତି, ଅନ୍ତିମରେ ସେ ତାଙ୍କର ଭକ୍ତଙ୍କୁ ସବୁ ପ୍ରକାର ବିଜୟ ପ୍ରଦାନ କରିବେ, ତାଙ୍କ ସମସ୍ତ ସିଦ୍ଧି ସେ ପ୍ରଦାନ କରିବେ। ତେଣୁ ଦେବତାମାନଙ୍କର ଯେଉଁ ଦୈନ ଦେଖି ଭଗବାନ ଭୃତ୍ୟ କାମକୃତ ଭଗବାନ ତାଙ୍କର ସମସ୍ତ ଯେଉଁମାନେ ତାଙ୍କ ଶରଣରେ ଯିବେ, ଅନନ୍ୟାଶ୍ଚିନ୍ତ ଦୁମାଂ ୟୋଜନା ପ୍ରତିପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହଂ। ଭଗବତ ଗୀତା ନବମ ଅଧ୍ୟାୟରେ ଏ ପ୍ରସିଦ୍ଧ ଶ୍ଳୋକ ରହିଛି। ଭଗବାନଙ୍କର ଯେଉଁମାନେ ଶରଣରେ ଯିବେ, ଭଗବାନ ତାଙ୍କର ଯୋଗ ତାଙ୍କର ଯାହା ନାହିଁ ତାକୁ ପ୍ରଦାନ କରିବେ ଏବଂ ଯାହା ଅଛି ତାକୁ ସୁରକ୍ଷା ଦେବେ। ବହାମ୍ୟହଂ ଶବ୍ଦ ବ୍ୟବହାର କଲେ କେତେଜଣ ଭକ୍ତ ଚିନ୍ତା କରନ୍ତି, ବହାମି ବୋଲି କାହିଁକି ଭଗବାନ କହିଲେ? ଭଗବାନ ତ ଦେଇ ପ୍ରେରଣ କରିବେ ବୋଲି ଲେଖିଦେଇପାରନ୍ତେ, ମୁଁ ପ୍ରଦାନ କରିବେ ଲେଖିଥାଇପାରିଥାନ୍ତେ କହିଥାଇପାରିଥାନ୍ତେ। ବାହାମୀମାନେ ନିଜେ ବହନ କରି କାହିଁକି କହିଲେ ଭଗବାନ? ଭଗବାନ କ'ଣ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ, ସେ ତାଙ୍କର ଭକ୍ତଙ୍କର ଯାହା ଆବଶ୍ୟକତା ଅଛି ନିଜେ ବହନ କରି ଆଣିବେ? ଏହିଭଳି ଭାବରେ ଆମର ବହୁତ ଭକ୍ତ ଅଛନ୍ତି ଯେଉଁମାନଙ୍କର ସନ୍ଦେହ ହେଇଥିଲା, ସେ ଆମର ପ୍ରଭୁପାଦ ମହାରାଜ କଥା କହନ୍ତି। ସେ ଜଣେ ଥିଲେ ଗୀତା ପଣ୍ଡା ବୋଲି ଜଣେ ଥିଲେ ଭକ୍ତ, ତାଙ୍କ ନାମ ଗୀତା, ସେ ସବୁଦିନ ଗୀତା ପାଠ କରନ୍ତି। ତେଣୁ ଗୀତା ପାଠ କରିକିରି ଯେତେବେଳେ ସେ ଏଇଠି ଏଇ ଶ୍ଳୋକଟି ପଢ଼ୁଥିଲେ ସେତେବେଳେ ତାଙ୍କର ସନ୍ଦେହ ହେଲା, ତେଣୁ ସେ କ'ଣ କଲେ ନା ସେ ଯେଉଁ ବାହାମି ଶବ୍ଦ ରହିଛି ସେଠି ଗୋଟେ ଗାରଟେ ମାରିଦେଲେ। ନା ବାହାମି ହେବନି, ଦଦାମି କରିଦେଲେ ହେଇଥାନ୍ତା, ମୁଁ ଦେବି ତାଙ୍କୁ ବାହାମି, ଭଗବାନ କାହିଁ ନିଜେ ବୁହାଇକିରି ଆଣିବେ ତାଙ୍କର ଭକ୍ତଙ୍କ ପାଇଁ? ତେଣୁ ସେ ଯେତେବେଳେ ଏସବୁ ଗୀତା ପାଠ ସରିଲା ପରେ ଯାଇଛନ୍ତି ସ୍ନାନ କରିବା ପାଇଁ, ସେହି ସମୟରେ ଜଣେ ଗୌରବର୍ଣ୍ଣ ଏବଂ ଜଣେ ଶ୍ୟାମବର୍ଣ୍ଣର ଦୁଇ ଜଣ ବାଳକ ଆସି ତାଙ୍କ ଘର ପାଖରେ କବାଟ ବାଡ଼େଇଲେ। ଗୀତା ପଣ୍ଡାଙ୍କର ପତ୍ନୀ ସେ କବାଟ ଖୋଲିଲା ବେଳକୁ ଦେଖିଲେ ଦୁଇ ଜଣ ବହୁତ ସୁନ୍ଦର ବାଳକ, ଗୌରବର୍ଣ୍ଣ ଏବଂ ଶ୍ୟାମବର୍ଣ୍ଣ ଦୁଇ ଜଣ ବାଳକ କାନ୍ଧରେ ବହୁତ ଭାର ଜିନିଷ ସବୁ ଆଣିକି ଆସିଛନ୍ତି। ସେ ଆଶ୍ଚର୍ଯ୍ୟ ହେଇଗଲେ, ଏସବୁ କିଏ ପଠେଇଲେ? ନା ଗୋସାଇଁ ପଠେଇଲେ ଆମକୁ, ଆଉ ଆମେ ଟିକେ କାର୍ଯ୍ୟବ୍ୟସ୍ତ ଥିଲୁ, ଆମେ ଯେତେବେଳେ କହିଲୁ ନା ଆମେ ଆଣିପାରିବୁନି, ତେଣୁ ଆମକୁ ସେ ଚାବୁକରେ ପ୍ରହାର କରିଛନ୍ତି, ତାକୁ ଦେଖ ପିଠି ଦେଖେଇଦେଲେ ଚାବୁକ ପ୍ରହାର ସବୁ ରହି। ତେଣୁ ତାଙ୍କର ଗୀତା ପଣ୍ଡାଙ୍କ ପତ୍ନୀ ଦେଖିଲେ ଯେତେବେଳେ, ଏଭଳି ଆମର ସ୍ୱାମୀ ଏତେ ତ କ୍ରୂର ନଥିଲେ, ନିଷ୍ଠୁର ନଥିଲେ, ସେ ଏଭଳି କେମିତି କାର୍ଯ୍ୟ କଲେ, ସେ ଆଶ୍ଚର୍ଯ୍ୟ ହେଇଗଲେ। ତେଣୁ ଯାହା ହେଉ, ସେ ସବୁ ଯାହା ସବୁ ଭାର ଆଣିଥିଲେ ସେସବୁ ରଖିଲେ, ତେଣୁ ତାଙ୍କୁ କହିଲେ କିଛି ଖାଦ୍ୟ ଗ୍ରହଣ କରିବା ପାଇଁ। ସେମାନେ କହିଲେ ନା ନା ଆମେ ସେଠି ଗାଈ ଚରଉଛୁ, ଆମର ଡେରି ହେଇଯିବ, ଗାଈମାନେ କୁଆଡ଼େ ପଳେଇବେ କହିକି ପଳେଇଗଲେ। ତେଣୁ ତାପରେ କିଛି ସମୟ ପରେ ଯେତେବେଳେ ତାଙ୍କର ସ୍ୱାମୀ ଫେରିଲେ, ସେତେବେଳେ ସେ କହିଲେ ତମେ ସେ ଯେଉଁ ଦୁଇ ଜଣ ବାଳକକୁ କେମିତି ଏତେ ନିଷ୍ଠୁର ଭାବରେ ପ୍ରହାର କରିଛ, ତାଙ୍କୁ ଏସବୁ କେଉଁଠୁ ଆଣିଲ, ଏସବୁ ଭାର ଜିନିଷ ତାଙ୍କୁ ପଠେଇଲ ଦେଇକିରି? ସେ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ, କ'ଣ ଏସବୁ ଭାର ମୁଁ ପଠେଇଲି, କ'ଣ ଜିନିଷ ନା ସବୁ ଦେଖ ଦେଖୁନ ଏସବୁ ଜିନିଷ ତାଙ୍କୁ ପଠେଇଛ? ନା ନାଇଁ ତ ମୁଁ କିଛି ପଠେଇନି। ନା ହଁ, ସେ ଦୁଇ ଜଣ ବାଳକ ଆସିଥିଲେ, ଜଣେ ଗୌରବର୍ଣ୍ଣର ଜଣେ ଶ୍ୟାମଳ ବର୍ଣ୍ଣର, ଦୁଇ ଜଣ ବାଳକ ଆସି ସେ କହିଲେ ଯେ ତମେ ତାଙ୍କୁ କହିଲ ଏସବୁ ଭାର ନେଇକି ଯିବା ପାଇଁ, ସେତେବେଳେ ରାଜି ନହେଲେ, ତାଙ୍କୁ ପ୍ରହାର କରିଛ, ତାଙ୍କ ପିଠିରେ ସବୁ ଚିହ୍ନ ରହିଛି, ଆମକୁ ଦେଖେଇଲେ, ମୋତେ ଦେଖେଇଲେ। ତେଣୁ ସେତେବେଳେ ସେ ଗୀତା ପଣ୍ଡା ପ୍ରକୃତରେ ଜାଣିଲେ ଭଗବାନଙ୍କ କଥା, ଯେମିତି ଅର୍ଜୁନ କହିଲେ ଭଗବାନଙ୍କ ଯାହା କହୁଛନ୍ତି ସବୁକିଛି ସତ୍ୟ, ସର୍ବମେତଂ ଗୀତଂ ମନ୍ୟ ଜନ୍ମାଂ ବଦସି କେଶବ, ଆପଣ ଯାହା କହିଛନ୍ତି ସେ ସବୁ ସତ୍ୟ। ବର୍ତ୍ତମାନ ଗୀତା ପଣ୍ଡାଙ୍କର ସେ ଭାବନା ଆସିଲା ଯେ ପ୍ରକୃତରେ ଭଗବାନ ଯେଉଁ କଥା କହିଛନ୍ତି ମୁଁ ସନ୍ଦେହ କରିଦେଲି, ଯେଉଁ ବାହାଣି ଶବ୍ଦରେ ମୁଁ ଗାର ମାରିଦେଇଥିଲି, ସେଥିପାଇଁ ଭଗବାନଙ୍କର ଶରୀରରେ ଏହି ଚିହ୍ନ ଆସିଗଲା। ତେଣୁ ସେ ବହୁତ ଖୁସି ହେଲେ ଯେ ତାଙ୍କ ପତ୍ନୀ ଭଗବାନଙ୍କ ଦର୍ଶନ କଲେ, କିନ୍ତୁ ସେ ନିଜକୁ ହତଭାଗ୍ୟ ବୋଲି ମଣିଲେ, ଭଗବାନଙ୍କ ଦର୍ଶନ ମୁଁ କରିପାରିଲିନି, ଭଗବାନ ପ୍ରତି ଅପରାଧ ହେଲା, ଏଭଳି ଭାବରେ ସେ ଦୁଃଖରେ ରହିଥିଲେ। ତେଣୁ ଭଗବାନ ତାଙ୍କର ଯେଉଁ ଭକ୍ତଙ୍କର ଯେଉଁ ଆବଶ୍ୟକତା ରହିଛି ନିଜେ ପୂରଣ କରନ୍ତି। ଏଠି ସେ କଥା କହୁଛି ଯେ ଭୃତ୍ୟ କାମକୁ ଭଗବାନଙ୍କର ଯେଉଁମାନେ ଶରଣରେ ଯାଇଛନ୍ତି ତାଙ୍କର ସବୁକିଛି ସେ ବହନ କରିବେ ଭଗବାନ ଭୃତ୍ୟ କାମକୁ। ତେଣୁ ଭଗବାନ କହିଲେ ମା କ୍ଷୁଦ୍ୟତ ମିଥୁଅର୍ଥଂ, ହେ ଦେବତାମାନେ ତମେ ମନ ଦୁଃଖ କର ନା, ସାଧି ସ୍ୱ ମାୟା, ମୁଁ ମୋର ମାୟା ଦ୍ୱାରା ତମକୁ ସେଇ ପୁଣି ସୁଦ୍ଧା ପାନ କରେଇବି। ତେଣୁ ଏଣେ କ'ଣ ହେଇଛି ନା ଅସୁରମାନେ ଅମୃତ କଳସ ଧରି ଧାଉଁଛନ୍ତି କିନ୍ତୁ ସେମାନେ ପାନ କରିପାରୁନାହାନ୍ତି। ଭଗବାନ କହିଛନ୍ତି ନା ଯେ କର୍ମନ୍ୟ ବାଧିକାରସ୍ତେ ମା ଫଳେଷୁ କଦାଚନ, ମା କର୍ମ ଫଳ ହେତୁର୍ଭୋ ମା ତେ ସଙ୍ଗସ୍ତୁ କର୍ମଣି, ଆମର କେବଳ କର୍ମରେ ଅଧିକାର ରହିଛି କିନ୍ତୁ ଫଳରେ ଅଧିକାର ନାହିଁ। ତେଣୁ ଯଦିଓ ସେ ଫଳ ପ୍ରାପ୍ତ ହେଲେ କିନ୍ତୁ ତଥାପି ସେମାନେ ପାନ କରିପାରୁନାହାନ୍ତି, ଅମୃତ ପାନ କରିପାରୁନାହାନ୍ତି। କାହିଁକି ନା ମିଥ ଖଳି ମିଥ କଳି ରଘୁ ତେ ସାଙ୍ଗ, ତାଙ୍କ ଭିତରେ ସବୁ କଳି ଆସିଗଲା, କଳି ପ୍ରବେଶ କଲେ, ତାଙ୍କ ଭିତରେ ଝଗଡ଼ା ଆରମ୍ଭ ହେଇଗଲା। ତଦର୍ଥେ ତର୍ଷ ତେ ତାମ, ଅମୃତ କଳସ ପାନ କରିବା ପାଇଁ ତାଙ୍କ ଭିତରେ ଝଗଡ଼ା ଆରମ୍ଭ ହେଇଗଲା। ଯିଏ ବହୁତ ବଳବାନ ଶଶୁର ଥିଲେ ସେ କଳସକୁ ଧରିକି ଚାଲିଯାଇ ଯାଉଛନ୍ତି, ମୁଁ ତାଙ୍କ ପଛରେ ଅନ୍ୟମାନେ ଭାବୁଛନ୍ତି, ତେଣୁ ତାଙ୍କ ଭିତରେ ଝଗଡ଼ା ଆରମ୍ଭ ହେଇଗଲା। ସେ କ'ଣ କହୁଛନ୍ତି, ଅହମ୍ ପୂର୍ବମ୍ ଅହମ୍ ପୂର୍ବମ୍ ନ ତ୍ୱମ୍ ନ ତ୍ୱମ୍ ଇତି ପ୍ରଭୁ, ସେ କହୁଛି ମୁଁ ପ୍ରଥମେ ପାନ କରିବି ଅମୃତ, ମୁଁ ମରିଗଲିଣି, ମୁଁ ଆଗରେ ରହିଥିଲି, ବାସୁଦେବ ସାମ୍ନାରେ ମୁଖ ପାଖରେ ରହିଥିଲି, ମୋ ଶରୀର କଳାକାଟ ହେଇଗଲାଣି, ମୁଁ ଆଉ ବଞ୍ଚିପାରିବି ନାହିଁ, ମୋତେ ଅମୃତ ପାନ ନଦେଲେ, ଅମୃତ ମୁଁ ପାନ ନ କରିବି ତାହେଲେ ମୁଁ ବଞ୍ଚିପାରିବି ନାହିଁ। ତମେ ତ ଟିକେ ପଚାରିଥିଲ, ମୁଁ ପଚାରିଥିଲ, ତମେ ଟିକେ ପରେ ପିଇବ, ମୁଁ ଆଗ ପିଇବି, ଅହମ୍ ପୂର୍ବମ୍ ଅହମ୍ ପୂର୍ବମ୍, ଏଇଭଳି ଭାବରେ ତାଙ୍କ ଭିତରେ ଝଗଡ଼ା ଆରମ୍ଭ ହେଇଗଲା, କାରଣ ଭଗବାନ ସେ ମାୟା ରଚନା କରିଦେଲେ। ତେଣୁ ତାଙ୍କ ଭିତରେ ଯିଏ ଅଧିକ ବଳବାନ ଅଛି ସିଏ ଆଉ ଟିକେ କମ୍ ବଳବାନ ଠାରୁ ବ୍ୟକ୍ତିଙ୍କ ଠାରୁ ସେ କଳସ ଛିଣ୍ଡିକି ତାଙ୍କଠୁ ଛାଡ଼ିକି ନେଇଯାଉଛନ୍ତି, ସେ ଦୌଡ଼ୁଛନ୍ତି, ତାଙ୍କ ଭିତରେ ଅନ୍ୟମାନେ ଦୌଡ଼ୁଛନ୍ତି, ଏଭଳି ଭାବରେ କେହି ପାନ କରିପାରୁନାହାନ୍ତି। ତେଣୁ ସେହି ସମୟରେ ଭଗବାନ କ'ଣ କଲେ ନା ଏହି ମୋହିନୀ ରୂପ ଧାରଣ କରି, ଏ ମୋହିନୀ ରୂପରେ ମଧ୍ୟ ବହୁତ କାରଣ ଅଛି, ଅନ୍ୟ କାରଣ ସବୁ ରହିଛି କ'ଣ ପାଇଁ ଭଗବାନ ମୋହିନୀ ରୂପ ଧାରଣ କଲେ। ତେଣୁ ଭଗବାନ ଏହି ମୋହିନୀ ରୂପ ଧାରଣ କରି ସେ ଆସି ପହଞ୍ଚନ୍ତି, ସେମାନେ ଯେଉଁ ଦିଗରେ ଧାଉଁଛନ୍ତି ତାଙ୍କ ବିପରୀତ ଦିଗରୁ ମୋହିନୀ ଦେବୀ ଆସୁଛନ୍ତି। ତେଣୁ ମୋହିନୀ ଦେବୀଙ୍କର ଯେଉଁ ରୂପ ଦେଖି ସେମାନେ ଯେତେବେଳେ ଦେଖିଦେଲେ ଏ ମୋହିନୀଙ୍କ ରୂପ, ଅହୋ ରୂପମ୍ ଅହୋ ଧାମ ଅହୋ ଅଶ୍ୟା ନବମ ବୟଃ ଇତିତେ ତାମ ଅଭିଦୃତ୍ୟ ପୃଥୋର ଜାତ ଉଚ୍ଛେୟା, ମୋହିନୀଙ୍କୁ ଦେଖି ତାଙ୍କର କାମ ଉଦ୍ଦୀପନ ହେଲା, ଏଭଳି ରୂପ ସେ ଧାରଣ କରିଛନ୍ତି। ଶିବଜୀ ମଧ୍ୟ ସେ ରୂପକୁ ଦେଖି ସେ ଯେ କାମାରୀ ଯେ କାମଦେବକୁ ଜାଳି ଦେଇଥିଲେ ତୃତୀୟ ନେତ୍ରରେ, ସେ ମଧ୍ୟ ତାଙ୍କ ପଛରେ ଧାଇଁବେ, ଦ୍ୱାଦଶ ଅଧ୍ୟାୟରେ ଆମେ ସେଟା ଆଲୋଚନା କରିବା। ଆଉ ଅସୁରମାନଙ୍କ କଥା କ'ଣ କହିବା, ଅସୁରମାନେ ଭାଗବତମରେ ଏକାଦଶ ସ୍କନ୍ଧରେ ଯେତେବେଳେ ଉଦ୍ଧବ ଜ୍ଞାନ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ଭଗବାନଙ୍କୁ, ଭଗବାନ ପ୍ରଥମେ ଦତ୍ତାତ୍ରେୟଙ୍କର ଯେଉଁ ଚବିଶଟି ଗୁରୁ ବିଷୟରେ ସେ କହିଛନ୍ତି, ତାପରେ ସେଠି କହିଛନ୍ତି, ସେ ଗୋଟେ ଶ୍ଳୋକ କହିଛନ୍ତି ଯେ ଦୃଷ୍ଟ୍ୱା ସ୍ତ୍ରିୟଂ ଦୈବ ମାୟା ତଦ୍ଭାବୈ ରଜିତେନ୍ଦ୍ରୈ ପ୍ରଲୋଭିତ ପତନ୍ତି ଅନ୍ଧ ତମସ୍ୱପ୍ନୌ ପତଙ୍ଗବତ୍। ଯେତେବେଳେ ଜଣେ ପୁରୁଷ ଜଣେ ସ୍ତ୍ରୀକୁ ଦେଖୁଛି, ଦୃଷ୍ଟ୍ୱା ସ୍ତ୍ରିୟଂ, ସ୍ତ୍ରୀ ହେଉଛି ଦେବ ମାୟା, ଦେବତାମାନଙ୍କ ଦ୍ୱାରା ଏ ମାୟା ରଚନା କରାଯାଇଛି, ବଳମେ ପଶ୍ୟ ମାୟା, ମାଙ୍କୁ କହୁଛନ୍ତି କପିଳଦେବ, ସ୍ତ୍ରୀ ମାୟା ଜୈନ ଦିଶମ, ସ୍ତ୍ରୀ ହେଉଛନ୍ତି ମୋର ମାୟା। ତେଣୁ ଯେଉଁମାନେ ଅଜିତେନ୍ଦ୍ରିୟ ବ୍ୟକ୍ତି ସେମାନେ ଯେତେବେଳେ ସ୍ତ୍ରୀ ଲୋକମାନଙ୍କୁ ଦେଖନ୍ତି ସେମାନେ କହନ୍ତି ପ୍ରଲୋଭିତ ପତନ୍ତି ଅନ୍ଧ, ସେମାନେ ପ୍ରଲୋଭିତ ହେଇଯାଆନ୍ତି, ତେଣୁ ସେମାନେ ନର୍କରେ ପତିତ ହୁଅନ୍ତି। କିଭଳି ପତିତ ହୁଅନ୍ତି ନା ତମସ୍ୱପ୍ନ ପତଙ୍ଗବତ୍, ଯେମିତି ଅଗ୍ନି ଶିଖା ଦେଖିଲେ ପତଙ୍ଗ ତା ଦେହରେ ଝାସ ଦିଏ ଏବଂ ସେ ମୃତ୍ୟୁବରଣ କରେ, ସେହିଭଳି ଭାବରେ ଯେଉଁମାନେ ଅଜିତେନ୍ଦ୍ରିୟ ବ୍ୟକ୍ତି ସେମାନେ ସ୍ତ୍ରୀମାନଙ୍କୁ ଦେଖିଲେ ପ୍ରଲୋଭିତ ହେଇ ତାଙ୍କ ପ୍ରତି ଆକର୍ଷିତ ହେଇ ସେସବୁ ଭାବରେ ନର୍କ ଗମନ କରନ୍ତି। ତେଣୁ ଆମର ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି కురంగ మాతంగ పతంగ భృంగ మీనా హతాయవ పంచవీరేవ పంచ ఏక ప్రమాదీ స కథం నాహ్యతే జ సేవతి పంచవీరేవ పంచం. కురంగ మాతంగ పతంగ భృంగ మీన ఏ పంచటి యొక్క రహిచి ఆమె పంచటి తన్మాత్ర రహిచి శబ్ద స్పర్శ రూప రస ఏం గంధ ఏ భౌతిక విషయ యొక్క రహిచి ఏ పంచటి విషయ రహిచి తెలు గోటి గోటి జీవ తర గోటి గోటి ఇంద్రియ సక్రియ థివారు సేనే ముక్తివరణ కరంతి. కురంగ జో రహిచి హరిణ సే శబ్ద ద్వారా ఆకర్షిత హే తెణు వ్యాధ కం కరె నా సే తార జాల పకే దేయి ఒరి సుందర సంగీత గాన కరె. ఆజికాలి ఆమె దేఖివా సకాళ ఉఠిలే ప్రాయ లోకమానకర ఘరె రేడియో బాజుతివ బా టీవీ చాలిథివ ବିଭିନ୍ନ ଅଟୋରେ ଯାଉଥିବା ବା ବସ୍ରେ ଯାଉଥିବା ବା କାର୍ରେ ଯାଉଥିବା ଟ୍ୟାକ୍ସିରେ ଯାଉଥିବା ତା ଦେହରେ ସବୁ ଲାଗିଥିବ ଏଫ୍ଏମ୍ ଚାଲିଥିବ ଗୀତ ଚାଲିଥିବ ଫିଲ୍ମ ଗୀତ ସବୁ ଚାଲିଥିବ ଏ ଶ୍ରବଣ ଇନ୍ଦ୍ରିୟ ତେଣୁ ସେ ହରିଣର ଶ୍ରବଣ ଇନ୍ଦ୍ରିୟ ଏତେ ପ୍ରବଳ ଅଛି ସେ ଶ୍ରବଣରେ ଆକର୍ଷିତ ହେଇ ଯେତେବେଳେ ଆସେ ବ୍ୟାଧର ଜାଲରେ ପଡ଼ି ମୃତ୍ୟୁବରଣ କରେ. ଗୋଟିଏ ଇନ୍ଦ୍ରିୟ ପ୍ରବଳ ଥିବାରୁ ସେ ମୃତ୍ୟୁବରଣ କରୁଛି. କୁରଙ୍ଗ ମାତଙ୍ଗ ହାତୀ ଯେଉଁ ରହିଛି ହାତୀର ଏଇ ସ୍ପର୍ଶେନ୍ଦ୍ରିୟ ତାର ବହୁତ ପ୍ରବଳତା ରହିଛି ଯେଉଁଥିପାଇଁ କି ଶିକାର କ'ଣ କରେ ଶିକାରୀ ଗୋଟେ ମାଈ ହାତୀକି ରଖିକରି ତା ଗୋଟେ ଶବ୍ଦ କରାଏ ସେ ଶବ୍ଦ ଶୁଣି ପୁରୁଷ ହାତୀ ତା ପ୍ରତି ଆକର୍ଷିତ ହେଇକି ଆସେ ଏବଂ ସେ ତାର ଜାଲରେ ପଡ଼ିଯାଏ ବା ତାର ଅଧୀନରେ ହେଇଯାଏ ମାଉଁତର ଅଧୀନରେ ହେଇଯାଏ. ସେହିଭଳି ପତଙ୍ଗ ଆମେ କହିଲେ ଅଗ୍ନି ଶିଖା ଦେଖିଲେ ପତଙ୍ଗ ଯେତେବେଳେ ଧାସ ଦିଏ ସେତେବେଳେ ସେ ମୃତ୍ୟୁବରଣ କରେ. ଭୃଙ୍ଗ ଯେଉଁ ମହୁମାଛି ସେ ଯେଉଁ ପଦ୍ମଫୁଲ ବା ବିଭିନ୍ନ ଫୁଲ ପ୍ରତି ଆକର୍ଷିତ ହେଇକି ଆସେ ବିଶେଷ ଭାବେ ପଦ୍ମଫୁଲ ପ୍ରତି ଯେତେ ଆକର୍ଷିତ ହେଇକି ଆସେ ତାର ସୁଗନ୍ଧରେ ସେ ଏତେ ମୋହିତ ହେଇଯାଏ ରାତ୍ରି ହେଇଗଲେ ମଧ୍ୟ ସେ ଛାଡ଼ିକି ଯାଏନି ସେ ପୁଷ୍ପକୁ. ଯେତେବେଳେ ରାତ୍ରି ହେଇଯାଏ ସେ ପୁଷ୍ପଟି ବନ୍ଦ ହେଇଯାଏ ପଦ୍ମ ପୁଷ୍ପଟି ଏବଂ ସକାଳ ହେଲାବେଳକୁ ସେ ମୃତ୍ୟୁବରଣ କରିଥାଏ. ସେହିଭଳି ଭାବରେ ମୀନ ଯେଉଁ ମାଛ ରହିଛି ସେ ତାର ଏତେ ଶକ୍ତି ରହିଛି ଯେ 2 କିଲୋମିଟର ଦୂରରୁ 2 ମାଇଲ ଦୂରରୁ ସେ ଜାଣିପାରିବ ଯଦି କିଛି ବିପଦ ଅଛି. କିନ୍ତୁ ତାର ରସନା ଏତେ ପ୍ରବଳତାର ରହିଛି ତାର ପେଟ ପୁରିଥିଲେ ମଧ୍ୟ ଯଦି କିଏ ଗୋଟେ ବନିଶୀ ପକେଇଦେଲା ଥୋପଟେ ପକେଇଦେଲା ତାକୁ ସେ ଗିଳିଦେବ ଏବଂ ମୃତ୍ୟୁବରଣ କରିବ. ତେଣୁ ଏହିଭଳି ଭାବରେ ଗୋଟିଏ ଗୋଟିଏ ଇନ୍ଦ୍ର ଯାହାର ପ୍ରବଳ ରହିଛି ସେମାନେ ମୃତ୍ୟୁବରଣ କରୁଛନ୍ତି. ଆଉ ଯେଉଁମାନଙ୍କର ମନୁଷ୍ୟମାନଙ୍କର ଯେଉଁ 5ଟି ଇନ୍ଦ୍ର ପ୍ରବଳ ରହିଛି ତାଙ୍କ କଥା କ'ଣ କହିବା ଯାହା ସେ ବୋଧେ ପଞ୍ଚବୀରେ ପଞ୍ଚ. ତେଣୁ ଏହି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନଙ୍କର କାମ କ୍ରୋଧ ଲୋଭ ମୋହ ଇତ୍ୟାଦି ବହୁତ ପ୍ରବଳତା ରହିଛି. ତେଣୁ ଏହି ଭଗବାନଙ୍କ ରୂପ ଦେଖି ଭଗବାନଙ୍କ ରୂପ କିଭଳି ରହିଛି ନା ତାଙ୍କ ଅଙ୍ଗକାନ୍ତି ନବବିକଶିତ ନୀଳକମଳ ପରି କର୍ଣ୍ଣଦେହ ସ୍ୱର୍ଣ୍ଣ ଆଭରଣରେ ବିଭୂଷିତ ଗଣ୍ଡଦେଶ ଅତ୍ୟନ୍ତ ମନୋହର ସୁନ୍ଦର ମୁଖମଣ୍ଡଳ ଉନ୍ନତ ନାସିକା ଯୁକ୍ତ ଏବଂ ଯୌବନ ଛଟାରେ ପୂର୍ଣ୍ଣ ଉନ୍ନତ ସ୍ତନଯୁଗଳ କଟିଦେଶ ଅତ୍ୟନ୍ତ କ୍ଷୀଣ ଅଙ୍ଗ ସୌରଭରେ ଆକୃଷ୍ଟ ହୋଇ ଭ୍ରମରମାନେ ତାଙ୍କ ଚତୁର୍ଦ୍ଦିଗରେ ଗୁଞ୍ଜନ କରୁଥିଲେ. ମନୋରମ କେଶରାଶି ମଲ୍ଲିକାମାଳାରେ ବିଭୂଷିତ ଶରୀର ନିର୍ମଳ ବସ୍ତ୍ରରେ ଆଚ୍ଛାଦିତ ଚରଣ ନୂପୁର ବିଭୂଷିତ ମଧୁର ହାସ୍ୟ ସହକାରେ ଭୃଯୁଗଳ ଚାଳିତ କରି ସେ ଯେତେବେଳେ ଅସୁରମାନଙ୍କ ପାଖରେ ଉପରେ ଦୃଷ୍ଟିପାତ କରୁଥିଲେ ସେମାନେ କାମମାଳାରେ ବିଦ୍ଧ ହେଉଥିଲେ. ତେଣୁ ଏ ସାଧାରଣ ସ୍ତ୍ରୀମାନଙ୍କ କଥା ଏଭଳି ଭାବରେ ଆଉ ଯେ ସ୍ୱୟଂ ଭଗବାନ ତାଙ୍କ କଥା ଆଉ କ'ଣ କହିବା. ସେ ଯେତେବେଳେ ନାରୀ ବେଶ ଧାରଣ କରିଛନ୍ତି ମୋହିନୀ ବେଶ, ଖାଲି ନାରୀ ବେଶ ଧାରଣ କରିନାହାନ୍ତି, ସେ ମୋହିନୀ ମୋହ କରିବା ପାଇଁ ଆସିଛନ୍ତି. ଭଗବାନଙ୍କ ଯେଉଁ ମୋହ ରହିଛି ମାୟା ଯେଉଁ ରହିଛି ମାୟା ଦ୍ୱାରା ସମସ୍ତେ ମୋହିତ ହେଇକି ରହିଛନ୍ତି. ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ସତ୍ୟ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବା ନିବର୍ଦ୍ଧନତି ମହାବାହ ଦେହେ ଦେହିନ ମବ୍ୟମ. ଭଗବାନଙ୍କର ଯେଉଁ ଗୁଣ ରହିଛି ସତ୍ୟ ରଜତମ ଏଇ 3 ଗୁଣରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି. ଆଉ ଭଗବାନ କଥା କ'ଣ କହିବା. ସ୍ୱୟଂ ଭଗବାନ ଯେତେବେଳେ ମାୟା ରୂପରେ ଧାରଣ କରିଛନ୍ତି ମୋହିନୀ ରୂପରେ, ସେ କାହିଁକି କାହାକୁ ମୋହ ନ କରିପାରିବେ, ସମସ୍ତଙ୍କୁ ମୋହ କରିପାରିବେ, ଆଉ ଅସୁରମାନଙ୍କ କଥା କ'ଣ କହିବା. ତେଣୁ ଅସୁରମାନେ ଯେତେବେଳେ ଦେଖିଲେ ଅହୋ ରୂପମ ଅହୋ ଧାମ, ଏରେ କି ରୂପ ଇଏ କି ଧାମ, ଏ ଅହୋ ଅଶ୍ୟା ନବମ ଭୟ, କି ତାଙ୍କର ବୟସ ହେଇଛି, ଯୁବତୀ ବୟସ ନବଯୁବତୀ ବୟସ ଇତିତେ ତାମ ଅଭିଦୃତ୍ୟ. ତେଣୁ ଏଇଟାକୁ ଦେଖି ସେମାନେ ଯେଉଁ ଝଗଡ଼ା କରୁଥିଲେ ଅମୃତ ପାଇଁ ସବୁ ଭୁଲିଗଲେ। ତେଣୁ ତାଙ୍କ ପଛରେ ଧାଇଁ ତାଙ୍କ ପାଖକୁ ଯାଇ ପହଞ୍ଚିଗଲେ, ଧାଇଁକିରି ସେଠି ପହଞ୍ଚିଗଲେ ଏବଂ ପ୍ରପ୍ରଚ୍ଛ ଜାତ ଉଚ୍ଚା ତାଙ୍କୁ ପଚାରିବା ପାଇଁ ଆରମ୍ଭ କଲେ। ତେଣୁ ଜଣେ କବି କହିଛନ୍ତି ଯେ ଏଇ ଯେଉଁ ରୂପ ରହିଛି ମହିନ୍ଦେବୀଙ୍କର, ଆମେ ଯେଉଁ କହିଥିଲୁ 14 ରତ୍ନ ବାହାରିବେ, ସବୁ ରତ୍ନ ବିଷୟରେ ବର୍ଣ୍ଣନା କରାଯାଇନି ଭାଗବତମରେ, ଅନ୍ୟ ବିଭିନ୍ନ ଶାସ୍ତ୍ରମାନଙ୍କ ବର୍ଣ୍ଣନା କରାଯାଇଛି, ଆଚାର୍ଯ୍ୟମାନେ ତାକୁ ଉଦ୍ଧାର କରିଛନ୍ତି। ଏଇ ମହିନ୍ଦେବୀଙ୍କ ପାଖରେ ସବୁ 14 ରତ୍ନ ରହିଛି, ତାଙ୍କ ସେ ଅସୁର ଦୈତ୍ୟମାନଙ୍କ ଭିତରେ ତାଙ୍କ ଆଲୋଚନା ହେଉଛି। ଆରେ ଏଇ ଅମୃତ କ'ଣ ଦେଖ, ଏ ଯେଉଁ ଦେବୀ ଆସୁଛନ୍ତି, ମହିନୀମା ଦେବୀ ଆସୁଛନ୍ତି, ତାଙ୍କର ଯେଉଁ ହସ ହସୁଛନ୍ତି, ଏ ଶଙ୍ଖଠାରୁ ମଧ୍ୟ ଅତି ସୁନ୍ଦର ଶଙ୍ଖ ବାହାରିଥିଲେ ସେଠୁ, ପାଞ୍ଚଜନ୍ୟ ଶଙ୍ଖ, ଯେଉଁ ଭଗବାନଙ୍କ ଶଙ୍ଖ ପାଞ୍ଚଜନ୍ୟ, ତାଙ୍କର ଯେଉଁ ନିତମ୍ବ ରହିଛନ୍ତି, ପିତା ରହିଛି, କିନ୍ତୁ ତୁରଗ ଅଶ୍ୱ ଯେଉଁ ବାହାରିଛି ଉଚ୍ଚ ଅଶ୍ୱ, ତାକୁ ବଳି ଯାଇଛନ୍ତି ଭଗବାନଙ୍କର ନିତମ୍ବ। ଭଗବାନ ତ ଜାଣିନାହାନ୍ତି ଏ ଯୁବତୀର ନିତମ୍ବ ବୋଲି ଭାବୁଛନ୍ତି, ଏବଂ ଯୁବତୀଙ୍କର ଯେଉଁ ଜଙ୍ଘ ରହିଛି ସେ ଅପ୍ସରାମାନଙ୍କୁ ନିନ୍ଦା କରୁଛି। ଅପ୍ସରାଙ୍କର କି ରୂପ, ଜଙ୍ଘରେ ଯେତିକି ରୂପ ରହିଛନ୍ତି ତାଙ୍କର, ଏବଂ ସେ ସ୍ତ୍ରୀଙ୍କର ଯେଉଁ ହୃଦୟ ରହିଛି କେତେ କରୁଣାମୟ। ଇଏ ଯେଉଁ ବୈଦ୍ୟ ବାହାରିଛନ୍ତି, ଏ ଯେଉଁ କିଏ ଧନ୍ୱନ୍ତରୀ, ତାଙ୍କଠୁ ହିଁ ଅଧିକ, ଆମେ ସମସ୍ତ ରୋଗ ଭଲ ହେଇଯିବ ତାଙ୍କ ହୃଦୟ ସହିତ ଯଦି ଆମେ ମିଳିଯିବା ମିଶିଯିବା। ଏବଂ ତାଙ୍କର ଯେଉଁ ଭୃକୁଟି ରହିଛି, ଗୋଟେ ଧନୁ ମଧ୍ୟ ବାହାରିଛି, ସାଙ୍ଗ ଧନୁ, ଭଗବାନଙ୍କର ଯେଉଁ ଧନୁ ସାଙ୍ଗ ଧନୁ, ସେ ସେଇ ସମୁଦ୍ର ମନ୍ଥନରୁ ବାହାରିଥିଲେ। ତେଣୁ ଏ ସାଙ୍ଗ ଧନୁଠାରୁ ଅଧିକ ଆକର୍ଷକ ହେଉଛନ୍ତି ତାଙ୍କର ଭୃକୁଟି, ଏବଂ ତାଙ୍କର ଦର୍ଶନ ବାରୁଣୀ ମଦିରା ରହିଛି, ବାରୁଣୀ ମଦିରାକୁ ମଧ୍ୟ ଟପିଯିବ ତାଙ୍କର ଦର୍ଶନ ଯେଉଁ ରହିଛି। ତାଙ୍କର ଯେଉଁ ମୁଖ ରହିଛି ବକ୍ରମ, ପୂର୍ଣ୍ଣ ଶଶିଠାରୁ ଆହୁରି ଅଧିକ ତାଙ୍କର ସୁନ୍ଦର ମୁଖ। ସମୁଦ୍ରରୁ ବାହାରିଥିଲେ ଯେଉଁ ଚନ୍ଦ୍ର, ସେ ହେଉଛି ଦ୍ୱିତୀୟ ଚନ୍ଦ୍ର, ଯିଏକି ଶିବଜୀଙ୍କର ମସ୍ତକରେ ରହିଛନ୍ତି, ଚନ୍ଦ୍ରମୌଳି ବୋଲି ତାଙ୍କୁ କୁହାଯାଏ, ସେଥିପାଇଁ ଚନ୍ଦ୍ର ଦ୍ୱିତୀୟ ଚନ୍ଦ୍ର ରହିଛନ୍ତି ଶିବଜୀଙ୍କ ମସ୍ତକରେ। କିନ୍ତୁ ଇଏ ହେଉଛନ୍ତି ପୂର୍ଣ୍ଣ ଶଶି, ପୂର୍ଣ୍ଣ ପୂର୍ଣ୍ଣିମାର ଚନ୍ଦ୍ରକୁ ଧିକ୍କାର କରୁଛି ତାଙ୍କର ମୁଖ, ଏତେ ସୁନ୍ଦର। ଏବଂ ତାଙ୍କର ଯେଉଁ ଅଧର ରହିଛି, ଯେଉଁ ତଳ ଓଠଟାକୁ ଅଧର ବୋଲି କୁହାଯାଉଛି, ତାଙ୍କର ଅଧର, ଏ ଇଏ ଯେଉଁ ଅମୃତ କ'ଣ ଆମେ ନେଇଛେ, ଇଏ କି ଅମୃତ, ସେ ଅଧର ଅମୃତଠାରୁ ଇଏ କିଛି ନୁହଁ ତା ତୁଳନାରେ। ଏବଂ ତାଙ୍କର ଯେଉଁ ଦନ୍ତ ରହିଛି, 32 ଦନ୍ତ ରହିଛି, ଏତେ ଚିକ୍ଚିକ୍ କରୁଛି, ଏତେ ସୁନ୍ଦର ଦିଶୁଛି। ଇଏ ଅଜିତ ଯେଉଁ ନେଇଛି କୌଶଳ, ତାକୁ ଧିକା କରିବେ, ଏ ଗୋଟିଏ ମଣିଷ ନେଇଛନ୍ତି, ଏ 32 ମଣି ତାଙ୍କର ମୁଖରେ ଅଛି। ଏବଂ ତାଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି କାନ୍ତି, ଏ ସ୍ତ୍ରୀ କ'ଣ କି କ'ଣ ତାଙ୍କର କି ସୌନ୍ଦର୍ଯ୍ୟ ରହିଛି ଲକ୍ଷ୍ମୀଦେବୀଙ୍କର। ଲକ୍ଷ୍ମୀଦେବୀଙ୍କର ଆମର ଜଣେ ଆଚାର୍ଯ୍ୟ କହିଛନ୍ତି, ଲକ୍ଷ୍ମୀଦେବୀଙ୍କର ଟିକେ ଗର୍ବ ଥିଲା ଯେ ପୁରୁଷମାନଙ୍କ ଭିତରେ ଅଜିତ ବା ଭଗବାନ ବିଷ୍ଣୁ ହେଉଛନ୍ତି ବହୁତ ସୁନ୍ଦର, ଏବଂ ସ୍ତ୍ରୀମାନଙ୍କ ଭିତରେ ମୁଁ ହେଉଛି ସବୁଠୁ ସୁନ୍ଦରୀ, ଏଇଟା ତାଙ୍କର ଧାରଣା ଥିଲା। କିନ୍ତୁ ଆଜି ଭଗବାନ ଯେଉଁ ମୋହିନୀ ରୂପ ଧାରଣ କରିଛନ୍ତି, ତାଙ୍କ ରୂପକୁ ମଧ୍ୟ ଟପେଇ ଯାଇଛନ୍ତି। ତେଣୁ ଭଗବାନ ଦେଖେଇଦେବା ବି ଚାହିଁଛନ୍ତି ଯେ ପୁରୁଷମାନଙ୍କ ଭିତରେ ସେ ସୁନ୍ଦର, ଏବଂ ସ୍ତ୍ରୀମାନଙ୍କ ଭିତରେ ମଧ୍ୟ ସେ ସବୁଠାରୁ ସୁନ୍ଦରୀ। ତେଣୁ ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୈର୍ଯ୍ୟ ଯଶସ୍ୟ ଶ୍ରେୟ ବୋଲି କୁହାଯାଇଛି। ଶ୍ରେୟ କହିଲେ ସୌନ୍ଦର୍ଯ୍ୟ, ସୌନ୍ଦର୍ଯ୍ୟରେ କେହି ତାଙ୍କ ସହିତ ସମାନ ହେଇପାରିବେ ନାହିଁ ଭଗବାନଙ୍କ ସହିତ। ତେଣୁ ସେ ଯେତେବେଳେ ଆସୁଛନ୍ତି, ସେ ମୋହିନୀ ଦେବୀ ଆସୁଛନ୍ତି, ତାଙ୍କର ଯେଉଁ ଗମନ ଦେଖୁଛନ୍ତି, ଚାଲି ଦେଖୁଛନ୍ତି, ସେଟା ଗଜର ଚାଲିଠାରୁ ଆହୁରି ସୁନ୍ଦର। ଐରାବତ ଯେଉଁ ବାହାରିଛନ୍ତି, ଯାହାକୁ ଇନ୍ଦ୍ର ନେଲେ, ସେ ଐରାବତଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ତାଙ୍କ ଚାଲି। ଏବଂ ତାଙ୍କ ଶରୀରରୁ ଯେଉଁ ସୁଗନ୍ଧି ଆସୁଛି, ସେ ସୁଗନ୍ଧି ଏ ଯେ ପାରିଜାତ ସୁଗନ୍ଧି ମଧ୍ୟ ଧିକାର କରୁଛି, ଏତେ ଅଧିକ ସୁଗନ୍ଧି ରହିଛି ତାଙ୍କ ଶରୀରରୁ ବାହାରୁଛି। ଏବଂ ସେ ଯେଉଁ କଥା କହୁଛନ୍ତି, ପରେ କଥା କହିବେ, ବାଣୀ କହିବେ, ଭଗବାନଙ୍କର ବାଣୀ ହେଉଛି ମେଘଗମ୍ଭୀର ଭଳି ବାଣୀ ସେ ଭଗବାନଙ୍କର। କିନ୍ତୁ ଏଠି ସିଏ ଯେତେବେଳେ ସ୍ତ୍ରୀ ରୂପ ଧାରଣ କରିଛନ୍ତି, କୋକିଳ ଠାରୁ କୋଇଲି ଠାରୁ ମଧ୍ୟ ଅଧିକ ଅଧିକ ସୁନ୍ଦର, ଅଧିକ କ'ଣ କୋଇଲି ଠାରୁ ମଧ୍ୟ ଅଧିକ କଣ୍ଠ, ମାନେ ଆହୁରି ଅଧିକ ସୁମଧୁର କଣ୍ଠ ଶୁଣି ବାହାରିବ ତାଙ୍କ କଠୋରୁ ବାଣୀରେ। ଏବଂ ସେ ଯେଉଁ କଟାକ୍ଷ କରୁଛନ୍ତି, ସେ କଟାକ୍ଷ ଶିବଜୀ ଯେଉଁ କାଳକୁଟ ବିଷ ପାନ କରିଥିଲେ ତାଠାରୁ ମଧ୍ୟ ଅଧିକ ଏଇ କାଳକୁଟ ବିଷଠାରୁ ଅଧିକ, ତେଣେ ମୁଁ ତାଙ୍କର କଟାକ୍ଷରେ ମୃତ୍ୟୁବରଣ କରିଯିବ। ଏଇଭଳି ଭାବରେ ଅହୋ ରୂପମ ଅହୋ ଧାମମ ଅହୋ ଅସ୍ୟା ନବମ ବୟବ ଇତିତାମ ଅଭିଦୃତ୍ୟ ପ୍ରପଚ୍ଛୁର ଡାତ ରୁଚ୍ଛା। ତାଙ୍କ ହୃଦୟରେ କାମନା ଆସିଗଲା, କାମ ବେଗରେ ଆସିଗଲା, ସମସ୍ତଙ୍କର ବାପ ପୁଅ ସମସ୍ତଙ୍କର କାମ ବେଗ ଆସି ପହଞ୍ଚିଯାଇଛି। ତେଣୁ ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ପାଖକୁ ଯାଇ ତାଙ୍କୁ ପଚାରୁଛନ୍ତି, କାତମ କଞ୍ଜ ପଳସାକ୍ଷୀ କୁତବା କିଂ ଚିକିତ୍ସି କଶ୍ୟାସି ବଦ ବାମରୁ ମଥନତିଗ ମନସିମେ। ସେ କହୁଛନ୍ତି କାତମ ତମେ କିଏ, କାତମ କଞ୍ଜ ପଳାସାକ୍ଷୀ ହେ ସୁନ୍ଦର ନୟନୀ, ସୁନ୍ଦର ନୟନ ତମର ଏତେ ସୁନ୍ଦର ନୟନ ତମେ କିଏ, କାତମ କଞ୍ଜ ପଳସାକ୍ଷୀ କୁତବା କେଉଁଠୁ ତମେ ଆସିଛ, କି ଚିକିତ୍ସା ସି କ'ଣ ତମେ ଖୋଜୁଛ, କ'ଣ କାହାକୁ ଖୋଜୁଛ ତମେ, କି ଚିକିତ୍ସା ଅଛି, କଶ୍ୟାସି ତମେ କାହାର, ବଦ ବାମରୁ ହେ ସୁନ୍ଦର ବାମରୁ, ବହୁତ ତାଙ୍କର ଜଙ୍ଘକୁ ଲକ୍ଷ୍ୟ କରି କହୁଛନ୍ତି ତମ ବହୁତ ସୁନ୍ଦର ଜଙ୍ଘ ରହିଛି ବାମରୁ, ମଥନତିକ ମନା ଆସିବେ ଆମର ମନକୁ ଯେମିତି ମଥି ଦେଉଛ ତମେ, ପ୍ରକୃତରେ ତାଙ୍କ ମନ ପୁରା ମଥି ହେଇଗଲାଣି, ମଥନ ସି ବୋଲି କହୁଛନ୍ତି, ସତରେ ଯେମିତି ମୋର ମନକୁ ମଥି ଦେଉଛ କି ସେଇଭଳିଆ ତମେ ଚିନ୍ତା କରୁଛନ୍ତି, କିନ୍ତୁ ମନ ତାଙ୍କର ପୁରା ଦହି ହେଇଗଲାଣି, ଦହନ ହେଇଗଲାଣି, କାମ ଦହନ କାମ ଦ୍ୱାରା ଦହନ ହେଇଗଲାଣି, ମହିନୀ ରୂପ ଏତେ ରୂପ ମହିନୀ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ଭାବ କହୁଛନ୍ତି ଏ ଓମ୍ୟାନ୍ ଇଜ୍ ସପୋଜ୍ ଟୁ ବିଲଙ୍ଗ ଟୁ ହର ଫାଦର ବିଫୋର୍ ହର ମ୍ୟାରେଜ୍। ଗୋଟେ ସ୍ତ୍ରୀ ଲୋକ ଆଜିକାଲି ଏଇଟାକୁ କେହି ବୁଝନ୍ତିନି, ବିଶେଷ ଭାବରେ ପାଶ୍ଚାତ୍ୟ ଜଗତରେ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ସେଥିରେ ବହୁତ ଏ ବିଷୟରେ ବାଦ ବିବାଦ ହେଇଥିଲା, ଯେ ଆଜିକାଲି ପାଶ୍ଚାତ୍ୟ ଜଗତରେ ଆମର ଇଣ୍ଡିଆ ଭାରତ ବର୍ଷରେ ମଧ୍ୟ ଆସିଗଲାଣି ୱିମେନ୍ ଇଣ୍ଡିପେଣ୍ଡେନ୍ସ, ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ସମାନ କାହିଁକି ନ ହେବେ, ଏଇଠି ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, ପ୍ରଭୁପାଦ ମହାରାଜ ସେଟାକୁ କୋଟ୍ କରିଛନ୍ତି ଯେ ଓ ମ୍ୟାନ୍ ଇଜ୍ ସପୋଜ୍ ଟୁ ବିଲଙ୍ଗ ଟୁ ହର ଫାଦର ବିଫୋର୍ ହର ମ୍ୟାରେଜ୍। ମ୍ୟାରେଜ୍ ପୂର୍ବରୁ ଜଣେ ଝିଅ ତାଙ୍କର ପିତାଙ୍କର ଅଧୀନରେ ରହିବେ, ହର ମ୍ୟାରେଜ୍ ହଁ ଟୁ ହର ହଜବ୍ୟାଣ୍ଡ ଆଫ୍ଟର ହର ମ୍ୟାରେଜ୍, ବିବାହ ହେଲା ପରେ ସେ ତାଙ୍କର ସ୍ୱାମୀଙ୍କର ଅଧୀନରେ ରହିବେ, ଏବଂ ଆଣ୍ଡ ଟୁ ହର ଗ୍ରୋନ୍ ସନ୍ସ ଅନ୍ ହର ଓଲ୍ଡ ଏଜ୍। ଯେତେବେଳେ ତାଙ୍କର ପୁତ୍ର ତାଙ୍କ ପତି ଚାଲିଗଲେ ବଣକୁ ଚାଲିଗଲେ ଜଙ୍ଗଲ କଲେ ବା ସନ୍ୟାସ ଗ୍ରହଣ କଲେ ବା ବାନପ୍ରସ୍ତ ଗ୍ରହଣ କଲେ ସେତେବେଳେ ସେ ପୁତ୍ରର ଅଧୀନରେ ରହିବେ, ସେ ସବୁବେଳେ ଜଣଙ୍କର ଅଧୀନରେ ରହିବେ। ଯେମିତି ଆମର କୁହାଯାଇଛି କବିତା ଲତା ଇତ୍ୟାଦି ଏମାନେ ଇଣ୍ଡିପେଣ୍ଡେଣ୍ଟଲି ରହିପାରିବେନି, ସେ ଜଣଙ୍କର ଅଧୀନରେ ରହିବେ। ସେଇଭଳି ଭାବରେ ସ୍ତ୍ରୀ ଲୋକମାନଙ୍କର ବ୍ୟବସ୍ଥା କରାଯାଇଛି ମନୁସଂହିତାରେ, ସେଥିପାଇଁ କୁହାଯାଇଛି ନ ସ୍ତ୍ରୀଣାଂ ସ୍ୱାତନ୍ତ୍ର୍ୟମ୍ ଅର୍ହତି, ସ୍ତ୍ରୀ ଲୋକମାନଙ୍କର ସ୍ୱତନ୍ତ୍ରତା ନାହିଁ, କିନ୍ତୁ ଏଇଟାକୁ ସ୍ତ୍ରୀ ଲୋକମାନେ ଏଇଟାକୁ ଗ୍ରହଣ କରୁନାହାନ୍ତି, ତା ଭିତରେ ବହୁତ ଗଣ୍ଡଗୋଳ ହେଉଛି। କିନ୍ତୁ ଏହି ଯେଉଁ ସ୍ତ୍ରୀ ସ୍ୱାଧୀନତା ନାମରେ ବର୍ତ୍ତମାନ କେତେ ପ୍ରକାର ଅସୁବିଧା ଦେଉଛି ଦେଖନ୍ତୁ ବାସ୍ତବ ଜଗତରେ। ତେଣୁ ପ୍ରଭୁପାଦ ମହାରାଜ ସେ କଥା କହୁଛନ୍ତି, କାରଣ ମୋହିନୀ ସେ କଥା କହିବେ, ମୋହିନୀ ତାଙ୍କୁ କହିବେ, ତା ପରେ କହିବେ ଯେ ତମେ କହୁଛ ତମେ ହେଉଛ କଶ୍ୟପ ଦାୟଦ ବୋଲି, କିନ୍ତୁ ତମେ ମତେ କେମିତି ବିଶ୍ୱାସ କରୁଛ, କଥମ କଶ୍ୟପ ଦାୟଦା କୁଶଲ୍ୟା ମହି ସଙ୍ଗତା, ମୁଁ ଜଣେ କୁଶଲ୍ୟା ମୁଁ ଜଣେ ବେଶ୍ୟା, ମୁଁ ଏକୁଟିଆ ବୁଲୁଛି, ତେଣୁ ମୁଁ ଗୋଟେ ବେଶ୍ୟା, ତମେ ମତେ ମୋ ଉପରେ କେମିତି ବିଶ୍ୱାସ କରୁଛ, ବିଶ୍ୱାସ ପଣ୍ଡିତ ଯାହାତୁ କାମିନୀ ସୁ ନ ଯାହାତି। ଜଣେ ବିଦ୍ୱାନ ବ୍ୟକ୍ତି ସେମାନେ କହିଛନ୍ତି, ପଣ୍ଡିତମାନେ କହିଛନ୍ତି ଯେ କାମିନୀ ବା ଏଇ ବେଶ୍ୟାଙ୍କ ପ୍ରତି କେବେ ହେଲେ ବିଶ୍ୱାସ କରିବ ନାହିଁ, ଶାଳା ବୃକାଣାଂ ସ୍ତ୍ରୀଣାଂ ଚ ସ୍ତ୍ରୀଣାଂ ସୁରଦ୍ୱିସହ ସଖ୍ୟାନାଂ ଆହୁର ନିତ୍ୟାନି ନୂତନଂ ନୂତନଂ ବିଚ୍ଛିନ୍ନତାମ। ଶାଳା ବୃକାଣାମ ବା ବାନର ବା କୁକୁର ଏମାନେ ଯେଉଁ ରହିଛନ୍ତି ଏମାନେ ସ୍ତ୍ରୀଣାଂଶ ସ୍ତ୍ରୀଣା ଏବଂ ଯେଉଁମାନେ ବେଶ୍ୟା ଯେଉଁମାନେ ବେଶ୍ୟା ସ୍ତ୍ରୀ ଲୋକମାନେ ଅଛନ୍ତି ତାଙ୍କ ପ୍ରତି କେବେଲେ ସୁରଦ୍ୱିଷ କେବେଲେ ତାଙ୍କ ପ୍ରତି ଜଣେ ବିଶ୍ୱାସ କରିବ ନାହିଁ, ସଖ୍ୟ ତାଙ୍କ ସହିତ ସଖ୍ୟ କଲେ କ'ଣ ହେବ ନା ସେମାନେ ସେମାନେ ସବୁବେଳେ ତାଙ୍କର ସଖ୍ୟକୁ ପରିବର୍ତ୍ତନ କରନ୍ତି, ନୂତନ ନୂତନ ବିଚ୍ଛିନ୍ନତା, ଜଣଙ୍କ ସହିତ ସଖ୍ୟ ହେଲା ପୁଣି ତାକୁ ତ୍ୟାଗ କରିକି ଆଉ ଜଣଙ୍କୁ ସଖ୍ୟ କରିବେ। ତେଣୁ ତାଙ୍କ ଉପରେ କେବଳ ବିଶ୍ୱାସ କରିବା କଥା ନୁହଁ, ତେଣୁ ମୋତେ କେମିତି ବିଶ୍ୱାସ କରୁଛ? କାହିଁକି ନା ମୋହିନୀଙ୍କ ରୂପ ଦେଖି ସେ ତାଙ୍କୁ ପ୍ରଦାନ କରିଦେଲେ, ସେ ଅମୃତ ଭାଣ୍ଡୁ ପ୍ରଦାନ କରିଦେଲେ। ବହୁ ବିସ୍ତାର ପ୍ରସଙ୍ଗ ହେଇଛି, ଆମେ ସଂକ୍ଷେପରେ କହୁଥିଲେ। ଅମୃତ ଭାଣ୍ଡୁକୁ ପ୍ରଦାନ କରିଦେଇକରି କହିଲେ ଯେ ଆମେ ହେଉଛି କଶ୍ୟପ ଦାୟଦ, ତେଣୁ ଆମର ସମୁଦ୍ର ମନ୍ଥନରୁ ଏଇ ଯେଉଁ ଅମୃତ ବାହାରିଛି, ଏଇ ଅମୃତ କଳସ ନେଇକି ଆମ ଭିତରେ ଝଗଡ଼ା ହେଉଛି, ତେଣୁ ତମେ ଏଇଟାକୁ ଆମ ଭାଇମାନଙ୍କ ଭିତରେ ବାଣ୍ଟି ଦିଅ। ଦେବତାମାନେ ମଧ୍ୟ ଆମର ଭାଇ, ତେଣୁ ବର୍ତ୍ତମାନ ମୋହିନୀ ଦେବୀ କହୁଛନ୍ତି ଯେ ମୋତେ କେମିତି ତମେ ବିଶ୍ୱାସ କରୁଛ? ଯେ ଯେଉଁମାନେ ବେଶ୍ୟା ସେମାନଙ୍କ ପ୍ରତି ଯେ ବିଶ୍ୱାସ କରିବା କଥା ନୁହଁ। ଏଭଳି ଭାବରେ ଇତିଇତେ ଖୋଲି ଦେଇ ତସ୍ୟା ଆଶ୍ୱସ୍ତ ମନସୋସୁରା ଯାହସୁ ଭାବ ଗମ୍ଭୀରମ ଦଦୁସ୍ତା ମୃତ ଭାଜନ। ଏଇଭଳି ଭାବେ ଯେତେବେଳେ ମହିନୀ ଦେବୀ କହିଲେ, ସେମାନଙ୍କର ଅସୁରମାନଙ୍କର ବିଶ୍ୱାସ ଆହୁରି ଦୃଢ଼ ହେଇଗଲା। ସେମାନେ ଖୁବ୍ ଜୋରରେ ହସିଦେଲେ, କହିଲେ ଦେଖ ଗୋଟେ ଗୋଟେ ଅସତୀ ସ୍ତ୍ରୀ ମଧ୍ୟ ନିଜକୁ ଅସତୀ ବୋଲି କହିବନି, ସେ କହିବ ସ୍ତ୍ରୀ ସତୀ ବୋଲି କହିବ। କିନ୍ତୁ ଦେଖ ଇଏ ସତୀ ସ୍ତ୍ରୀ କେତେ ସୁନ୍ଦର ସ୍ତ୍ରୀ, ଇଏ କେବେ ବି ଅସତୀ ହେଇପାରିବେ ନାହିଁ, କିନ୍ତୁ କେବେ ଏମିତି କଥା କହୁଛନ୍ତି। ହସି ହସିକିରି ସେ ଯେଉଁ ଯିଏ ଧରିଥିଲେ ଅମୃତ କଳସ ଧରିଥିଲେ ତାଙ୍କୁ ଦେଇଦେଲେ, କହିଲେ ଏଇଟା ନିଅନ୍ତୁ ଆପଣ, ତମେ ନିଜେ ପିଇ ଦିଅ, ନହେଲେ ତମେ ଫିଙ୍ଗି ଦିଅ, ଆମର କିଛି କହିବାର ନାହିଁ। ଯଦି ତମେ ଚାହିଁବ ତାହେଲେ ଆମ ଭାଇମାନଙ୍କ ଭିତରେ ଝଗଡ଼ା ରହିଛି ତମେ ଆମକୁ ବାଣ୍ଟି ଦେଇପାରିବ, ତମେ ପ୍ରଥମେ ପିଇ ଦିଅ। ଏହି ପ୍ରସଙ୍ଗରେ ଆମର ଗୋଟେ କଥା ଅଛି, ଉଜ୍ଜୟିନୀରେ ଆପଣମାନେ ଜାଣିଥିବେ, ଉଜ୍ଜୟିନୀର ଯେ ରାଜା ଥିଲେ ଭର୍ତ୍ତୃହରି, ଥରେ ଜଣେ ସାଧୁ ସେ ଗୋଟେ ଫଳ ପ୍ରାପ୍ତ ହେଲେ, ଯେଉଁ ଫଳ କି ଜଣେ ଯଦି ପାନ ମାନେ ଖାଇଦେବ ବା ଗ୍ରହଣ କରିବ ସେ ଅମର ହେଇଯିବ। ଆପଣମାନେ ଜାଣିଥିବେ ଏ ଶ୍ଳୋକଟି, ଏ କଥାଟି ଆମେ ଖାଲି କହିଦେବା ବର୍ତ୍ତମାନ ଏହି ପ୍ରସଙ୍ଗରେ ଆସୁଛି। ତ ତେଣୁ ସେ ସାଧୁ ଜଣଙ୍କ ତାଙ୍କୁ ଦେଲେ, ସେଇ ଫଳଟି ପ୍ରଦାନ କଲେ, କିନ୍ତୁ ସେ ରାଜା ଯେ ଭର୍ତ୍ତୃହରି ସେ ଚିନ୍ତା କରୁଛନ୍ତି, ମୁଁ ତ ରାଜା ଅଛି, ମୋର ବୃଦ୍ଧ ହେଇଯିବି, ମୋର ଯେଉଁ ପତ୍ନୀ ଅଛି ତାଙ୍କ ନାମ ହେଉଛି ପିଙ୍ଗଳା, ପିଙ୍ଗଳା ମୋର ପତ୍ନୀ ଏତେ ସୁନ୍ଦରୀ, ସିଏ ଯଦି ଚିର ଯୌବନା ରହିବେ, ଯୌବନ ପ୍ରାପ୍ତ ହେବେ, ତାହେଲେ ମୁଁ ସବୁବେଳେ ଯେତେ ଦେଖିବି ତାଙ୍କ ସୁନ୍ଦର ରୂପକୁ ଦେଖିବି ମୁଁ ଆନନ୍ଦ ପ୍ରାପ୍ତ ହେବି, ବୁଢ଼ା ହେଇଗଲେ ମଧ୍ୟ ମୁଁ ତାଙ୍କ ସୁନ୍ଦର ରୂପକୁ ଆନନ୍ଦ ପ୍ରାପ୍ତ ହେବି। ଏଇଭଳିଆ ଚିନ୍ତା କରି ତାଙ୍କ ପତ୍ନୀଙ୍କୁ ସେ ବହୁତ ଆଦର କରୁଥିଲେ, ବହୁତ ପ୍ରେମ କରୁଥିଲେ, ତେଣୁ ସେ ଫଳଟି ତାଙ୍କୁ ଦେଇଦେଲେ। କିନ୍ତୁ ତାଙ୍କର ପତ୍ନୀ କ'ଣ କରୁଛନ୍ତି ନା, ତାଙ୍କ ସ୍ୱାମୀଙ୍କୁ ଏତେ ଭଲ ପାଉନାହାନ୍ତି, ସିଏ ଭଲ ପାଉଛନ୍ତି କାହାକୁ ନା, ତାଙ୍କ ରାଜ୍ୟର ଜଣେ ଦାରୋଗା ଅଛନ୍ତି, ବଡ଼ ବଡ଼ ସଭା ଯେ ତାଙ୍କୁ ସେ ଭଲ ପାଉଛନ୍ତି। ତେଣୁ ସିଏ କ'ଣ କଲେ, ସେ ଚିନ୍ତା କଲେ ମୁଁ ଏ ଫଳଟା କାହିଁକି କ'ଣ କହିବି, ମୋର ମୁଁ ଯାହାକୁ ଭଲ ପାଉଛି, ମୋର ଉପପତି ସିଏ, ମୋର ସେ ପ୍ରେମିକ, ମୁଁ ତାଙ୍କୁ ଯଦି ପ୍ରଦାନ କରିବି, ସେ ଯଦି ଚିର ଯୌବନ ହେବେ ତାହେଲେ ମୁଁ ତାଙ୍କ ରୂପ ଦେଖି ମୁଁ ଆନନ୍ଦରେ ମୃତ୍ୟୁବରଣ କରିବି। ଏଇଭଳି ଭାବରେ ସେ ଚିନ୍ତା କରି ସେ ତାଙ୍କୁ ଦେଇ ଦେଉଛନ୍ତି। ତେଣୁ ସେ ଦାରୋଗା ଜଣ କ'ଣ କରୁଛନ୍ତି, ସେ ଚିନ୍ତା କରୁଛନ୍ତି ଯେ ମୁଁ ଏଇଟାକୁ ଖାଇକି ଚିର ଯୌବନ ହେଇକି ଲାଭ କ'ଣ, ସିଏ ଜଣଙ୍କୁ ଭଲ ପାଉଛନ୍ତି, ତାଙ୍କ ପ୍ରେମିକା ହେଉଛନ୍ତି ଜଣେ ବେଶ୍ୟା, ସେ ବେଶ୍ୟାକୁ ଯଦି ମୁଁ ଦିଅନ୍ତି ଏଇ ଫଳଟି, ସିଏ ଯଦି ଏଠି ଖାଇଦେବେ ତାହେଲେ ସିଏ ଚିର ଯୌବନ ରହିଲେ, ତାଙ୍କର ସୁନ୍ଦର ରୂପ ଦେଖି ମୁଁ ମୃତ୍ୟୁବରଣ କରି ଆନନ୍ଦରେ ମୃତ୍ୟୁବରଣ କରିପାରିବି। ତେଣୁ ସେ ବେଶ୍ୟାକୁ ସେ ଦେଇଦେଲେ। ବେଶ୍ୟା ଜଣ କ'ଣ କଲେ ନା, ସେ ଫଳଟିକୁ ନେଇକିରି ପୁଣି ରାଜାଙ୍କୁ ଦେଲେ। ବେଶ୍ୟା ଜଣ ଚିନ୍ତା କଲେ ମୁଁ ତ ଘୃଣ୍ୟ ଜୀବନ ଯାପନ କରୁଛି, ମୋର ଜୀବନ ରହିକି ପୂର୍ଣ୍ଣ ବା ଏଇ ଯେଉଁ ଚିର ଯୌବନ ରହି ବା ଅମର୍ତ୍ତ ପ୍ରାପ୍ତ ହେଲେ ଲାଭ କ'ଣ, ମୁଁ ଏଇ ଘୃଣ୍ୟ ଜୀବନ ବହୁତ ଲୋକମାନଙ୍କୁ ମୁଁ ନର୍କକୁ ନେବି, ମୁଁ ତ ନିଜେ ନର୍କକୁ ଯିବି, ଅନ୍ୟମାନଙ୍କୁ ମଧ୍ୟ ମୋ ସହିତ ନର୍କକୁ ନେବି, ତେଣୁ ମୋର ଏଇଟା ଖାଇକି କ'ଣ ଲାଭ ହବ। ବରଂ ଯେ ରାଜା ବହୁତ ନ୍ୟାୟଶୀଳ ରାଜା, ଧାର୍ମିକ ରାଜା, ରାଜା ଯଦି ଠିକ୍ ରହିବେ ପ୍ରଜାମାନେ ବହୁତ ଆନନ୍ଦ ରହିବେ, ତେଣୁ ରାଜାଙ୍କୁ ଇଏ ପ୍ରକୃତରେ ଯୋଗ୍ୟ ଏଇ ଫଳଟି କହିକି ନେଇ ସେ ଅମୃତ ଫଳଟିକୁ ସେ ରାଜାଙ୍କୁ ଦେଇ ଦେଇଛନ୍ତି, ଭର୍ତ୍ତୃହରିକୁ ଦେଇଛନ୍ତି। ତେଣୁ ଭର୍ତ୍ତୃହରି ଯଦି ଦେଖିଲେ ଯେଉଁ ଫଳ ବୋଧେ ସେ ସନ୍ନ୍ୟାସ ଦେଇଥିଲେ, ଏଇ ଫଳ ବର୍ତ୍ତମାନ ଇଏ କେମିତି ଦେଉଛି ବେଶ୍ୟା ଜଣଙ୍କ, ତାପରେ ସେ ଯେତେବେଳେ ଜାଣିଲେ ଘଟଣାଟି ଏଇଭଳି ଭାବରେ ହେଇଛି। ତେଣୁ ସେ ଗୋଟେ ଗୋଟେ କାବ୍ୟ ରଚନା କରିଛି, ଯାହା ବୈରାଗ ଶତକ ବୋଲି କୁହାଯାଉଛି। ତେଣୁ ସେ କହୁଛନ୍ତି ଯାଙ୍ଗ ଚିନ୍ତାନି ସନ୍ତତଂ ମୟି ସା ବିରକ୍ତା, ମୁଁ ଯାହା ବି ସେ ଚିନ୍ତା କରୁଛି ସିଏ ମୋ ପ୍ରତି ବିରକ୍ତ, ସିଏ ମୋତେ ଆସକ୍ତି ନୁହଁ। ସା ବି ଅନ୍ୟ ଇଚ୍ଛତି ଜନଂ ସଜନ ଅନ୍ୟ ଶକ୍ତ, ସିଏ ମଧ୍ୟ ଅନ୍ୟ ଜଣଙ୍କ ପ୍ରତି ଆସକ୍ତ,
एवं अस्मत् कृते च परिदृश्यति काचित् अन्या सीए मध्ये जहाँ भल पाँच सीए मैं भल पा सी अंजय को भल पाँच ये घटना तो जानले तेना से कहे धीक्ता चतंग मदन च इमांच मांच ये वैराग्य शतक आम जाइलु उज्जैनी उज्जैन में ये घटना होता उज्जैन में से स्थान अच्छी बर्तमान मत रही जो नासिक बर्तमान हम कुंभ हम से सब जीवे सब दर्शन करेंगे जो मैंने जीवे से स्थान अच्छी बर्तमान तेणु से निजी को धिकार कर मदनंच इमांच मांच समस्त को धिक कहीकि राजा त्याग कर वैराग्य हो गले बहुत बहुत सुंदर सुंदर कथा रही वैराग शतक इत्यादि विभिन्न प्रकार काव्य से रचना करेणु भाव मोहिनी देवी बहुत कथा कहले जे तुम्हें गोटे बेसा को कहीं विश्वास कर किंतु से जेते खोलते ही कहते जेते से छल भाव कहले इतिते ही खोलते ही परिहास वचन भड़ी से भाविले असुर मान भाविले ये जो देवी जन कहते ये परिहास आम कर प्रकृत ये होती बहुत सती स्त्री एवं आश्वस्त मनस सुरा असुर मान कौन कले ना आश्वस्त हो गले से जिते कहले मत विश्वास करवा कथ नुह असुर मान विश्वास आहरी बढ़ीगला जिते से मना कले जो मत विश्वास करवा कथ नुह किंतु तांकर विश्वास आहरी बढ़ीगला भगवान करे माया मोहिनी रूप से समस्त मोह कर रखिंटी तेणु जहासु और भाव गंभीरम तेणु असुर मैंने बहुत छोट हो हसवाक आरंभ कले कहीकि कहे आम जानी तुम हम प्रकृत सती स्त्री तुम्हें आम समस्या समाधान करके कलश को देदेले आम जन आचार्य कहते असुर मैंने कहते यू तुम्हें पीओ बा फिंगी दि आम कौन सी प्रतिवाद करना आम दुई भाई भितर जो झगड़ा होती आमर दुई गोष्ठी भितर जो झगड़ा होती जो झगड़ा को तुम मेटे दि ये अमृत को परेषण कर प्रदान करदे जो भगवान ठार छड़े नहीं जाते असुर मैंने बर्तमान से ही भगवान जो मोहिनी रूप से आसिले से सबकि प्रदान करदे माँ फल कदाचन आम फल अधिकार ना भगवान जहाँ व्यवस्था कर तेणु तत्न गुंजिता माँ गुज कस सिद्धनम ईशावास्यम विदम सर्वम जत्किंचित जगत्यांग जगत तेन तत्न गुंजिता माँ गुज कस सिद्धनम जहाँ जो कि प्राप्त अच्छी से व्यवस्था हो जाए तुम जदि अन्य कार धन नाप चेस्टा कर तुम दंड भोग कर तुम हूँ चोर शास्त्र एक कह फल आम अधिकार ना आम केवल कर्म अधिकार अच्छी भगवद गीतार भगवान से कथा कही अठर अध्याय अधिष्ठान तथा कर्ता करणं च पृथक विधम विविधास्त पृथक चेष्टा दैव चैवात्र पंचमं शारीरं वा मनोवीर्यत् कर्म प्रारभत नर न्याज्यं वा विपरीतं वा पंचीति तस्य हेतुः तथैव सति कर्तारं आत्मानं केवलं तुज पश्यति अकृत उदाहरणं न स पश्यति दुर्मति ये पांचटी कारण हूँ सब जिनस प्राप्त होचे पांचटी कारण रही एक आम पर कह ये शिक्षा अमृत जो रही समुद्र मंथन शिक्षा आम कथाटे कह आस नवमध्याय आस अंतिम आसव कथा तेणु जो मोहिन देवी से सुरा को ग्रहण करदे से जो अमृत पात्र को ग्रहण कले से कहले जे अशोक मान कहले आप यथा न्याय जो भी न्याय हम से भाव में आमको बांटि दिं तेणु मोहिन देवी कहले जे मोर तो नहीं अनुभव ना केमी वितरण करा पड़ो किए अधिक पाई किए कम पाइज किए पाइबना तेणु मत से दायी कले हम मुगर कहीदे प्रतिश्रुति मत प्रतिश्रुति दिखे मो कथा जब तुम राजी तुम बांटि तेणु सी जहाँ कहले मोहिनी देवी जहाँ कहले सब प्रतिबंध सब राजी हो गले तुम निजे यू पी दे पार बाईटा को फिंगी दे पार बामको दे पार तुम जहाँ कर राजी कारण से पूर्ण भाव मोहित रही तेणु यही समय मोहिनी देवी चिंता करसुराणा सुधापान सर्पाणाम दुर्नय मत जाति नुशंसान नौता व्यवजत अच्युत असुर मान कहले ना यथा न्याय ठीक भाव न्याय आम दि जो भी भाव तुम दब से ठीक आम ग्रहण करबू ठीक भाव न्याय तुम दब आम भाव निश्चित तुम न्याय दब ତେଣୁ ମହିଳା ଚିନ୍ତା କରୁଛନ୍ତି ନ୍ୟାୟଟା କ'ଣ ନା ଅସୁର ଆଣ ସୁଧା ପାନ ଅସୁରମାନଙ୍କୁ ଯଦି ଆମେ ଅମୃତ ଦେବା ସୁଧା ଦେବା ତାହେଲେ କ'ଣ ହେବ ସର୍ପାଣାମ ଏବଂ ଦୁର୍ନୟମ ଯଦି ସର୍ପ ସର୍ପ ତ କ୍ରୁର ସେ ତାର ବିଷ ରହିଛି ତାକୁ ଯଦି ଅମୃତ ଦେବା ସେ ଅମୃତ ବିଷ ତାର ବଢ଼ି ବଢ଼ିକା ଯିବ ତାହେଲେ ମତ୍ୟା ଜାତି ନୃଶଂସା ନା ଏ ଅସୁର ଜାତି ଜାତି ହିଁ ତାଙ୍କର ନୃଶଂସ ଜାତି ତେଣୁ ନ ତାଙ୍ଗ ଦେବଧତ୍ ଅଚ୍ୟୁତ ତେଣୁ ଭଗବାନ ଚିନ୍ତା କଲେ ଯେ ୟାଙ୍କୁ ମୁଁ ଦେବି ନାହିଁ ପ୍ରଥମରୁ ତ କହିଛନ୍ତି ଦେବତାମାନେ ଯେତେବେଳେ ଯାଇଥିଲେ କ୍ଷୀରସାଗରରେ ଯେତେବେଳେ ପ୍ରାର୍ଥନା କରୁଥିଲେ ଭଗବାନ ତାଙ୍କୁ ସେତେବେଳେ କହିଥିଲେ ଯେ ତମେ ଅମୃତ ପ୍ରାପ୍ତ ହେବ ସେମାନେ କେବଳ କ୍ଲେଶ ପ୍ରାପ୍ତ ହେବେ ଏଟା ପ୍ରଥମରୁ କହିଥିଲେ ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଇଟ୍ ଇଜ୍ ସେଡ୍ ଦାଟ୍ ସର୍ପ କ୍ରୁର ଖଳ କ୍ରୁର ସର୍ପାତ୍ କ୍ରୁରତର ଖଳ ମନ୍ତ୍ର ଔଷଧି ବସ ସର୍ପ ଖଳ କିଏ ନିବାର୍ଯ୍ୟ ଯଦିଓ ସର୍ପ ଏବଂ କ୍ରୁର କ୍ରୁର ବ୍ୟକ୍ତି ବା ଖଳ ବ୍ୟକ୍ତି ଏ ଦୁଇ ଜଣ ଯାକ କ୍ରୁର ସର୍ପ କ୍ରୁର ଏବଂ ଖଳ ମଧ୍ୟ କ୍ରୁର କିନ୍ତୁ ସର୍ପାତ୍ କ୍ରୁରତର ଖଳ ସର୍ପଠାରୁ ଅଧିକ କ୍ରୁର ହେଉଛି ଖଳ ବ୍ୟକ୍ତି ଯେଉଁମାନେ ଦୁଷ୍ଟ ବ୍ୟକ୍ତି ଯେଉଁମାନେ କାହିଁକି ନା ମନ୍ତ୍ର ଔଷଧି ବସ ସର୍ପ ସର୍ପଟାକୁ ଆମେ ମନ୍ତ୍ର ଔଷଧ ଦେଲେ ସେ ବସ ହେଇଯିବ କିନ୍ତୁ ଖଳ କିଏ ନା ନିବାର ଦେତେ କିନ୍ତୁ ଖଳକୁ ଆମେ କେବେ କୌଣସି ଉପାୟରେ ତାକୁ କଣ୍ଟ୍ରୋଲ କରିପାରିବା ନାହିଁ ତେଣୁ ଯାହା ହଉ ଯେଉଁ ମୋହିନୀ ଦେବୀ ଏଭଳିଆ ଚିନ୍ତା କରି ବର୍ତ୍ତମାନ କ'ଣ କରୁଛନ୍ତି ନା ତାଙ୍କର ଇଚ୍ଛାରେ ବିଶ୍ୱକର୍ମା ଗୋଟେ ବିରାଟ ହଲ୍ ନିର୍ମାଣ କରିଛନ୍ତି ସେ କ୍ଷୀରୋଦକ ସାଗର ନିକଟରେ ବିରାଟ ହଲ୍ ନିର୍ମାଣ କରିଛନ୍ତି ତେଣୁ ସେଠି ବର୍ତ୍ତମାନ ମୋହିନୀ ଦେବୀ ସେ କଳସ ଧରି ରହିଲେ ଏବଂ କହିଲେ ଠିକ୍ ଅଛି ମୁଁ ବଣ୍ଟନ କରିବି ମୁଁ ଏତେ ରାଜି ତମେ ସବୁ ଯାଇ ସ୍ନାନ ଇତ୍ୟାଦି କରିକି ଆସ ଅମୃତ ପାନ କରିବ ତେଣୁ ସ୍ନାନ ଇତ୍ୟାଦି କରିକି ଆସ ଦାନ ଦକ୍ଷିଣା ଯାହା ଦେବା କଥା ସବୁ ଦେଇଦିଅ ତପସ୍ୟା ଇତ୍ୟାଦି ଯାହା ଅଛି ସବୁ କର ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସେଇ ଯେଉଁ ଅମୃତ ବାହାରିବା ପୂର୍ବରୁ ସେ ଯେଉଁ ରହିଥିଲେ ଉପବାସରେ ଥିଲେ ତେଣୁ ସେ ଉପବାସ ମଧ୍ୟ କରିଛନ୍ତି ତେଣୁ ବର୍ତ୍ତମାନ ସବୁ ଗଲେ ସେଇ କ୍ଷୀର ସାଗରରେ ସ୍ନାନ କରି ବା ବିଭିନ୍ନ ପ୍ରକାର ମନ୍ତ୍ର ଉଚ୍ଚାରଣ କରୁଛନ୍ତି ଓଂ ପବିତ୍ରଂ ପବିତ୍ରଂ ବା ସର୍ବାବସ୍ଥାଗତୋପି ବା ଯେ ସ୍ମରେ ପୁଣ୍ଡରିକାକ୍ଷ ସବାୟ ଦେବତାମାନେ ଭଗବାନଙ୍କୁ ସ୍ମରଣ କରୁଛନ୍ତି କିନ୍ତୁ ଅସୁରମାନେ ତ ଭଗବାନଙ୍କ ଶରଣ ଯିବେନି ତେଣୁ ସେ କିନ୍ତୁ ଦେଖିବା ପାଇଁ କାଳେ ମୋହିନୀ ଆମ ଉପରେ ବିରକ୍ତ ହେଇଯିବେ କାଳେ ଆମକୁ ଦେବେନି ତେଣୁ ତାଙ୍କୁ ଦେଖିବା ପାଇଁ ସିଏ ମଧ୍ୟ ଭଗବାନଙ୍କର କାରଣ ସେ କହିଛନ୍ତି ନା ପ୍ରଥମେ ସ୍ୱାଧ୍ୟାୟ ସୁତ ସମ୍ପନ୍ନା ପ୍ରଖ୍ୟାତ ଜନ୍ମକର୍ମ ବି ଆମେ ସମସ୍ତେ ଶାସ୍ତ୍ର ଅଧ୍ୟୟନ କରିଛୁ ଆମେ ସମସ୍ତେ ସୁତ ସମସ୍ତେ ଜାଣିଛୁ ସବୁ ଶାସ୍ତ୍ର ବିଷୟରେ ଜାଣିଛୁ ଆମର ବହୁତ ଉଚ୍ଚ ଜନ୍ମ ରହିଛି ଏସବୁ କଥା କହିଥିଲେ ପ୍ରଥମେ ଯେତେବେଳେ ସର୍ପ ମନ୍ଥନ ସମୟରେ କହିଥିଲେ ଏ କଥା ତେଣୁ ମୋହିନୀଙ୍କୁ ପ୍ରସନ୍ନ କରିବା ପାଇଁ ସେମାନେ ମଧ୍ୟ ବିଭିନ୍ନ ଧାନ ଧର୍ମ କରୁଛନ୍ତି ସବୁ ପ୍ରକାର ଧାର୍ମିକ କାର୍ଯ୍ୟ ସବୁ କରୁଛନ୍ତି ତେଣୁ ଦୈତ୍ୟାନ ଭଗବାନ ତାପରେ ମୋହିନୀ ଦେବୀ ଏଭଳି ଭାବରେ ଆଚରଣ କରୁଛନ୍ତି ଦୈତ୍ୟମାନେ ଭାବୁଛନ୍ତି ମୋହିନୀ ହେଉଛି ଆମର ହେଇଗଲେ ଆଉ ଭବିଷ୍ୟତରେ ସେ ଆମର ସ୍ତ୍ରୀ ହେବେ ତେଣୁ ବର୍ତ୍ତମାନ ଆମର ହେଇଗଲେଣି ସିଏ ଦେବତାମାନଙ୍କୁ ସେ ପ୍ରକୃତି ଚାହୁଁନାହାନ୍ତି ଭଗବାନ ଏଇଭଳି ଭାବରେ ଛଳନା କରୁଛନ୍ତି ଅସୁରମାନଙ୍କୁ କାରଣ ତାଙ୍କୁ ବଞ୍ଚିତ କରିବେ ନା ଭଗବାନ ଦେବତାମାନଙ୍କୁ ପ୍ରଦାନ କରିବେ କିନ୍ତୁ ସେ ଏଇଭଳି ଭାବରେ ଆଚରଣ କରୁଛନ୍ତି ଦୈତ୍ୟମାନେ ଭାବୁଛନ୍ତି ପ୍ରକୃତରେ ଇଏ ଆମର ହେଇଗଲେ ଆମର ପତ୍ନୀ ହେଇସାରିଲେଣି ଇଏ ତେଣୁ ଭଗବାନ କ'ଣ କରୁଛନ୍ତି ମୋହିନୀ ଯେ ଦୈତ୍ୟାନ ଗୃହୀତ କଳସ ବଞ୍ଚନ ନୃପସଞ୍ଚାରୀ ଦୂରସ୍ଥାନ ପାୟ ମାସ ଜରା ମୃତ୍ୟୁ ହରାଙ୍ଗ ସୁଧମ ତେଣୁ ସେ ସବୁ ସ୍ଥାନ ନିର୍ଦ୍ଦେଶ କରାଗଲା ଏପଟେ ବସିବେ ଅସୁରମାନେ ଦୂରରେ ବସିବେ ଦେବତାମାନେ ଥରେ ଦେବତାମାନେ ଏବଂ ଅସୁରମାନଙ୍କ ଭିତରେ ଗୋଟେ ଝଗଡ଼ା ହେଇଥିଲା ତାଙ୍କ ଭିତରେ କିଏ ଶ୍ରେଷ୍ଠ ତେଣୁ ତାଙ୍କ ଭିତରେ ଝଗଡ଼ାର ମୀମାଂସା କରିବା ପାଇଁ ସେମାନେ ଗଲେ ବ୍ରହ୍ମାଙ୍କ ପାଖକୁ ବ୍ରହ୍ମାଙ୍କ ପାଖକୁ ଯାଇ ପହଞ୍ଚିକିରି କହିଲେ ଆଜ୍ଞା ଆମେ ଏ ପିତାମହ ଆମେ ଆସୁ ଆମର ଯେଉଁ ଝଗଡ଼ା ହେଇଛି ଏ ଝଗଡ଼ାଟାକୁ ଆପଣ ମିଟେଇ ଦିଅନ୍ତୁ ନା କ'ଣ ନା ଆମ ଭିତରେ ପ୍ରକୃତିରେ କିଏ ଶ୍ରେଷ୍ଠ ଦେବତାମାନେ କହୁଛନ୍ତି ସେ ଶ୍ରେଷ୍ଠ କିନ୍ତୁ ଆମର ତ ପ୍ରକୃତରେ ବହୁତ ଶକ୍ତି ଅଛି ଆମେ ତାକୁ ପରାସ୍ତ କରୁଛୁ ଅଧିକାଂଶ ସମୟରେ ଠିକ ଅଛି ବ୍ରହ୍ମାଙ୍କ କହିଲେ ଠିକ ଅଛି, ମୁଁ ବର୍ତ୍ତମାନ ପରୀକ୍ଷା ହେବ, ପରୀକ୍ଷାରେ ଯିଏ ଅଧିକା ନମ୍ବର ରଖିବ ସିଏ ଶ୍ରେଷ୍ଠ ହେବ। ଠିକ ଅଛି, ସେମାନେ ରାଜି ହୋଇଗଲେ। ତେଣୁ ଗୋଟେ ବିରାଟ ବ୍ରହ୍ମାଙ୍କର ଯେଉଁ ରହିଛି, ଆମେ କହୁଥିଲୁ ସୁମେରୁ ପର୍ବତ ଉପରେ ଯେଉଁ ରହିଛି ସେଇଟା ହେଉଛି ସୁନାର ସ୍ଥାନ, ସୁନାର ପର୍ବତ। ସେଠି ଲକ୍ଷେ ଯୋଜନ ହେଉଛି ତାଙ୍କର କ୍ୟାପିଟାଲ, ତାଙ୍କର ରାଜଧାନୀ। ଲକ୍ଷେ ଯୋଜନ ହେଉଛି ରାଜଧାନୀ ତାଙ୍କର, ଲକ୍ଷେ ଯୋଜନ ମାନେ 8 କୋଟି ମାଇଲ, 12 କୋଟି କିଲୋମିଟର ତାଙ୍କର ସେ ସ୍ଥାନ ରାଜଧାନୀ। ତେଣୁ ବିରାଟ ଡାଇନିଂ ହଲ୍ ଅଛି, ଭୋଜନ ଭୋଜନାଳୟ ଆମର କ'ଣ କହୁଛନ୍ତି ସେଟାକୁ ଆନନ୍ଦ ବଜାର, ଆନନ୍ଦ ବଜାର ରହିଛି। ତେଣୁ ବ୍ରହ୍ମା କହିଲେ ଯେ ବର୍ତ୍ତମାନ ଆମେ ସବୁ ଖାଦ୍ୟ ଆଉ ତୁମେ ଖାଇସାର, ତାପରେ ଆମେ ପରୀକ୍ଷା କରାଯିବ। ତୁମେ ବର୍ତ୍ତମାନ ଖାଇବା ପାଇଁ ବ୍ୟବସ୍ଥା କରିଦେଲେ, ସେଠି ତ କୌଣସି ଅଭାବ ନାହିଁ, ସେଠି ପରମେଶ୍ୱରୀ ରହିଛନ୍ତି, ସେ ସବୁ ପ୍ରକାର ତାଙ୍କର ଯୋଗ ରହିଛି, ଯୋଗ ସିଦ୍ଧି ସବୁ ରହିଛି। ତେଣୁ ବହୁତ ପ୍ରକାର ଖାଦ୍ୟର ବ୍ୟବସ୍ଥା କରାଗଲା, କିନ୍ତୁ ଗୋଟେ କଣ୍ଡିସନ ରଖାଗଲା। ଅସୁରଙ୍କୁ କହିଲେ ଦେଖ ଗୋଟେ କଣ୍ଡିସନ, ଦୁଇ ଜଣ ପାଇଁ ସେ କଣ୍ଡିସନ ଲାଗୁ ହବ, କ'ଣ ନା ତମେ ଯେଉଁଭଳି ଭାବେ ଖାଉଛ ସେଭଳି ଭାବରେ ଖାଇବନି, ତମର ହାତକୁ ବନ୍ଧା ହେଇଯିବ, ଏଇଭଳି ଭାବେ ହାତଟା ରହିବ, ହାତଟା ବଙ୍କା ହେଇପାରିବନି, ତାହେଲେ ତମେ ଖାଇବ। ଅସୁରମାନେ କହିଲେ ଠିକ ଅଛି, ତେଣୁ ହାତ ବନ୍ଧା ହେଇଗଲା। ସମସ୍ତେ ଯେତେ ଜଣ ଅସୁର ଯାଇଥିଲେ ହାତ ବନ୍ଧା ହେଇଗଲା, ତେଣୁ ସେ ଡାଇନିଂ ଟେବୁଲ ଯାଇ ଖାଇବା ପାଇଁ ବସୁଛନ୍ତି। ବହୁତ ପ୍ରକାର ଆଇଟମ୍ ହେଇଛି, ସପନ ଭୋଗ ହେଇଛି, ଆଉ କିନ୍ତୁ ଏଣେ ଦେଖିକିରି ଲୋଭ ଲାଗିଲାଣି, ପାଟିରୁ ଲାଳ ବାହାରିଲାଣି, କିନ୍ତୁ ଖାଇଲା ବେଳକୁ ଖାଇପାରୁନାହାନ୍ତି, ହାତ ବଙ୍କା ହେଲେ ସିନା ଖାଇବେ, କ'ଣ କରିବେ। ସବୁ ବିଭିନ୍ନ ପ୍ରକାର ଚେଷ୍ଟା କଲେ, କିଏ ଉପରୁ ଟେକି ପକେଇ ଖାଇଲା, କିଏ କ'ଣ କେମିତି କ'ଣ କରି, କିନ୍ତୁ କିଛି ଖାଇପାରିଲେ ନାହିଁ, ନିରାଶରେ ଫେରିଲେ। କହିଲେ ବ୍ରହ୍ମା ଗୋଟେ ଏଭଳି ଇଏ କଲେ ଯେ ଆମକୁ ଖାଇବାକୁ ଦେଇକି ମୋତେ ଖାଇବାକୁ ଦେଉନାହାନ୍ତି, ମନା କରିଦେଇଥାନ୍ତି ଖାଅ ନା ବୋଲି, ତାଙ୍କୁ କିଏ ମାଗୁଥିଲା ଖାଇବା ପାଇଁ, ଏମିତି ତାଙ୍କ ଭିତରେ ଚିନ୍ତା କରି ରହିଛନ୍ତି। ତାପରେ ଦେବତାମାନଙ୍କୁ ଦିଆଗଲା, ଦେବତାମାନଙ୍କୁ ଆସିଲେ, ଦେବତାମାନେ ଯେତେବେଳେ ଆସିବା ପରେ ତାଙ୍କର ସେମିତି ହାତ ବନ୍ଧା ହେଲା, ସେମାନେ ଯେତେବେଳେ ଖାଇବା ପାଇଁ ଆରମ୍ଭ କଲେ, ସେମାନେ କ'ଣ କଲେ ନା ଜଣେ ଗୋଟେ ଖାଦ୍ୟକୁ ଅନ୍ୟ ଜଣକୁ ଖାଇଦେଲା, ସିଏ ତା ଜଣ ଆର ଜଣକୁ ଖାଇଦେଲା, ସିଏ ତା ଆର ଜଣକୁ, ହାତକୁ ଏକା କରିବା ଦରକାର ନାହିଁ, ସିଧାସିଧା ସମସ୍ତେ ଖାଇଦେଲେ, ଏବଂ ଅନ୍ତିମରେ ସେ ଲୋକ ଜଣଙ୍କୁ ଖାଇଦେଲେ, ଦେବତା ଜଣ ଖାଇଦେଲେ, ସମସ୍ତେ ଆନନ୍ଦରେ ସବୁ ଖାଦ୍ୟ ଖାଇସାରିଲେ। ତେଣୁ ଖାଇସାରିଲା ପରେ ଅସୁରମାନଙ୍କ ପଚାରିବା ଦରକାର ପଡ଼ିଲାନି, କିଏ ସେ ଜାଣିଗଲେ ବ୍ରହ୍ମାଙ୍କର ପରୀକ୍ଷାରେ ଫେଲ୍ ହେଇଗଲୁ। ତେଣୁ ଯାହା ହଉ, ବର୍ତ୍ତମାନ କିନ୍ତୁ ମୋହିନୀ କ'ଣ କରୁଛନ୍ତି, ଯେଉଁ ଖାଦ୍ୟ ଦେବେ ସେ ଆଉ ଗୋଟେ ପରୀକ୍ଷା କରୁଛନ୍ତି। ତେଣୁ ସିଏ କହୁଛନ୍ତି ଦୈତ୍ୟମାନଙ୍କୁ ଏଭଳି ଭାବରେ ତାଙ୍କର ପାଖରେ ଯାଉଛନ୍ତି, ତାଙ୍କର ଚରଣ ଚରଣର ରୁମଝୁମ ଶବ୍ଦ, ନୁପୁର ଶବ୍ଦ ଶୁଣାଉଛନ୍ତି, ତାଙ୍କ ଶରୀରର ଯେଉଁ ସୁବାସ ଆସୁଛି ତାଙ୍କୁ ସେମାନେ ସବୁ ସୁବାସ ଆଘ୍ରାଣ କରୁଛନ୍ତି, ତାଙ୍କର ଶରୀରର ଯେଉଁ ଶାଢ଼ୀ ରହିଛି ଶାଢ଼ୀ ତାଙ୍କ ଦେହରେ ଲଗେଇ ଦେଉଛନ୍ତି, ଏଭଳି ଭାବରେ ବ୍ୟବହାର କରୁଛନ୍ତି। ସେମାନେ ଅସୁରମାନେ ଭାବିଲେ ପ୍ରକୃତରେ ଇଏ ଆମର ହେଇଗଲେ, ଆସନ୍ତାକାଲି ବିବାହ କରିବା ଚିନ୍ତା କରୁଛନ୍ତି। ତେଣୁ ସେ କହୁଛନ୍ତି ଦେଖ ତମେ ତ ବହୁତ ବୀର ଅଛ, ତମେ ଧୈର୍ଯ୍ୟ ରହିଛି ତାଙ୍କର, ସେମାନଙ୍କର କିଛି ବୀରତା ନାହିଁ, ଦେବତାମାନେ ସେଠି ଦୂରରେ ବସିଛନ୍ତି, ତାଙ୍କୁ ଟିକେ ଟିକେ ମୁଁ ଦେଇ ଦେଇକିରି ତମ୍ପାକୁ ସବୁ ତମ ପାଖରେ ପୂର୍ଣ୍ଣ ଭାବରେ ପରିବେଷଣ କରେ, ତାଙ୍କୁ ଟିକେ ଟିକେ ଦେଇ ପଳେଇ ଆସୁଛି, ଅଳ୍ପ ଟିକେ ଟିକେ ଦେଇଦେବା, ଉପରେ ଉପରେ ଯେଉଁ ଭଲ ପତଳା ଜିନିଷ ଅଛି ଅମୃତ, ଭିତରେ ରହିଛି ସବୁ ଗାର୍ଡ଼ ଜିନିଷ ଅମୃତ ରହିଛି, ତେଣୁ ପତଳା ଅମୃତକୁ ଟିକେ ଟିକେ ତାଙ୍କୁ ଦେଇ ଦେଇକିରି ମୁଁ ଆସି ତାକୁ ଦେବି। ଏଇଭଳି ଭାବରେ ମୋହିନ ଦେବୀ ଛଳନା କରୁଛନ୍ତି। ତେଣୁ ଦୈତ୍ୟାନ ଗୃହୀତ କଳସ ବଞ୍ଚୟନ ଉପସଞ୍ଚାରୀ, ଦୈତ୍ୟମାନଙ୍କ ଲାଇନ୍ରେ ଚାଲୁଛନ୍ତି, ବୁଲିକି ଯାଉଛନ୍ତି, ଧୀରେ ଧୀରେ ଯାଉଛନ୍ତି, ତରତର ହେଉନାହାନ୍ତି, ସେଠୁ ଆସିଛନ୍ତି ଦେବତାମାନେ। ଦେବତାମାନେ ତ ତାଙ୍କର ଭଗବାନଙ୍କ ଉପରେ ଆଶ୍ରୟ କରିଛନ୍ତି, ଭଗବାନ ପ୍ରଥମେ କହିଥିଲେ ତୁମେ ଅମୃତ ପ୍ରାପ୍ତ ହେବ, ସେମାନେ କ୍ଲେଶ ପ୍ରାପ୍ତ ହେବେ, ସେମାନେ କଷ୍ଟ ପ୍ରାପ୍ତ ହେବେ, ତେଣୁ ଦେବତାମାନେ ଭଗବାନଙ୍କର ବିଶ୍ୱାସ ରହିଛି, ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ, ଇଏ ହେଉଛି ଏ ବିଶ୍ୱାସ। ଆମେ ଏଇ ଯଦି ବିଶ୍ୱାସ ରଖିବା ତାହେଲେ ନିଶ୍ଚିନ୍ତ ଭାବରେ ଭଗବାନଙ୍କର କୃପା ଆମେ ପ୍ରାପ୍ତ ହେବା। ତେଣୁ ଦୂରସ୍ଥାନ ପାୟ ମାସ ଜରା ମୃତ୍ୟୁ ହରା ସୁଧମ, ତେଣୁ ତାଙ୍କୁ ଏଇଭଳି ଭାବରେ ଆଶ୍ୱାସନା ଦେଇ ଅସୁରମାନଙ୍କୁ କହିଲେ ଠିକ ଅଛି, ଆମେ ଟିକେ ତାଙ୍କୁ ଅଳ୍ପ ଟିକେ ଟିକେ ଦେଇ ଦେଇ ପଳେଇ ଆସିବି, ତମ ପାଖରେ ମୁଁ ବସିକି ଖାଇବାକୁ ଦେଉଥିବି, ଖାଉଥିବ ଯେତେ ଖାଉଥ ମୁଁ ଦେଉଥିବି। ତେଣୁ ଇଏ ଯେଉଁ ଅମୃତ ରହିଛି, ଏ ଜରା ମୃତ୍ୟୁ ହରା ସୁଧାମ, ଏ ଅମୃତର ଫଳ ଦେଖେଇବେ, ମାନେ ଦେଖିବା ପାଇଁ ଭଗବାନ ଗୋଟେ ଲୀଳା କରିବେ, ଅମୃତ ଖାଇଲେ କ'ଣ ହବ, କିଭଳି ଅମୃତ ନା ଜରା ମୃତ୍ୟୁ ହରା ସୁଧାମ, ଆମର ଯେଉଁ ରହିଛି ବାର୍ଦ୍ଧକ୍ୟ ରହିଛି, ଜଣେ ମୃତ୍ୟୁବରଣ କରିଛି ଏସବୁକୁ ହରଣ କରିଦେବ ସୁଧା ଏ ଅମୃତ ସ୍ୱର୍ଗରେ ରହିଛି ଅମୃତ ଯେତେବେଳେ ଆମର ବର୍ଣ୍ଣନା କରାଯାଇଛି ପଦ୍ମ ପୁରାଣରେ ଯେତେବେଳେ ପରୀକ୍ଷିତ ମହାରାଜ ଅଭିଶପ୍ତ ହେଲେ ଯେ ସାତ ଦିନରେ ତୁମକୁ ଦକ୍ଷର ଦଂଶନ କରିବ ସେତେବେଳେ ସେ ସମସ୍ତ ରାଜ୍ୟ ସମଗ୍ର ପୃଥିବୀର ସେ ଥିଲେ ସମ୍ରାଟ ସମଗ୍ର ରାଜ୍ୟକୁ ତ୍ୟାଗ କରି ତାଙ୍କର ପୁତ୍ର ଜନ୍ମେଜୟକୁ ପ୍ରଦାନ କରି ସେ ଆସି ପହଞ୍ଚିଲେ ଗଙ୍ଗା ନଦୀ ତଟରେ କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ ନ କରିବା ପାଇଁ ବ୍ରତ ନେଇକି ଆସିଲେ ଏବଂ ସେଠି ମୁନି ଋଷିମାନେ 60,000 ମୁନି ଋଷିମାନେ ଉପସ୍ଥିତ ହୋଇଯାଇଛନ୍ତି ଏବଂ ସୁଖଦେବ ଗୋସ୍ୱାମୀ ଯେତେବେଳେ ଆସି ପହଞ୍ଚନ୍ତି ସେ ସେତେବେଳେ ତାଙ୍କୁ ଭାଗବତ କଥା କହିବା ପାଇଁ ଆରମ୍ଭ କରିଛନ୍ତି ସେହି ସମୟରେ ଦେବତାମାନେ ସୁଧାକୁ ଆଣିକି ଆସିଥିଲେ ଅମୃତକୁ ଆଣିକି ଆସିଥିଲେ ସେ କହିଲେ ସୁଖଦେବ ଗୋସ୍ୱାମୀ ପ୍ରାର୍ଥନା କଲେ ଯେ ଭଗବାନ ଏଇ ଯେଉଁ ଆମର ରହିଛି ଅମୃତ ରହିଛି ଆମେ ଅମୃତ ଅମୃତ ସାଗରୁ କ୍ଷୀର ସାଗରୁ ଏ ଅମୃତ ପ୍ରାପ୍ତ ହୋଇଛୁ ଏଇ ଅମୃତକୁ ତାଙ୍କୁ ପ୍ରଦାନ କଲେ ପରୀକ୍ଷିତ ମହାରାଜ ସେ ମୃତ୍ୟୁବରଣ କରିବେ ନାହିଁ କିନ୍ତୁ ଆମକୁ କୃପା କରି ଏ ଭାଗବତ କଥା କୁହନ୍ତୁ କିନ୍ତୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ବିଦାୟ କରିଦେଲେ କାହିଁକି ନା ତାଙ୍କର ଏ ଭାଗବତରେ ତାଙ୍କର ଅଧିକାର ନାହିଁ ସେମାନେ ଏଇ ଯେଉଁ ଭାଗବତ ରୂପକ ଅମୃତ ଏ ଭାଗବତ ରୂପକ ଅମୃତକୁ ଏଇ ଭୌତିକ ଅମୃତ ସହିତ ତୁଳନା କରୁଛନ୍ତି ତେଣୁ ତାଙ୍କୁ ବିଦାୟ କରିଦେଇଛନ୍ତି ସେଥିପାଇଁ ପଦ୍ମପୁରାଣରେ ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି ଯେ ସ୍ୱର୍ଗେ ସତ୍ୟେ ଚ କୈଳାସେ ବୈକୁଣ୍ଠେ ନାସ୍ତ୍ୟ ରସ ଅତ୍ର ପିବନ୍ତୁ ସଦ୍ଭାଗ୍ୟା ମା ମା ମଞ୍ଚନ୍ତୁ କରିଛି ସ୍ୱର୍ଗରେ ବା ସତ୍ୟଲୋକରେ ଯେଉଁଠି ବ୍ରହ୍ମା ରହିଛନ୍ତି ବା କୈଳାସରେ ଯେଉଁଠି ଶିବଜୀ ରହିଛନ୍ତି ବା ବୈକୁଣ୍ଠରେ ଯେଉଁଠି ବିଷ୍ଣୁ ରହିଛନ୍ତି ନାସ୍ତ୍ୟ ରସ ଏ ରସ ନାହିଁ ଏ ଭାଗବତ ରସ ଯେଉଁଠି ଆମେ ପୃଥିବୀରେ ପୃଷ୍ଠରେ ପ୍ରାପ୍ତ ହେଉଛେ ସେଥିପାଇଁ ଭୂମି ଭାବକା ଶବ୍ଦ ବ୍ୟବହାର କରାଯାଇଛି ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭୂମି ଭାବକା ଏ ପୃଥିବୀ ଉପରେ ପୃଥିବୀରେ ହିଁ ଲବ୍ଧ ଏ ଭାଗବତ ମହାତ୍ମା ଏଭଳି ରହିଛି ତେଣୁ ଅତ୍ର ପିବନ୍ତୁ ସଦ୍ଭାଗ୍ୟା ଯେଉଁମାନେ ସଦ୍ଭାଗ୍ୟ ବ୍ୟକ୍ତି ଆଜି ଏ ଯେଉଁ ଏଠି ବ୍ୟବସ୍ଥା ହେଇଛି ଆମର ଅଭୟଚରଣ କମ୍ୟୁନିକେସନ ଡିପାର୍ଟମେଣ୍ଟ ତରଫରୁ ଏ ଅମୃତ ପ୍ରଦାନ କରାଯାଉଛି ଯେଉଁମାନେ ସଦ୍ଭାଗ୍ୟ ବ୍ୟକ୍ତି ସେମାନେ ଏଇଟାକୁ ପାଳନ କରିବେ ମା ମା ମଞ୍ଚନ୍ତୁ କରିଛି ଏଇଟାକୁ କେବେ ତ୍ୟାଗ କରିବା କଥା ନୁହଁ ଏ ବହୁତ ସୌଭାଗ୍ୟରେ ଏସବୁ ମିଳୁଛି ତେଣୁ ଏଇଭଳି ଭାବରେ ଭଗବାନ ସେ ଅମୃତକୁ ଅମୃତର ଯେଉଁ ରହିଛି ମହାତ୍ମା ସେଟା ଦେଖିବା ପାଇଁ ସେ ଗୋଟେ ଲୀଳା କରିବେ ତେଣୁ ଏ ଅମୃତର ସୁଖଦେବ ଗୋସ୍ୱାମୀ କହୁଛନ୍ତି ଜରା ମୃତ୍ୟୁ ହରା ସୁଧାମ ବାର୍ଦ୍ଧକ ଯେଉଁ ରହିଛି ବାର୍ଦ୍ଧକ୍ୟ କେହି ଚାହାନ୍ତି ନାହିଁ କିନ୍ତୁ ବାର୍ଦ୍ଧକ୍ୟ ନ ଚାହିଁଲେ ମଧ୍ୟ ବାର୍ଦ୍ଧକ୍ୟ ଆସି ପହଞ୍ଚୁଛି ଏବଂ ଅନ୍ତିମରେ ମୃତ୍ୟୁ ଆସି ପହଞ୍ଚୁଛି କିନ୍ତୁ ଏଇସବୁକୁ ହରିଦେବ ଏଇ ଅମୃତ ଏଇ ସୁଧା ଏ ଅମୃତର ଏତେ ରହିଛି ଶକ୍ତି ରହିଛି ତେଣୁ ଭଗବାନ ତସ୍ୟାଂ କୃତାପି ପ୍ରଣୟା ପ୍ରଣୟା ପାୟକାତରା ବହୁମାନିନ ଚାବଦ୍ଧା ନୋଚୁ କିଞ୍ଚନ ବିପ୍ରିୟମ ଭଗବାନ କ'ଣ କଲେ ମୋହିନୀ ଦେବୀ ଦେବତାମାନଙ୍କ ପାଖରେ ଦେବତାମାନେ ଯେଉଁ ରହି ବସିଛନ୍ତି ପ୍ରସାଦ ପାଇବା ପାଇଁ ଅମୃତ ପ୍ରାପ୍ତ ହେବେ ତେଣୁ ଜଣ ଜଣ କିନ୍ତୁ ଦେଉଛନ୍ତି ଦେବତାମାନଙ୍କୁ ସମସ୍ତଙ୍କୁ ଦେଉଛନ୍ତି ଏବଂ ଅନ୍ତିମ ଧାଡ଼ିରେ ରହିଛନ୍ତି କିଏ ଚନ୍ଦ୍ର ଏବଂ ସୂର୍ଯ୍ୟ ଚନ୍ଦ୍ର ଏବଂ ସୂର୍ଯ୍ୟ ଅନ୍ତିମ ଧାଡ଼ିରେ ରହିଛନ୍ତି ତେଣୁ ବର୍ତ୍ତମାନ ଏମାନେ ଯେଉଁ ଅସୁରମାନେ ଦେଖୁଛନ୍ତି ସେମାନେ ସବୁ ବହୁତ କହିଲେ ଟିକେ ଟିକେ ଦେଇଦେବେ ବୋଲି କହିଲେ କିନ୍ତୁ ବହୁତ ଦେଉଛନ୍ତି ତାଙ୍କୁ ଅମୃତ ଦେଉଛନ୍ତି ଅନଲିମିଟେଡ଼ ଭଳି ରହୁଛି ଲାଗୁଛି ସରିଯିବ ବୋଲି ଚିନ୍ତା କରୁଛନ୍ତି ଅସୁରମାନେ କିନ୍ତୁ କେହି କିଛି କହିପାରୁନାହାନ୍ତି ତାଙ୍କ ଭିତରେ ଆଲୋଚନା ଦେଖ ଦେଖ ସବୁ ଦେଇଦେବେ ସେପଟେ ନା ଚୁପ୍ ତମେ କ'ଣ ପ୍ରତିଜ୍ଞା କ'ଣ କରିଥିଲେ ସେ ତମେ କିଛି କହିବ ନାହିଁ ସେ ଯାହା କହିବେ ତମେ ସେଥିରେ ରାଜି ହେବା ଆମେ ଏଇଟା ପ୍ରତିଜ୍ଞା କରିଛେ ନା ତେଣୁ ଏଇଠି ଆମର ସୁଖଦେବ ଗୋସ୍ୱାମୀ ମଧ୍ୟ ସେକଥା କହୁଛନ୍ତି 6 କାରଣରୁ ସେମାନେ କିଛି ପାଟି ଫିଟେଇ ପାରିଲେ ନାହିଁ ଭଗବାନ ତାଙ୍କୁ ପ୍ରତିବନ୍ଧ ମାନେ ପ୍ରତିଶ୍ରୁତି ବଦ୍ଧ କରିଦେଇଛନ୍ତି କ'ଣ କ'ଣ ନା ପୂର୍ବକୃତ ଶପଥ ସେମାନେ ଶପଥ ନେଇଯାଇଥିଲେ ତମେ ଯାହା କରିବ ତମେ ପିଇ ଦେଇପାର ଫିଙ୍ଗି ଦେଇପାର ଯାହାକୁ ଦେବ ଆମେ କିଛି କହିବାର ନାହିଁ ଏ ଶପଥ ନେଇଥିଲେ ସେ ଦ୍ୱିତୀୟ ହେଉଛି କୃତ ସ୍ନେହ ମହିନ୍ଦେବୀ ଏଭଳି ତାଙ୍କୁ ଦେଖାଉଥିଲେ ବ୍ୟବହାର କରୁଥିଲେ ଯେମିତି ସିଏ ଭାବୁଛନ୍ତି ଇଏ ଆମର ବିବାହ ପତି ହବ କୃତ ସ୍ନେହ ଏଭଳି ଭାବରେ ସ୍ନେହ ସେ କରିଛନ୍ତି ତାଙ୍କୁ ତାପରେ ସ୍ତ୍ରୀ ବିବାଦ ଯୋଗୁଁ ସେ ସ୍ତ୍ରୀ ସହିତ ଯଦି ଆମେ ଝଗଡ଼ା କରିବା ଏଟା ନିନ୍ଦନୀୟ ଆମେ ଏତେ ଉନ୍ନତ ସ୍ଥିତିରେ ଅଛେ ଗୋଟେ ସ୍ତ୍ରୀ ଲୋକ ସହିତ ଆମେ ଝଗଡ଼ା କରିବା ତାଙ୍କ ଭିତରେ ସବୁ ଆଲୋଚନା କରୁଛନ୍ତି ଏବଂ ତାପରେ ତାଙ୍କ ପ୍ରତି ଅତ୍ୟନ୍ତ ପ୍ରଣୟ ଏମାନେ ସବୁ ତାଙ୍କ ପ୍ରତି ମୋହ ହୋଇଯାଇଛନ୍ତି ପୂରା ଭାବରେ ପୂର୍ଣ୍ଣ ଭାବରେ ସେ କହୁଛନ୍ତି ନିଶ୍ଚିତ ଭାବେ ମୋତେ ସେ ବିବାହ କରିବେ ସେମାନେ ମୋ ସହିତ ନିଶ୍ଚିତ ବିବାହ କରିବେ। ତେଣୁ କେହି କିଛି ଆଉ ପ୍ରତିବାଦ କରିପାରୁନାହାନ୍ତି। ଏବଂ ଷଷ୍ଠଟି ହେଉଛି ପ୍ରଣୟ ଭଙ୍ଗର ଭୟ। ଯଦି ବର୍ତ୍ତମାନ ବିବାହ କରିବେ ପ୍ରତିବାଦ କରିବେ ତାହେଲେ ସେ ଯେଉଁ ପ୍ରଣୟ କରିଥିଲେ ଯେଉଁ ପ୍ରେମ କରିଥିଲେ ଆମକୁ ସେ ଭାଙ୍ଗିଦେବେ, ସେ ଆଉ ଆମକୁ ବିବାହ କରିବେନି। ଏବଂ ତାଙ୍କର ସମାଧାନ ସେ ଏତେ ଆମକୁ ଆଦର କରିଛନ୍ତି, ଆମକୁ ନିଜର ବୋଲି କହିଛନ୍ତି, ତମେ ଆମର ନିଜର, ଆମେ ଏଇଠି ଥାଅ, ତମେ ଏଇଠି ବସିଥାଅ, ମୁଁ ତାକୁ ଦେଇକି ପଳେଇ ଆସିଲି। ଏଭଳି ଏଇ ଛଅଟି କାରଣରୁ ସେମାନେ ଆଉ କିଛି ପ୍ରତିବାଦ କରିପାରିଲେ ନାହିଁ। ତେଣୁ ମୋହିନୀ ଦେବୀ ତାଙ୍କୁ ଯେତେବେଳେ ଅମୃତ ପ୍ରଦାନ କରୁଛନ୍ତି ସେମାନେ ସାଙ୍ଗେ ସାଙ୍ଗେ ପାନ କରି ମହାପ୍ରସାଦେ ଗୋବିନ୍ଦେ ନାମ ବ୍ରହ୍ମଣୀ ବୈଷ୍ଣବେ ସ୍ୱଳ୍ପ ପୁଣ୍ୟ ମତାଙ୍ଗରାଜନ ବିଶ୍ୱାସ ନୈବ ଜାୟତେ ଶରୀର ବିଦ୍ୟା ଯା ଜଡ଼େନ୍ଦ୍ରିୟ ତାହେକା ଜୀବ ଫିଲେ ବିଷୟ ସାଗରେ ତାର ମଧ୍ୟ ଜୁହାତି ଲୋଭମୟ ସୁଧର୍ମତୀ ତାକଜତା କଠିନ ସଂସାରେ କୃଷ୍ଣଗଡ଼ ଦୟାମୟ କରିବାରେ ଜୁହାଜ ସୁପ୍ରସାଦ ଅମୃତ ଦିଲ ଭାଇ। ଆମେ ଅନ୍ନ ପାଇବା ସହିତ ଆଲୋଚନା କରିବା, କିନ୍ତୁ ଅମୃତ ଦେଉଛନ୍ତି ଭଗବାନ, ପ୍ରସାଦ ଦେଇଛନ୍ତି ଭଗବାନ। ତେଣୁ ସେଇ ଅମୃତ ପ୍ରସାଦ ବା ହରେ ନା କଣ ରାଧା କୃଷ୍ଣ ଗୁଣ ଗାଅ ପ୍ରେମ ଡାକ ଚୈତନ୍ୟ ତାଏ ହରେ କୃଷ୍ଣ ହରେ 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 ରାମ ରାମ। ସେମାନେ ଯେତେବେଳେ ଶୁଣୁଛନ୍ତି ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ଏମାନେ ଏମାନେ କହୁଛନ୍ତି କାହିଁକି ଏସବୁ ସେଠି ଏତେ ନାଟକ କରୁଛନ୍ତି, ଶୀଘ୍ର କାହିଁକି ଆମ ପାଖକୁ ଆସୁନି, ଆସି ଆଉ ମିଳିବନି କାହାକୁ, ଏମିତି ତାଙ୍କ ଭିତରେ ପୁଣି ଚାଲିଛି କଥାବାର୍ତ୍ତା ଚାଲିଛି। ତେଣୁ ଦେବତାମାନେ ଯେ ଫାଷ୍ଟ ପ୍ରାପ୍ତ ହେଲେ ଅଗ୍ର କିଏ ପାଇବେ, ଆମେ ରହିଛି ଯେଉଁ ଖାଦ୍ୟ ପରସା ହେଲା ବେଳେ ପ୍ରସାଦ ଯେତେବେଳେ ଦିଆହବ ଯେଉଁମାନେ ସିନିୟର ଡିଭୋଟି ତାଙ୍କୁ ଫାଷ୍ଟ ଦିଆଯିବ, ସେ ପ୍ରଥମେ ପାଇବାର ହକଦାର, କିନ୍ତୁ ଆମ ନିୟମ ରହିଛି ସେଟା। ତେଣୁ ଦେବତାମାନଙ୍କୁ ଯେଉଁ ଦିଆ ସାରିଲା ପରେ ଯିଏ ପ୍ରଥମେ ପାଇଲେ ପ୍ରସାଦ ଅମୃତ ପାଇଲେ ସେ ପାନ କରୁଛନ୍ତି, ତାଙ୍କ ଜୀବନରେ ଆଜି ପର୍ଯ୍ୟନ୍ତ ଅମୃତ ପାଇନଥିଲେ। ଏ ଅମୃତ କ'ଣ? ଏ ଭଗବାନ କଥା ଅମୃତ, ସବ କଥା ଅମୃତମ ତତ ଜୀବନମ କବି ଗିରିତମ କର୍ମ ସାପହମ ଶ୍ରବଣ ମଙ୍ଗଳମ ଶ୍ରୀମଦାତତମ ଗୋବି ଗୁଣନ୍ତି ତେ ଭୂରି ରାଜନା। ଏଭଳି ଭାବରେ ଭଗବାନ କଥା ହଉଛି ଅମୃତ। ଏ ଯେଉଁ ଅମୃତ ଆମେ ପାନ କରୁଛେ ଆମର କ'ଣ ତାର ଫଳ ରହିଛି ଭାଗବତ ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ଯେଉଁ ଭଗବାନ କଥା ଅମୃତ ଜଣେ ପାନ କରୁଛନ୍ତି ଅନେକ ତାର ଫଳ ରହିଛି, ଆମେ ଗୋଟିଏ କେବଳ ଉଦାହରଣ ଦେବା। ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କହୁଛନ୍ତି ସେ କଥା ଯେ ଯତ୍ ଶୁଣନ୍ତୁ ଅପରିତି ଅରତି ବିତୃଷ୍ଣା। ଭଗବାନ କଥା ଅମୃତ ଯେତେବେଳେ ଆମେ ଶ୍ରବଣ କରୁଛେ କ'ଣ ହେଉଛି ସେତେବେଳେ ନା ନଷ୍ଟ ହୋଇଯାଉଛି ଅରତି, ଭଗବାନ କଥା ପ୍ରତି ଯେଉଁ ରତି ଆସୁନି ଆମର କଥା ଶୁଣିବା ପାଇଁ ଆଗ୍ରହ ଆସୁନି, ଏଇ କଥା ଯଦି ଆମେ ଶୁଣିବା ତାହେଲେ ସେ ଅରତି ବା ସେ ଯେଉଁ ଆଗ୍ରହ ନ ଆସିଲାଟାକୁ ସେଟା ଦୂର କରିଦେବ। ଅପେକ୍ଷି ଅରତି ବିତୃଷ୍ଣା, ଏ ଯେଉଁ ମୌଳିକ ଜଗତ ପ୍ରତି ଆମର ରହିଛି ଆସକ୍ତି ରହିଛି ତୃଷ୍ଣା ରହିଛି, ଏ ତୃଷ୍ଣାଟାକୁ ମଧ୍ୟ ଦୂର କରିଦେବ। ସମସ୍ତେ ଯେମିତି ରହିଛି ମରିଚିକା ପଛରେ ଧାଇଁଲେ କେ ତାର ଶୋଷ ମେଣ୍ଟିବ ନାହିଁ, ସବୁ ଜଣେ ଭୌତିକ ଜଗତର ରୂପକ ମରିଚିକା ପଛରେ ଯେଉଁମାନେ ଧାଇଁବେ ଏ ତୃଷ୍ଣା ପଛରେ ଯେଉଁମାନେ ଧାଇଁବେ ତାଙ୍କର କେବେ ହେଲେ ତୃଷା ମେଣ୍ଟିବ ନାହିଁ। ସେଭଳି ଭାବରେ ଏଇ ଯେଉଁ ଭଗବାନ କଥା ଯଦି ଶ୍ରବଣ କରିବେ ତାହେଲେ ତାଙ୍କର ଅପେଇତି ଅରତି ବିତୃଷ୍ଣା, ତାଙ୍କର ଏ ଯେଉଁ ଅରତି ରହିଛି ସେଟା ଦୂର ହେଇଯିବ, ଯେଉଁ ତୃଷ୍ଣା ରହିଛି ସେଟା ଦୂର ହେଇଯିବ। ଏ ସାତଟି ଫଳ ରହିଛି, ଏ ଅମୃତର ସାତଟି ଫଳ ଭାଗବତ କଥା ଅମୃତ। ଆମେ ଏଇ ଭାଗବତ କଥା ଅମୃତ ପରିବେଷଣ କରୁଛେ ଏଠି, ଆଉ କ'ଣ ହବ? ଆମେ ସତ୍ୟମିତ ଶୁଦ୍ଧେତି, ଆମର ଯେଉଁ ହୃଦୟ ବିଶୁଦ୍ଧ ହେଇକି ଶୁଦ୍ଧ ନାହିଁ, ଆମର ବିଭିନ୍ନ ପ୍ରକାର ମହିଳା ରହିଛି, ଏ ତ୍ରିଗୁଣର ରହିଛି, ସତ୍ୟରଜ ତମ ଗୁଣର ପ୍ରତିକ୍ରିୟା ରହିଛି, ଯେଉଁଥିରେ ଆମେ ଭଗବାନଙ୍କୁ ଜାଣିପାରୁନାହିଁ। ତେଣୁ ଏ ଭଗବାନ କଥା ଶୁଣିଲେ ସେ ସେଇ ଯେଉଁ ରହିଛି ମହିଳା ରହିଛି ଆମ ହୃଦୟରେ ଯେଉଁ ଅନର୍ଥ ରହିଛି ଏଇଟା ଦୂର ହବ। ଏ ତୃତୀୟ ନମ୍ବର ଅମୃତର ଫଳ ସତ୍ୟମ ଚ ଶୁଦ୍ଧତି ଏବଂ ଅଚିରେଣ ପୁଂସା, କେତେ ସମୟ ଲାଗିବ ଶୁଦ୍ଧ ହେବା ପାଇଁ ନା ଅଚିରେଣ, ଶୀଘ୍ର ଖୁବ୍ ଶୀଘ୍ର ଦୂର ହେଇଯିବ, ସେଇଟା ଯେଉଁ ମହିଳା ରହିଛି ସେ ଦୂର ହେଇଯିବ। ଏବଂ ଆଉ କ'ଣ ହବ ना भक्ति हराऊ भगवान हरि प्रति आम भक्ति आसब एवं आउ कौन हम ना तत्पुरुष से चक्षम भगवान को जमान निज लोक निज व्यक्ति भगवान जमान साधु एम सब गुरु एम प्रति आम सख्य भाव आसब भगवान भक्त प्रति आम सख्य भाव करवा बंधु बंधुता स्थापन करवा जो जो कथामृत पान रु फल रही तदेव हारम बदमान्य स्थिति तेणु ये भगवान कथा शुणापी परीक्षित महाराज सुखदेव गोस्वामी की प्रार्थना कर विभिन्न फल रही आम खाली संक्षेप कहले तेणु ये भाव में अमृत जो पान करते पान कर सारी ठाकुरी देवा आरंभ कला ठाकुरी देवा आरंभ कला तेणु असुर मान देखुं आम चान्स ना तेणु से कौन कले ना देवलिंग प्रतिच्छन्न स्वर्भानु देव संसदी प्रविष्ट सोम मपिवत चंद्र कार्भ्यां च सुषिता स्वर्भानु कहले ये राहु राहु जन असुर से देखिले जे आमर आ भगवान प्रकृत में समस्त असुर मान को मोह करते कि राहु को मोह कर राहु मोहित हो ना समस्त मोहित हो रही बस किसी पारना चुपचाप रही बांधिक रखी सी चाहिए जा बंद कर छड़े कि था कहीं उठी पार ना समस्त मोहित हो रही कि राहु मोहित होना कारण भगवान से चाहूँ ये अमृतर फल कि फल रही अमृत पान रि फल रही देखापी राहु को मोहित करना तेणु देवलिंग प्रतिच्छिन्न से कौन कले ना देवता मानक कारण रही शक्ति रही विभिन्न रूप बदली पारे तेरे से गोटे देवता रूप धारण कर असुर जनक कौन कले देवलिंग प्रतिच्छिन्न स्वर्भानु देव संसिधि स्वर्भानु कहले राहु से देवता मान बसते भगवान परसिद्ध जाऊँगी अंतिम रही चंद्र और सूर्य मझे टी जगह थी से बस जाइंट देवता भाव बस जातीस कोटी देवता अच्छा गणवे किए क्या जानवे तेणु से गोटे देवता रूप धारण कर बस जाइंट तेणु प्रविष्ट सोम अपिवज तेणु से बसगले भगवान चंद्र को दे सारी चंद्र ये कह चंद्र अर्काभ्यांग सूचित चंद्र एवं अर्क अर्क हो सूर्य चंद्र एवं सूर्य मध्य टी जगह थी अल्प टी जगह आम जो प्रसाद पाइला बेले बहुत भिड़ हो जाए मझे मजे टी नहीं छाड़ बस जाए राहुल बस स्थान ना तो भाई बस चंद्र अर्काभ्यांग एपटे चंद्र एपटे सूर्य टी स्थान बसे पुंजिक बस तेणु भगवान देखिए आसा देखिए चंद्र को दे सारे तेणु स्वर्भान को मतलब देदेले सूर्य सूर्य को जो दवा चाहिए चंद्र सूर्य एत भय कर जानपारे ये राहु जानपारे स्वर्भान ये हूँ स्वर्भान जानपारे कारण शक्ति बहुत रही आम चिंता करें शक्ति देवता मान से जानपाल कि भय एत भय था जे मना करे ना ना ये जगह ना तुम तो जगह से आस तुम से जानते कि आउ किसी कही पारे भय पारे कि महेन्द्र को इशारा करदे ये जो रही इशारा देखे ये हूँ असुर तेणु भगवान महेन्द्री सांगे सांगे कौन कले चक्र धारण करदे समस्त सामने चक्र धारण कर सुदर्शन सुदर्शन नमस्तुभ्यं सहस्राराचित प्रिय सर्वास्त्रघात विप्राय स्वस्ति भूय इडस्पति सुदर्शन बहुत प्रार्थना रही दुर्वास मुनि अम्बरीश महाराज प्रति अपराध करी रक्षा कर वैकुंठ लोक भगवान विष्णु रक्षा कर पारे तेणु से जो आमरीश पाखे क्षमा प्रार्थना कर समय अम्बरीश महाराज सुदर्शन देव को प्रार्थना कर गोटे प्रार्थना तेणु सुदर्शन सुदर्शन नमस्त सहस्र आरा चित प्रिय सहस्र हजार शस्त्र आहरी अधिक शक्तिशाली एवं भगवान का अच्युत प्रिय से तेणु सहस्रारा अच्युत प्रिय सर्वास्त्र घात विप्राय जिते अस्त्र अच्छी सब अस्त्र को से नष्ट करदे ये सुदर्शन शक्ति रही तेणु सहस्रारा अच्युत प्रिय सर्वास्त्र घात विप्राय स्वस्ति भूय इडस्पते तेणु से प्रार्थना कर ब्राह्मण को रक्षा करते प्रार्थना करूँ सुदर्शन चली जाइंट। ତେଣୁ ସେଇ ସୁଦର୍ଶନକୁ ଆହ୍ୱାନ କଲେ ମହିନ ଦେବୀ, ସେ ଭଗବାନ ବିଷ୍ଣୁ ସେ ଯେକୌଣସି ରୂପ ଧାରଣ କରିପାରିବେ। ତେଣୁ ଯେତେବେଳେ ସୁଦର୍ଶନକୁ ଆହ୍ୱାନ କଲେ ସୁଦର୍ଶନ ଆସି ପହଞ୍ଚିଗଲେ ଏବଂ ସେଇ ସୁଦର୍ଶନ ଚକ୍ର ଦ୍ୱାରା ସେ ସର୍ବାନୁ ବା ରାହୁର ମୁଣ୍ଡ ଶିରଚ୍ଛେଦ କରିଦେଲେ ଏବଂ ସେ ଯେଉଁ ସୁଧା ପ୍ରାପ୍ତ ହୋଇଥିଲେ ସେ ସୁଧାକୁ ଟିକେ ନେଇଛନ୍ତି, ଗୋଟେ ବୁନ୍ଦା ଗୋଟେ ଲୋକ ନେଇଛନ୍ତି, କିନ୍ତୁ ତା ଭିତରକୁ ଯାଇପାରିନି, ଏଇଠୁ ତଣ୍ଟି ଭିତରକୁ ଗଲା ପୂର୍ବରୁ ତା କାଟି ଦେଇଛନ୍ତି ଭଗବାନ ଅସ୍ତ୍ର ଦ୍ୱାରା। ତେଣୁ ସେ ଯେହେତୁ ମୁଖଟି ସୁଧା ପାନ କରିଛନ୍ତି ତେଣୁ ମୁଖଟି ବଞ୍ଚିକି ରହିଲେ, କିନ୍ତୁ ଗଣ୍ଡିଟି ରହିଛି, ଗଣ୍ଡିଟି ମୃତ୍ୟୁବରଣ କଲା। ତେଣୁ ଏଇଟା ବର୍ଣ୍ଣନା କରାଯାଇଛି ଏଇ ସୁଧାର ମହତ୍ତ୍ୱ ଦେଖାଇବା ପାଇଁ ଏଭଳି ଭାବରେ ଭଗବାନ ଲୀଳା କଲେ ଏବଂ ସାଙ୍ଗେ ସାଙ୍ଗେ ଭଗବାନ କ'ଣ କଲେ ନା ଆଉ ଡ୍ରେସ୍ ଖୋଲିବାକୁ ପଡ଼ିଲାନି, ଭଗବାନ ସେଇ ସେଇ ଯେଉଁ ନାରୀ ବେଶ ହେଇଥିଲେ ସେଇଠି ସାଙ୍ଗେ ସାଙ୍ଗେ ସମସ୍ତଙ୍କ ସାମ୍ନାରେ ପୁଣି ବିଷ୍ଣୁମୂର୍ତ୍ତି ଧାରଣ କରିଦେଲେ, ଶଙ୍ଖ ଚକ୍ର ଦା ପଦ୍ମ ଚତୁର୍ଭୁଜ ଧାରଣ କରି ବିଷ୍ଣୁମୂର୍ତ୍ତି ହେଇକି ଅଜିତ ଯେଉଁ ରହିଥିଲେ ସେ ଗରୁଡ଼ ଆସି ପହଞ୍ଚିଗଲେ ଏବଂ ଗରୁଡ଼ ପୃଷ୍ଠ ଭିତରେ ଚାଲିଗଲେ ଭଗବାନ, ତାଙ୍କର ଯେଉଁ କାର୍ଯ୍ୟ ଥିଲା ଶେଷ ହେଇଗଲା। ତେଣୁ ତାପରେ ବର୍ତ୍ତମାନ ଫାଇଟିଂ ଆରମ୍ଭ ହେବ, ଆମକୁ ଆସନ୍ତାକାଲି ଫାଇଟିଂ ବିଷୟରେ କଥା କହିବା। ଦୁଇଟି ଅଧ୍ୟାୟ ଆମେ ଯୁଦ୍ଧ ହେଇଛି, ଦୁଇଟି ଅଧ୍ୟାୟ କାଲି ସାରିବା ଏବଂ ଅନ୍ତିମରେ ଯେଉଁ ସପ୍ତମ ଦିନ ସେଦିନ ମୋହିନୀ ଆମର ସେ ଯେଉଁ ମୋହିନୀ ରହିଛନ୍ତି ସେ ଅସୁରମାନ ମୋହ କରିଥିଲେ, ବର୍ତ୍ତମାନ ସେ ମୋହିନୀ କେମିତି ନୀଳକଣ୍ଠେଶ୍ୱରକୁ ମୋହ କରିବେ ସେ ବିଷୟରେ ଆଲୋଚନା କରିବା। ତେଣୁ ଆମର ଏ ପ୍ରସଙ୍ଗ ଥିଲା ଏ ନୀଳକଣ୍ଠେଶ୍ୱରକୁ ପ୍ରସନ୍ନ କରିବା ପାଇଁ। ତେଣୁ ଏଇ ଯେଉଁ ଅମୃତ ଯେଉଁ ସମୁଦ୍ର ମନ୍ଥନ ଲୀଳା ହେଲା, ଏଇ ମନ୍ଥନ ଲୀଳାର କ'ଣ ରହିଛି, କ'ଣ ରହିଛି ଶିକ୍ଷା, କ'ଣ ରହିଛି, ଏ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଦୁଇଟି ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ଏହି ସମୁଦ୍ର ମନ୍ଥନ ଲୀଳାର ଶିକ୍ଷାକୁ ପ୍ରଦାନ କରିଛନ୍ତି, ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଦୁଇଟି। ସେ କହୁଛନ୍ତି ଏବଂ ସୁରାସୁରଗଣା ସମଦେଶ କାଳ ହେତ୍ୱାର୍ଥ କର୍ମ ମତୟୋପି ଫଳେ ବିକଳ୍ପା ତତ୍ରାମୃତଂ ସୁରଗଣା ଫଳମଞ୍ଜସାପୁ ଯତ୍ପାଦ ପଙ୍କଜ ରଜ ଶ୍ରେଣାନ ଦୈତ୍ୟା। ଦେଖନ୍ତୁ ଏବଂ ସୁରାସୁରଗଣା ଏଇଭଳି ଭାବରେ ସୁର ବା ଦେବତାମାନେ ଏବଂ ଅସୁରମାନେ ସମସ୍ତେ ସମଦେଶ କାଳ ଗୋଟିଏ ଜିନିଷ ସବୁ ସମସ୍ତଙ୍କ ପାଇଁ ସମାନ ରହିଛି, ସମାନ ରହିଛି କ'ଣ କ'ଣ ନା ଦେଶ, ଯେଉଁ ସ୍ଥାନରେ କାର୍ଯ୍ୟ ହେଇଛି ସେ ସମୁଦ୍ର କ୍ଷୀର ସମୁଦ୍ର ନିକଟରେ ଏସବୁ କାର୍ଯ୍ୟ ହେଇଛି ଦେଶ ଗୋଟିଏ ସ୍ଥାନ, କାଳ ସମୟ ମଧ୍ୟ ସମାନ ସମାନ ରହିଛି ଏକ ସମୟରେ ସବୁ କାର୍ଯ୍ୟ ହେଇଛି, ହେତୁ ଯେଉଁ ରହିଛି ଯେଉଁ ପକେଇଛନ୍ତି ତା ଦେହରେ ହେତୁ ମାନେ ଯେଉଁଥିପାଇଁ ଏସବୁ କାର୍ଯ୍ୟ କରାଯାଉଛି ଅମୃତ ପ୍ରାପ୍ତ ହେବା ପାଇଁ ସେ ସମସ୍ତଙ୍କର ଦୁଇ ଜଣଙ୍କର ଗୋଟିଏ କାରଣ ରହିଛି ହେତୁ ରହିଛି, ଏବଂ ଅର୍ଥ ଅର୍ଥ କ'ଣ ପୁଞ୍ଜି କ'ଣ ବିନିଯୋଗ ହେଇଛି ଅମୃତ ପାଇବା ପାଇଁ ନା ଯେଉଁ ତୃଣ ବିରୁଦ୍ଧ ଯେଉଁ ଗୁଣମଲତା ଏସବୁ ପକେଇଛନ୍ତି ଇଏ ହେଉଛି ଅର୍ଥ, ଏସବୁ ପକେଇଛନ୍ତି ସେଥିରେ ପୁଞ୍ଜି ଖଟା ହେଇଛି ତା ଦେହରୁ କେତେ ପଇସା ବାହାରିବ କେତେ ରିଟର୍ନ ଆସିବ ଅମୃତ ବାହାରୁଛି ସେଥିରୁ, ଏବଂ କର୍ମ ଦୁଇ ଜଣ ଯାକ ମନ୍ଥନ କରୁଛନ୍ତି ଦେବତାମାନେ ଏବଂ ଅସୁରମାନେ ଦୁଇ ଜଣ ଯାକ ମନ୍ଥନ କରୁଛନ୍ତି, ବରଂ ଦେବତାମାନଙ୍କର ମନ୍ଥନରେ ଟିକେ ସାହାଯ୍ୟ ତାଙ୍କୁ ହେଇଛି, କ'ଣ ନା ସେ ପଛପଟେ ରହିଥିଲେ, ଆଗପଟେ ଅସୁରମାନେ ବହୁତ କଷ୍ଟ ସ୍ୱୀକାର କରିଛନ୍ତି କାରଣ ବାସୁଦେବଙ୍କର ମୁଖରୁ ନାସିକାରୁ ଏବଂ ଚକ୍ଷୁରୁ ଯେଉଁ ବିଷଜଳ ବାହାରୁଥିଲା ସେ ବିଷଜଳ ସେମାନେ କଳା ପଡ଼ିଯାଇଥିଲେ, ଏବଂ କର୍ମ ମତ ହେଉଛି ମତ ଏଇଭଳି ଭାବରେ ସବୁକୁ ସମାନ ହେଲେ ମଧ୍ୟ ଫଳେ ବିକଳ୍ପା ଫଳ କ'ଣ ହେଲା ନା ଅସୁରମାନେ ବଞ୍ଚିତ ହେଲେ ଏବଂ ଦେବତାମାନେ ସେ ଅମୃତକୁ ପାନ କଲେ ଫଳେ ବିକଳ୍ପା ତତ୍ରାମୃତଂ ସୁରଗଣା ଫଳମଙ୍ଗ ସାପୁ ସେଇଠାରେ ଅମୃତଂ ଏ ଯେଉଁ ଅମୃତ ସେଥିରୁ ବାହାରିଥିଲେ ଦେବତାମାନେ ସୁରଗଣା ଫଳମଙ୍ଗ ସାପୁ ଅନ୍ଧସା ବହୁତ ସହଜରେ ସେମାନେ ପ୍ରାପ୍ତ ହେଲେ, ମାନେ ଏତେ କଷ୍ଟ କଲେ କିନ୍ତୁ ଟିକିଏ ମଧ୍ୟ ଗୋଟିଏ ମୁଣ୍ଡା ପିଇଛନ୍ତି ରାହୁ ହଁ ସେ ମଧ୍ୟ କଟିଗଲା ତାଙ୍କର ଶରୀର ଚାଲିଗଲା, କେବଳ ମୁଖଟା ରହିଛି ସୂର୍ଯ୍ୟ ବ୍ରହ୍ମା ତାଙ୍କୁ ଗୋଟେ ଗ୍ରହ କରିଦେଲେ ଯେମିତି ଚନ୍ଦ୍ର ସୂର୍ଯ୍ୟ ଭଳି ଯେଉଁ ଗ୍ରହ ରହିଛନ୍ତି ସେମିତି ଗୋଟେ ଗ୍ରହ ରହିଛି ଯେଉଁଟାକ ପୂର୍ଣ୍ଣମୀ ଏବଂ ଅମାବାସ୍ୟାରେ ସେମାନେ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କୁ ଗିଳିବା ପାଇଁ ଯାଉଛନ୍ତି, ଏଇଟାକୁ ଅନ୍ୟମାନେ କହୁଛନ୍ତି ଯେ ଏ ହେଉଛି କଳ୍ପନା ଜିନିଷ କିନ୍ତୁ ଏଇଟା ପ୍ରକୃତ ଜିନିଷ ଘଟଣା ଏଥିରେ କିଛି ସନ୍ଦେହ ନାହିଁ। ଯାହା ହଉ ତାକୁ ପୁଣି ଅଲଗା କଥା ରହିଛି। ତେଣୁ ଏଇ ଯୋଉ ଦେବତାମାନେ କ'ଣ କଲେ ନା ଫଳ ଅଞ୍ଜସା ଅଞ୍ଜସା ବହୁତ ସହଜରେ ସବୁ ଫଳ ପ୍ରାପ୍ତ ହେଇଗଲେ, କଷ୍ଟ କରିବାକୁ ପଡ଼ିଲା ନାହିଁ। ଆମର ଯେଉଁ କୁହାଯାଇଛି ସେଥିପାଇଁ କୁହାଯାଇଛି ଯେ ଅତବୈ କବଳ ନିତ୍ୟମ ଭକ୍ତି ପରାମୟା ମୁଦା, ଯୋଉ ମାନେ ଏଇ ଭକ୍ତି ଆଚରଣ କରନ୍ତି ଏ ସାଧନ ଦଶାରୁ ଆନନ୍ଦଦାୟକ। ଅତବୈ କବଳ ନିତ୍ୟମ ଭକ୍ତି ପରାମୟା ମୁଦା ବାସୁଦେବ ଭଗବତୀ କୁର୍ବନ୍ତି ଆତ୍ମ ପ୍ରସାଦନୀ, ଯେଉଁମାନେ ଭକ୍ତି ଆଚରଣ କରନ୍ତି ସେମାନେ ଆରମ୍ଭରୁ ବହୁତ ଆନନ୍ଦ ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଛନ୍ତି। ରାଜ ବିଦ୍ୟା ରାଜ ବିହନ ପବିତ୍ରମ ଇଦମ ଉତ୍ତମମ ପ୍ରତ୍ୟକ୍ଷା ଭଗବଂ ଧନ୍ୟମ ସୁସୁଖମ କର୍ତ୍ତୁମ ଅବ୍ୟୟମ। ଇଏ ହେଉଛି ଭଗବତ ଗୀତାର ଯେଉଁ ଶ୍ରେଷ୍ଠ ବିଦ୍ୟା ରହିଛି, ଇଏ ହେଉଛି ରାଜ ବିଦ୍ୟା ଏବଂ ସବୁଠାରୁ ଗୋପନୀୟ ଗୃହତମ ଜ୍ଞାନ ଏଠି ଦିଆଯାଇଛି। ରାଜ ବିଦ୍ୟା ରାଜ ପବିତ୍ରମ ଇଦମ ଉତ୍ତମମ ଅତ୍ୟନ୍ତ ପବିତ୍ର ଏ ରହିଛି ପବିତ୍ର। ପ୍ରତ୍ୟକ୍ଷା ଭଗବଂ ଧର୍ମ୍ୟମ ଏଇଟାକୁ ନିଜେ ଆପଣ ଅନୁଭବ କରିବେ ପ୍ରତ୍ୟକ୍ଷା ଭଗବଂ, ଏବଂ ସୁସୁଖମ ଏଟା କଷ୍ଟଦାୟକ ନୁହଁ। କର୍ତ୍ତୁମ ଅବୟମ ଯାହା କରିବେ ନଷ୍ଟ ହେବ ନାହିଁ, ଯେଉଁ ବ୍ରହ୍ମା ତାଙ୍କ ସ୍ଥିତିରେ କହିଥିଲେ ନାବମ କର୍ମ କଳ୍ପ ବି ଅତି ଅଳ୍ପ କଲେ ମଧ୍ୟ ଏ ଧାରାରେ ନଷ୍ଟ ହେବ ନାହିଁ। ତେଣୁ ଦେବତାମାନେ ଭଗବାନଙ୍କ ଶରଣ ଯାଇଥିବାରୁ ବହୁତ ସହଜରେ କର୍ମ କଲେ ଫଳ ମଞ୍ଜସା। ଅସୁରମାନେ ବହୁତ କଷ୍ଟ ସ୍ୱୀକାର କଲେ ସାମ୍ନାରେ ଠିଆ ହେଇକିରି, କିନ୍ତୁ ଦେବତାମାନେ ବହୁତ ସହଜ କାର୍ଯ୍ୟ କରିଥିଲେ ମଧ୍ୟ କଲେ କରିକି ମଧ୍ୟ ସେମାନେ ସୁର ଅମୃତ ପାନ କଲେ। ତତ୍ରା ଅମୃତଂ ସୁରଗଣ ଫଳ ମଞ୍ଜସା ପୁ ଯତ୍ ପାଦ ପଙ୍କଜ ରଜ ଶରଣାନ ଦୈକ୍ୟା। ଆର କାରଣ କ'ଣ ନା ଯତ୍ ପାଦ ପଙ୍କଜ ରଜ, ଯାହାଙ୍କର ପାଦ ପଦ୍ମର ଧୂଳିକୁ ସେମାନେ ଆଶ୍ରୟ ନେଇନାହାନ୍ତି, ଭଗବାନ ପାଦ ପଦ୍ମରେ ଆଶ୍ରୟ ନ ନେଇଥିବାରୁ ସେମାନେ ଏତେ କଷ୍ଟ କରି ମଧ୍ୟ କ୍ଲେଶ ଭୂରି ଅଳ୍ପ ସାରାଣୀ, ଯୋଉ ଆମର କୁହାଯାଇଛି ଆଗରୁ କୁହାଯାଇଛି କ୍ଲେଶ ଭୂରି ଅଳ୍ପ ସାରାଣୀ କର୍ମାଣି ବିଫଳାଣି ବା ଦେହିନା ବିଷୟଟାଣ ନ ତଥିବା ପିତାଙ୍କୁ କହି ଦଶମ ଏଇ ପଞ୍ଚମ ଅଧ୍ୟାୟରେ ଯୋଉ ସ୍ତୁତି କରିଥିଲେ ବ୍ରହ୍ମା ତା ଦେହରେ କଥା କହିଛନ୍ତି। କ୍ଲେଶ ଭୂରି ବହୁତ କଷ୍ଟ କରୁଛନ୍ତି କିନ୍ତୁ ଖୁବ୍ କମ୍ ଫଳ ମିଳୁଛି, ଅଳ୍ପ ସାରାଣୀ କର୍ମାଣି ବିଫଳାଣି ବା ଶବ୍ଦରେ ଏଠି ଏବ ବୋଲି କୁହାଯାଇଛି, ନିଶ୍ଚିନ୍ତ ଭାବରେ ତାଙ୍କର କର୍ମ ବିଫଳ ହେଇଯାଉଛି। ଦେହିନାନ ବିଷୟ ଟାଣ, ଯେଉଁମାନେ ଏଇ ବିଷୟ ଭାବରେ ରହିଛନ୍ତି ମାତିକି ରହିଛନ୍ତି, ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ନ ତଥିବା ଅର୍ପିତଙ୍କୁ ଦେଇ, ଯେଉଁମାନେ ଆପଣଙ୍କୁ ତାଙ୍କର କର୍ମଫଳ ପ୍ରଦାନ କରୁନାହାନ୍ତି ସେମାନେ ବହୁତ କଷ୍ଟ ସ୍ୱୀକାର କରି ମଧ୍ୟ ଖୁବ୍ କମ୍ ଫଳ ପ୍ରାପ୍ତ ହେଉଛନ୍ତି ବା ବିଫଳ ମଧ୍ୟ ହେଇଯାଉଛି ସେସବୁ। କିନ୍ତୁ ଯେଉଁମାନେ ଆପଣଙ୍କର ପ୍ରତି ସେବା କରୁଛନ୍ତି କିଛି ଅଳ୍ପ କଲେ ମଧ୍ୟ ତାଙ୍କର ସେଇଟା ବିଫଳ ହେଉନି, ଗୋଟିଏ ଅଳ୍ପ ଅତି ଅଳ୍ପରେ ସ୍ୱଳ୍ପ ମୁପ୍ୟ ଧର୍ମ ସେ ତ୍ରାୟତେ ମହତ ଭୟା ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଛନ୍ତି। ତେଣୁ ଏହି ଶ୍ଳୋକରେ ପ୍ରଭୁପାଦ ମହାରାଜ ଭାରତରେ କହୁଛନ୍ତି ଦେର୍ ଆର୍ ମେନି କର୍ମିଜ୍ ଇନ୍ ଦ ଡେସ୍ ଅଫ୍ ଡିଭୋଟିଜ୍ ବଟ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ କ୍ୟାନ୍ ଡିଟେକ୍ଟ ଦେ ପର୍ପସେସ୍। ବହୁତ ତଥାଗତ ଭକ୍ତ ରହିଛନ୍ତି, ପ୍ରକୃତରେ ସେମାନେ ପ୍ରକୃତ ଭକ୍ତ ନୁହନ୍ତି, ଖାଲି ଭକ୍ତ ବେଶ ପଡ଼ିଛନ୍ତି, ପ୍ରକୃତରେ ସେମାନେ କର୍ମୀ, ସେମାନେ ନିଜର ଇନ୍ଦ୍ରତୃପ୍ତି ପାଇଁ କାର୍ଯ୍ୟ କରୁଛନ୍ତି କିନ୍ତୁ ଭକ୍ତ ବେଶରେ, କାରଣ ଭକ୍ତ ସମ୍ମାନ ପ୍ରାପ୍ତ ସମ୍ମାନ ପ୍ରାପ୍ତ ହେବ ତେଣୁ ସେ ଭକ୍ତ ଡ୍ରେସ୍ ପିନ୍ଧିଦେଲେ, କିନ୍ତୁ ପ୍ରକୃତରେ ସେମାନେ ଭକ୍ତ ନୁହନ୍ତି। କିନ୍ତୁ ଭଗବାନଙ୍କୁ ଜଣେ ଠକି ପାରିବ କି? ଆମେ ଅନ୍ୟମାନଙ୍କୁ ଠକି ଦେଇପାରିବା କିନ୍ତୁ ଭଗବାନ ଠକି ପାରିବା କି? କିନ୍ତୁ କର୍ମୀ ୱାଣ୍ଟ ଟୁ ୟୁଜ୍ ଦ ପ୍ରପର୍ଟି ଅଫ୍ ଦ ଲର୍ଡ ଫର୍ ଦେୟାର ସେଲ୍ଫିସ୍ ସେନ୍ସ ଗ୍ରାଟିଫିକେସନ୍। କର୍ମୀମାନେ ଯଦି ଭକ୍ତ ବୋଲି ଦେଖାଉଛନ୍ତି କିନ୍ତୁ ଭଗବାନଙ୍କ ସମ୍ପତ୍ତିକୁ ନିଜେ ଉପଭୋଗ କରିବା ପାଇଁ ଚାହୁଁଛନ୍ତି, ବଟ୍ ଡିଭୋଟି ଏଣ୍ଡେଭର୍ସ ଟୁ ୟୁଜ୍ ଦି ଲର୍ଡ ପ୍ରପର୍ଟି ଫର୍ ଗଡ୍ ସର୍ଭିସ୍। କିନ୍ତୁ ପ୍ରକୃତରେ ଯେ ଭକ୍ତ ସେ ଭଗବାନଙ୍କର ଯେଉଁ ସମ୍ପତ୍ତି ରହିଛି ସେଇଟା ଭଗବାନଙ୍କ ସେବାରେ ଲଗାଇବା ପାଇଁ ଚାହିଁବ, ସବୁକିଛି ଭଗବାନଙ୍କର ଈଶାଭାସ୍ୟ ବିଦମ୍ ସର୍ବମ୍, ଏମିତି କିଛି ନାହିଁ ଯେ ଭଗବାନଙ୍କର ନୁହଁ। ଆମେ ଯେଉଁଟା କହୁଛେ ମୋର ବୋଲି ସେ ମାୟା ଦ୍ୱାରା ମୋହିତ ହୋଇକି ଆମେ କହୁଛେ ଅହମ୍ ମମେତି ବୋଲି କୁହାଯାଉଛି। ତେଣୁ ଦେୟାର ଫୋର୍ ଏ ଡିଭୋଟି ଇଜ୍ ଅଲୱେଜ୍ ଡିଷ୍ଟିଙ୍ଗ ଫ୍ରମ୍ ଦ କର୍ମିଜ୍, ଅଲଦୋ ଦ କର୍ମିଜ୍ ମେ ଡ୍ରେସ୍ ଲାଇକ୍ ଡିଭୋଟିଜ୍। ତେଣୁ କର୍ମୀ ଜଣେ ଭକ୍ତ ଭଳି ଡ୍ରେସ୍ ପିନ୍ଧିଲେ ମଧ୍ୟ, ବସ୍ତ୍ର ଧାରଣ କଲେ ମଧ୍ୟ, ତିଳକ ଶିଖା ପକେଇଲେ ମଧ୍ୟ ସେ କିନ୍ତୁ ଭଗବାନ ଜାଣନ୍ତି ଏ ପ୍ରକୃତରେ ଭକ୍ତ ନୁହଁ। ତେଣୁ ଏ କର୍ମୀ ହାଉ ୱାର୍କ ଅଲଦୋ ଏକ୍ସଟର୍ନାଲି ୱାର୍କିଂ ଲାଇକ୍ ଏ ଡିଭୋଟି ଇଜ୍ entangled in his own non-devotional activity, and thus he suffers the tribulations of material existence. Tenu jo karya se karuchi jeitu se karma phala bhog kariya pai chahuchi tenu kari se karma bandhan pauchi jagya arthat karmano anyatra lokayam karma bandhana भगवान उद्देश्य कर्म न होगा पर्यंत आम ये कर्म बंधन रही जिते भल कर्म कले आम उन्नत उन्नत लोक को जापर कि जन्म मृत्यु जरा व्याधि लग रही आ ब्रह्म भुवना लोका पुनरावर्तन अर्जुन तेणु आम श्रीमद राधाकृष्ण स्वामी महाराज गोटे कथा कहती जमी विभिन्न प्रकार जान बाहन रही किए सैकेल जाऊँगी किए मोटरसाइकेल जाऊँगी किए स्कूटर जाऊँगी किए कार जाऊँगी किए ट्रेन जाऊँगी किंतु समस्ते भूमि पर आश्रय कर रही से भाव में ये सब जी जहाँ करते ना कहीं यदि भगवान शरण में आम रहा आम निश्चिंत भाव में भगवान कृपा प्राप्त होगा तेणु आ गए शिक्षा हूँ कौन ना जद युजते अशुभसु कर्म मनोमत भी देहात्मजादीसु नृभि तत् असत्सु तत्वा तैरव सद्भवती जत् क्रियते अपि तत्त्वात् सर्वस्य तद्भवती मूल निषेचन जत् मैंने जे जहाँ करुचे ये जो कार्य करुछंती जत् युज्यते आम प्राण रही असु रही आम धन संपत्ति रही बसु मैंने धन संपत्ति रही आम विभिन्न प्रकार कर्म करुचे मन द्वारा मध्य विभिन्न प्रकार चिंता करुचे वचन द्वारा मध्य बहुत कथा कहुचे एवं आमर देह आत्मज आम पिला छुआ इत्यादि बंधु बांधव एम सब रही कि नहीं आम सब कार्य करुचे तत् असत कृतत्वात् यदि भगवान सब युक्त करूने तेल से सब असत तार किसी फल मूल्य प्राप्त हवा ना कि सत् भवती कि सब जिनस को लेकर आम से सत्र परिणत होदि जत् प्रियते अकृतत्वात् यदि से सब कार्य को लेकर आम भगवान सब युक्त करवा तार से सब सत्र परिणत सर्वस्व तद भवती मूल निषेचन जत् एक से उदाहरण देने जमी आम वृक्षर मूल में पा दे वृक्षर समस्त किसी पापर से भाव में आम जेकोसी कार्य करवा यदि भगवान को से कर्मफल प्रदान करवा आम प्रकृत में आम से कर्म फल प्रदान कले आम प्रकृत में भगवान कृपा प्राप्त हो पार कायेन वाचा मनसेन्द्रियवा बुद्ध्यात्मना अनुश्रोत स्वभावात् करोति यद्यत् सकलं परस्मै नारायणायेति समर्पयेत् एकादश द्वितीय अध्याय नवजगंद कथा कहते ये भागवत धर्म जहाँ करवा भगवद गीता मध्य भगवान कहले नवम अध्याय जत् करोसी जत् अश्नासी जत् जुहोसी ददासी जत् जत् तपस्वी कौंतेय जत् कुरुष मदर्पण आम जहाँ करवा भगवान को अर्पण करवा सिद्धि आम प्राप्त हवा अष्टादश अध्याय भगवान से कथा कहते जत प्रवृत्ति भूतान जेन सर्व निदम ततम स्वकर्मणा तुम व्यक्ष सिद्धि विन्दति मानवा यदि आम कर्म को भगवान को उद्देश्य अर्पण कले सिद्धि प्राप्त हवा जो खाद्य खाऊते भगवान को अर्पण कर से खाद्य खाइबा ताहले से कर्म आमको पाप भोग पड़ा ना पाप मानने ग्रहण करा पड़ा ना जे भजंती तुम जो रही यज्ञ श्रेष्ठ आसीन सतो मुच्यंत सर्वकृषि भुंजते तु अम पापा जे पचंती आत्मा कारण आम समस्ते निजप भोजन करुचे रंधन करुचे भगवान करूने तेना आम पाप ही भक्षण करवा तेना जो दान करवा भगवान उद्देश्य दान करवा जो तपस्या करवा भगवान को देते तपस्या करवा सबकि यदि भगवान को अर्पण करवा ताहले आम भगवान कृपा प्राप्त ही करवा प्रकृत फल आम भोग करेणु ये श्लोक प्रभुपाद महाराज बहुत कथा कहते आम संक्षेप कहवा दिस इज द डिस्टिंक्शन बिटवीन मैटेरियलिस्टिक एक्टिविटीज एंड एक्टिविटीज परफॉर्म इन कृष्ण कॉन्शियसनेस कृष्ण चेतना आ भौतिक चेतना भितर तफात किसी ना जना पड़े नहीं जे कर्मी और जन भक्त एका भाई लगुच एका भाई कार्य कर प्रभुपाद महाराज कहती जो पाश्चात्य जगत में नुआ नुआ आम सेंटर सब खोलता से जो एक्जिस्टिंग जो चर्च अच्छी से सब आम सेंटर खोलाहला से चर्च कई जाऊ न रविवार जो चर्च को सब जाती ख्रिस्टियान मैंने ସେ ଚର୍ଚ୍ଚକୁ କେହି ଯାଉନଥିଲେ, କାରଣ ଧର୍ମର ଗ୍ଲାନି ହେଇଯାଇଛି, ଚର୍ଚ୍ଚକୁ କେହି ଯାଉନଥିଲେ। ତେଣୁ ସେ ଚର୍ଚ୍ଚକୁ କିଣିକିରି ଏସବୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ସବୁ ଆରମ୍ଭ ହେଇଥିଲା ସେଇଠି। ସେ ଚର୍ଚ୍ଚ ପାଖରେ ଯେଉଁ ସବୁ ଘର ଅଛି, ସେମାନେ ଦେଖନ୍ତି ଏମାନେ ଯେଉଁ ଭକ୍ତମାନେ ଅଛନ୍ତି, ଏମାନେ ତ କିଛି କାର୍ଯ୍ୟ କରୁନାହାନ୍ତି। ସକାଳୁ ଉଠି ହରେକୃଷ୍ଣ କରୁଛନ୍ତି, ରାତିରେ ଶୋଇଲାବେଳେ ହରେକୃଷ୍ଣ କରୁଛନ୍ତି, ଆଉ କିଛି ତାଙ୍କର କାର୍ଯ୍ୟ ନାହିଁ। ଆଙ୍କ ପାଖରେ ସବୁ ପ୍ରକାର ଧନ ସମ୍ପତ୍ତି ରହିଛି, ଗାଡ଼ି ଏତେ ଗୁଡ଼େ ଗାଡ଼ି ଅଛି, ଖାଇବା ପାଇଁ ବହୁତ ସୁନ୍ଦର ଖାଦ୍ୟ ରହିଛି, ଅନେକ ପ୍ରକାର ରାଜଭୋଗ ସବୁ ଭଗବାନଙ୍କୁ 15-16 ପ୍ରକାର ଆଇଟମ୍ ଖାଦ୍ୟ ଦିଆଯାଉଛି, ସେମାନେ ସମସ୍ତେ ଖାଉଛନ୍ତି। ଆମେ ଏତେ କଷ୍ଟ କରୁଛୁ, କିନ୍ତୁ ଦେଖିବାକୁ ଆମେ କିଛି ପ୍ରାପ୍ତ ହେଇପାରୁନୁ, ଆଶ୍ଚର୍ଯ୍ୟ ଲାଗୁଛି ତାଙ୍କର। ତେଣୁ ଇଏ ହେଉଛି ତଫାତ୍ ପ୍ରଭୁପାଦ ମହାରାଜ ଯେତେ କହୁଛନ୍ତି। ଦିସ୍ ଇଜ୍ ଦ ଡିଷ୍ଟିଙ୍କସନ୍ ବିଟୱିନ୍ ମ୍ୟାଟେରିଆଲିଷ୍ଟିକ୍ ଆକ୍ଟିଭିଟିଜ୍ ଆଣ୍ଡ ଆକ୍ଟିଭିଟିଜ୍ ପରଫର୍ମ ଇନ୍ କ୍ରିଷ୍ଣ କନସିୟସନେସ୍। ଭୌତିକ କର୍ମ ଏବଂ କୃଷ୍ଣ ଚେତନାର କର୍ମ ଭିତରେ ତଫାତ୍ ହେଉଛି ଏଇଟା। ଦ ଏଣ୍ଟାୟାର୍ ୱାର୍ଲ୍ଡ ଇଜ୍ ଆକ୍ଟିଭ୍ ଆଣ୍ଡ ଦିସ୍ ଇନକ୍ଲୁଡ୍ସ ଦ କର୍ମିଜ୍, ଦ ଜ୍ଞାନିଜ୍ ଆଣ୍ଡ ଦ ଭକ୍ତସ୍। ସମସ୍ତେ କିଛି କିଛି କାର୍ଯ୍ୟ କରୁଛନ୍ତି, କର୍ମୀ କିଛି କାର୍ଯ୍ୟ କରୁଛି, ଜ୍ଞାନୀ କିଛି କାର୍ଯ୍ୟ କରୁଛି, ଭକ୍ତ ମଧ୍ୟ କିଛି କାର୍ଯ୍ୟ କରୁଛି। କିନ୍ତୁ ହାଉ ୱାର୍ ଅଲ୍ ଆକ୍ଟିଭିଟିଜ୍ ଏକ୍ସେପ୍ଟ ଦୋଜ୍ ଅଫ୍ ଦ ଭକ୍ତସ୍ ଦ ଡିଭୋଟିଜ୍ ଆଣ୍ଡ ଇନ୍ ଏଣ୍ଡ ଇନ୍ ବେଟରମେଣ୍ଟ ଆଣ୍ଡ ଏଣ୍ଡ ଇନ୍ ବ୍ୟାପୁଲମେଣ୍ଟ ଆଣ୍ଡ ୱେଷ୍ଟ ଅଫ୍ ଟାଇମ୍ ଆଣ୍ଡ ଏନର୍ଜି। ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କାର୍ଯ୍ୟ କରାଯାଉ ନାହିଁ, ତାହେଲେ ସେସବୁ ବିଫଳ ହେବ ଏବଂ ଆମର ସବୁ ଶକ୍ତି ମଧ୍ୟ ନଷ୍ଟ ହୋଇଯିବ। ଯେମିତି ଭଗବତ ଗୀତାରେ ଭଗବାନ କହିଛନ୍ତି, ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚେତସ ରାକ୍ଷସୀ ମହାସୁରୀ ଚାହିଁବ ପ୍ରକୃତି ମୋହିନୀ ସୀତା। ଯଦି ଆମେ ଭଗବାନଙ୍କ ଶରଣରେ ଯାଇନାହିଁ, ତାହେଲେ ଆମର ଯେତେ ଆଶା ଅଛି ସବୁ ବିଫଳ ହେଇଯିବ। ମୋଘ ଆଶା ଯେଉଁ କର୍ମ କରୁଛେ ସେ ବିଫଳ ହେଇଯିବ, ମୋଘ କର୍ମାଣ ଯେଉଁ ଜ୍ଞାନ କିଛି ଆମର ଅଛି ସେ ମଧ୍ୟ ବିଫଳ ହେଇଯିବ। ମୋଘ ଜ୍ଞାନ ବିଚେତସ ରାକ୍ଷସୀ ମହାସୁରୀ ଚାହିଁବ ପ୍ରକୃତି ମୋହିନୀ ସୀତା। ଯଦି ଆମେ ଭଗବାନଙ୍କ ଶରଣ ନ ଯିବା, ତାହେଲେ ଭଗବାନଙ୍କର ଯେଉଁ ମୋହିନୀ ପ୍ରକୃତି ରହିଛି, ସତ୍ୟ ରଜତମ ତ୍ରିଗୁଣ ରହିଛି, ତାରି ଅଧୀନରେ କାର୍ଯ୍ୟ କରିବା। ତେଣୁ ଏମିତି ବହୁତ କଥା ରହିଛି। ତେଣୁ ଆମେ ଏ ଯେଉଁ ରହିଛି ଏ ଯେଉଁ ଏଇ ନବଧ୍ୟାର ଯେଉଁରେ ଯେଉଁ ଅମୃତ ମନ୍ଥନ ଲୀଳା ହେଲା, ଅମୃତ ଯେଉଁ ପ୍ରାପ୍ତ ହେଲେ, ତେଣୁ ଏ ଶିକ୍ଷା ଆମେ ପ୍ରାପ୍ତ ହେବା ଯେ ଯଦିଓ ବହୁତ କଷ୍ଟ ସ୍ୱୀକାର କରି ଅମୃତ ପ୍ରାପ୍ତ ହେଲେ, ସେମାନେ ମଧ୍ୟ ଧରିକି ନେଇ ପଳେଇଗଲେ, ମଧ୍ୟ ଅମୃତ କଳ ସବୁ ନେଇଗଲେ, କିନ୍ତୁ ସେ ପିଇପାରିଲେ ନାହିଁ, ପାଇପାରିଲେ ନାହିଁ। ଭଗବାନଙ୍କ ଶରଣ ନଗଲେ, ଭଗବାନ କୃପା ନ କଲେ କିଛି ହେଇପାରିବ ନାହିଁ। ତେଣୁ ଯେଉଁମାନେ ଚତୁର୍ଭୁଜ ମହାଭଜନ୍ତି ମା ଜନା ସୁକୃତି ଅର୍ଜୁନ ଆତ୍ମ ଜିଜ୍ଞାସୁର ଅଧ୍ୟାର୍ଥୀ ଜ୍ଞାନୀ ଚ ଭରତର୍ଷଭ। କାରଣ ଭଗବାନ ହେଉଛନ୍ତି ଏଭଳି ମହିମା, ଯେଉଁ ଭଗବାନ କହିଛନ୍ତି ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଯେ ଦୈନି ମିଶା ଗୁଣ ନାଇ ମମ ମାୟା ଦୂରତୟା ମାନବ ଯେ ପ୍ରପଦ୍ୟନ୍ତେ ମାୟା ନୈତାଂ ତରନ୍ତି। ଭଗବାନଙ୍କର ଏଇ ଯେଉଁ ଗୁଣମୟୀ ମାୟା ରହିଛି, ତାକୁ ଆମେ ନିଜ ଚେଷ୍ଟାରେ ପାର ହେଇପାରିବା ନାହିଁ। ଆମେ ଯଦି ଭଗବାନଙ୍କ ଶରଣରେ ଯିବା, ତାହେଲେ ଆମେ ପାର ହେଇପାରିବା। ତେଣୁ ଯଦି ପ୍ରଶ୍ନ ଆସିବ ଅର୍ଜୁନଙ୍କର, ତାହେଲେ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି? ନା ନାନାଂ ଦୁଷ୍କୃତି ନା ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପବିତ ଜ୍ଞାନ ଆସୁରଂ ଭାବମାଶ୍ରିତା। ଏମାନେ ଯେଉଁମାନେ ଦୁଷ୍କୃତନ ବ୍ୟକ୍ତି, ସେମାନେ ମୋର ଶରଣରେ ଯାଉନାହାନ୍ତି। ଚାରି ପ୍ରକାର ଦୁଷ୍କୃତନ ବ୍ୟକ୍ତି ଅଛନ୍ତି, ସେମାନେ ହେଉଛନ୍ତି ମୂର୍ଖ ବ୍ୟକ୍ତି, ଏବଂ 400,000 ପ୍ରକାର ଯେଉଁ ମାନବ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ଏବଂ ଯଦି ବା କେତେ ଜଣଙ୍କର ଜ୍ଞାନ ଅଛି, ତାଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇଯାଇଛି, ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ମୋର ଶରଣରେ ଯାଆନ୍ତି ନାହିଁ। ତେଣୁ ଯେଉଁମାନେ ପ୍ରକୃତ ବିଦ୍ୱାନ ବ୍ୟକ୍ତି, କୃଷ୍ଣ ବର୍ଣ୍ଣ ତିଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦଂ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ହିଁ ସୁମେଧସ। ଯେଉଁମାନେ ଅତ୍ୟନ୍ତ ବିଦ୍ୱାନ ବ୍ୟକ୍ତି, ସେମାନେ କଳିଯୁଗରେ ଏ ଯେଉଁ କୃଷ୍ଣ ବର୍ଣ୍ଣ ତିଷା କୃଷ୍ଣ ଭଗବାନ ଆସିଛନ୍ତି କଳିଯୁଗରେ, 500 ତଳେ ଆସିଥିଲେ, ଯିଏକି ସବୁବେଳେ କୃଷ୍ଣ 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 ଉଚ୍ଚାରଣ କରୁଥିଲେ, ଏବଂ ତାଙ୍କର ଶରୀର ରଙ୍ଗ ଥିଲା ଗୌରବର୍ଣ୍ଣ, ଅକୃଷ୍ଣ ଗୌରବର୍ଣ୍ଣ ଥିଲା, ଏବଂ ସେ ଏକୁଟି ଆସିନଥିଲେ, ତାଙ୍କର ଅଙ୍ଗ ଉପାଙ୍ଗ ଇତ୍ୟାଦି ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସ ଆଦି ଗୌରଭକ୍ତ ବୃନ୍ଦ ଅଙ୍ଗ ଉପାଙ୍ଗ ସହିତ ଆସିଥିଲେ, ଏବଂ ତାଙ୍କର ଚକ୍ର ହେଉଛି କ'ଣ ନା ମହାମନ୍ତ୍ର, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏହି ସଂକୀର୍ତ୍ତନ ଯଜ୍ଞରେ ଯେଉଁମାନେ ଅତ୍ୟନ୍ତ ବିଦ୍ୱାନ ବ୍ୟକ୍ତି, ସେମାନେ ଏହି ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରି ତାଙ୍କର ଜୀବନକୁ ସଫଳ କରିବେ। ତେଣୁ ଆମ କଥା କହିଲି ଶ୍ରୀ ଦେବା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି। ସଦାଇ ଗୋ ପ୍ରମାନନ୍ଦ
ଜୟ ଶ୍ରୀ ଗୋପାଳ।
हरे कृष्ण 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 हरे 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 राम हरे राम 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 हरे 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 कृष्ण हरे राम 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 हरे 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 राम हरे राम।